ମୁଗଳାରେ ଆରିଜୋନାରେ କରିଥିବା ଅନେକ 15 ସେବା ଯୋଗୁଁ ଏକ ଅଦ୍ଭୁତ ସମୟ ରହିଥିଲା। ପ୍ରଭୁ ଯୀଶୁ ଆମକୁ କେବଳ ଅତ୍ୟଧିକ ଭାବେ ପ୍ରଚୁର ମାତ୍ରାରେ ଆଶୀର୍ବାଦ କରିଥିଲେ। ସେମାନେ ପ୍ରଭୁଙ୍କର ରଣନୀତିରୁ ଅଳ୍ପ ଟିକେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଥିଲେ। ମୁଁ ଏହା ବିଶ୍ୱାସ କରେ ଯେ ଏହାକୁ ସେହିପରି ଭାବରେ ଉପସ୍ଥାପିତ କରିବାରେ ତାହା ସଠିକ ଉପାୟ ହେବ ଯେ ପ୍ରଥମେ ଭିତରକୁ ଯାଇ ଆରମ୍ଭିକ ଅଗ୍ନି ପ୍ରଜ୍ୱଳିତ କରିବା। ମୁଁ ସମୟ ପୂର୍ବରୁ ଅନେକ ଦିନ ଆଗରୁ ଯାଇଥିଲି ସମଗ୍ର ଫିନିକ୍ସରେ ସମସ୍ତ ପ୍ରମୁଖ ବଡ଼ ବଡ଼ ମଣ୍ଡଳୀରେ 10 କିମ୍ବା 12 ସେବା କରିଥିଲି, ସନି ସ୍ଲୋପ ଏବଂ ଟେମ୍ପେ ଏବଂ ମେସା ଏବଂ ସେଠାରେ ତଳ ସମଗ୍ର ସ୍ଥାନରେ, ଏବଂ ଏକ ପ୍ରକାରେ ଚାରିଆଡ଼େ ପ୍ରାରମ୍ଭିକ ଅଗ୍ନି ପ୍ରଜ୍ୱଳିତ କରିଥିଲି ଏବଂ ତାପରେ ଏହା ସମସ୍ତଙ୍କୁ 5 ରାତ୍ରିର ସମ୍ମିଳନୀକୁ କଢ଼ାଇ ନେଇଥିଲି ଏବଂ ଏହା ଉତ୍ତର ଆମେରିକାରେ ଆମେ କରିଥିବା ସବୁଠାରୁ ବଡ଼ ସମ୍ମିଳନୀ ଥିଲା। ଏହା ବହୁତ ବଡ଼ ସମ୍ମିଳନୀ ଥିଲା, ସବୁଠୁ ବଡ଼ ଜଳପାନ ବ୍ୟବସ୍ଥା ଏବଂ ପୁଣି ସେ ରାତିରେ ସେ ସମୂହ ଭୋଜ ବ୍ୟବସ୍ଥା। ମୁଁ ଏହା କେବଳ କହିପାରେ ନାହିଁ ଯେ ତାହା କେତେ ଜଣ ଥିଲେ ଯେଉଁମାନେ କି ପବିତ୍ର ଆତ୍ମା ଗ୍ରହଣ କରିଥିଲେ। ଏହା ତ ଅତ୍ୟନ୍ତ ଅତ୍ୟନ୍ତ ଜବରଦସ୍ତ ଥିଲା ଯେ କେତେ ଜଣ ପବିତ୍ର ଆତ୍ମା ପ୍ରାପ୍ତ କରିଥିଲେ ଏବଂ କେତେ ଜଣ ସୁସ୍ଥ ହୋଇଥିଲେ ଏବଂ ଉଦ୍ଧାର ପ୍ରାପ୍ତ ହୋଇଥିଲେ। ଏହା ତ କେବଳ ଏକ ଚମତ୍କାର ବିଷୟ ଥିଲା। ତେଣୁକରି ଆମେମାନେ ପରମେଶ୍ୱରଙ୍କଠାରେ କୃତଜ୍ଞ ଅଟୁ ଯେତେବେଳେ କି ଆମେ ସମୟକୁ ଅଗ୍ରସର ହେଉଥିବାର ଦେଖୁ। ଅନେକ ମହାନ ବ୍ୟକ୍ତିମାନେ ଆସିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଏହା ଭାଇ ନେବିଲଙ୍କ ପକ୍ଷରେ ବହୁତ ଲାଭ କରିବ। ମୁଁ ଜଣେ ପ୍ରେସବିଟେରିଆନ ସେବକଙ୍କୁ ଏହି ଦେଶରେ ସର୍ବଶ୍ରେଷ୍ଠ ପ୍ରେସବିଟେରିଆନ ବିଦ୍ୟାଳୟମାନଙ୍କ ମଧ୍ୟରୁ ଗୋଟିଏର ଜଣେ ପ୍ରେସବିଟେରିଆନ ସେବକଙ୍କୁ ଆତ୍ମାରେ ନାଚୁଥିବାର ଦେଖିଲି। ଓ ମୋର ପ୍ରଭୁ, ଏହା ପ୍ରକୃତରେ କିଛି ଗୋଟାଏ ଥିଲା। ସେ ପବିତ୍ର ଆତ୍ମା ପ୍ରାପ୍ତ ହୋଇଥିଲେ ଏବଂ ତାପରେ ସେ ମୋତେ କହିଲେ ଯେ ସେ କହିଲେ ମୁଁ ଆପଣଙ୍କର ଗୋଟିଏ ଟେପ୍ ପାଇଅଛି। କହିଲେ ଏହା ଏତେ ଭଲ ନଥିଲା, କହିଲେ ଏହା କେବଳ ଏକ ପ୍ରକାର ଉଚ୍ଚ ନୀଚ ହେଉଥିଲା। ମାତ୍ର କହିଲେ ମୁଁ ଏହାକୁ ଠିକ ମୋ ବିଦ୍ୟାଳୟକୁ ନେଇକି ଗଲି ଏବଂ ତାକୁ ବଜାଇଲି ଏବଂ କହିଲେ ସେଠାକାର ମନୋବିଜ୍ଞାନର ମହାନ ବ୍ୟକ୍ତି ହୋଇଥିବା ହେତୁ ସେ ସମସ୍ତଙ୍କୁ ନିରବ ରଖିଥିଲେ। ତେବେ ସେମାନଙ୍କୁ ଏହାକୁ ଯେକୌଣସି ଉପାୟରେ ବି ଥରେ ଶୁଣିବା କଥା ସେ କହିଥିଲେ ଏବଂ ସେ କହିଲେ ଯେ ତାଙ୍କର ଥିଲା ଏବଂ ସେ କହିଥିଲେ ଯେ ସେ ପବିତ୍ର ଆତ୍ମା ପାଇବା ପରେ ତାଙ୍କ ମଣ୍ଡଳୀରେ ଆତ୍ମାରେ ନାଚିବାକୁ ଲାଗିଲେ ଏବଂ ସେମାନେ କହିଥିଲେ ଅତି ସମ୍ମାନୀୟ, ଆପଣ କେବେ ଏକ ନୂତନ ନୃତ୍ୟ ଶୈଳୀକୁ ଶିଖିବାକୁ ଯାଉଛନ୍ତି? ସେ କହିଲେ ଯେତେବେଳେ ମୋର ମଣ୍ଡଳୀ ଏହି ଗୋଟିଏ ଶୈଳୀକୁ ଶିଖିଯାଏ। ଭାବୁଥିଲି ଯେ ଏହା ବହୁତ ସୁନ୍ଦର ଥିଲା, ଆପଣ ଜାଣନ୍ତି ପ୍ରେସବିଟେରିଆନ ପଦାନୁକ୍ରମ। ହଁ, କହିଥିଲେ ଯେତେବେଳେ ମୋର ମଣ୍ଡଳୀ ଏହି ଗୋଟିଏ ଶୈଳୀକୁ ଶିଖିଯାଏ, ତେଣୁ ତାହା ଏକ ଭଲ କଥା ଅଟେ। ଠିକ ଗୋଟିଏ ଛୋଟ ଶିଶୁ ପରି କେବଳ ନୂତନ ଭାବରେ ଏବଂ ତଥାପି ସେ ରହିଥାନ୍ତି। ତେବେ ଆପଣ ଜାଣନ୍ତି ଯେ ତାଙ୍କୁ ବୋଷ୍ଟନର ସର୍ବଶ୍ରେଷ୍ଠ ପ୍ରେସବିଟେରିଆନ ବିଦ୍ୟାଳୟରେ ମନୋବିଜ୍ଞାନର ଅଧ୍ୟାପକ ହେବା ପାଇଁ କ'ଣ ହେବାକୁ ପଡ଼ିଥାଏ? ତେବେ ଏହା ଆମେରିକାରେ ଅଟେ। ମୁଁ ମାୟୋର ଜଣେ ହୃଦୟ ଅସ୍ତ୍ରୋପଚାରକ ଡାକ୍ତରଙ୍କୁ ଆତ୍ମାରେ ପରିପୂର୍ଣ୍ଣ ହୋଇ ସୁସମାଚାର ପ୍ରଚାର କରୁଥିବାର ଏବଂ ପରଭାଷାରେ କଥା କହୁଥିବାର ଦେଖିଅଛି। ହେ ମୋର ପ୍ରଭୁ, ମୁଁ ଅନ୍ୟ ଜଣେ ବିଶେଷଜ୍ଞଙ୍କୁ ଦେଖିଅଛି ଯିଏକି ଜଣେ ସେଭେନ୍ଥ ଡେ ଆଡଭାଣ୍ଟିଷ୍ଟ ଥିଲେ। ସେଥିରୁ ସେ ଜଣେ ହୃଦୟ ଏବଂ ଗଳାର ବିଶେଷଜ୍ଞ ଥିଲେ ଏବଂ ସେ ଜଣେ ବୃଦ୍ଧ ବ୍ୟକ୍ତି ହୋଇଥିବା ସତ୍ତ୍ୱେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ପ୍ରାପ୍ତ ହୋଇଥିଲେ। ସେ ଏହାକୁ ପ୍ରାପ୍ତ କରିଥିଲେ। ଦିନ ରାତିରେ ବାହାରେ ପ୍ରାଙ୍ଗଣରେ ତାଙ୍କ ଉପରେ ହାତ ରଖିଥିଲି ଏବଂ ସେ ପବିତ୍ର ଆତ୍ମା ପାଇଥିଲେ। ତେଣୁ ଆମେମାନେ କେବଳ ଏତେ ଗୁଡ଼ିଏ ବିଷୟ ଅଛି ଯାହାକି ଆମମାନଙ୍କ ପ୍ରଭୁ କରିଥିଲେ, ଯେଉଁଥିପାଇଁ କି ଆମେମାନେ କୃତଜ୍ଞ ଅଟୁ ଏବଂ ବିଶେଷ କରି ଯେତେବେଳେ ଏହି ସମୟକୁ ଦେଖୁଅଛୁ। ତାପରେ ମୁଁ ସେମାନଙ୍କୁ କହିଲି, କ'ଣ ଆପଣ ଏହା ହୃଦୟଙ୍ଗମ କରିପାରୁଛନ୍ତି କି ଏହା କେଉଁ ସମୟ ଅଟେ? ଯେତେବେଳେ କି ସେ ସୁପ୍ତ କୁମାରୀମାନେ ତେଲ ମାଗିବାକୁ ଆରମ୍ଭ କରନ୍ତି, ଏହା ସେହି ସମୟ ଥିଲା ଯେତେବେଳେ କି ବର ଆସିଥିଲେ ଏବଂ ଲୋକମାନେ ପ୍ରସ୍ତୁତ ଥିବା ଲୋକମାନେ ଭିତରକୁ ପ୍ରବେଶ କରିଯାଇଥିଲେ। ଓ ମୁଁ ଏହା ଜାଣିବା ହେତୁ ବହୁତ ଖୁସି ଯେ ଆମେମାନେ ଏହି ଶେଷ ଦିନରେ ଏଠାରେ ବାସ କରୁଅଛୁ। ବୁଝିଲେ, ମୁଁ ବିଶ୍ୱାସ କରେ ଯେ ଆମେମାନେ ଅତ୍ୟନ୍ତ ଜବରଦସ୍ତ ସମୟଗୁଡ଼ିକ ମଧ୍ୟରୁ ଗୋଟିକରେ ବାସ କରୁଅଛୁ ଯାହାକି ଜଗତ କେବେ ଜାଣିଥିଲା, ଯାହାକି ପ୍ରଭୁଙ୍କର ଆଗମନ ଠିକ ପୂର୍ବରୁ ଅଟେ। କ'ଣ ତା ଆଶ୍ଚର୍ଯ୍ୟଜନକ ନୁହେଁ କି? ଚିନ୍ତା କରନ୍ତୁ ଯେ ବର୍ତ୍ତମାନ ଯେକୌଣସି ସମୟରେ ସମସ୍ତ ଶାସ୍ତ୍ର ପ୍ରାୟ ପ୍ରାୟ ସଫଳ ହୋଇଯାଇଅଛି ଏବଂ ତେଣୁକରି ଆମେମାନେ ଯେକୌଣସି ମୁହୂର୍ତ୍ତରେ ତାହାଙ୍କୁ ଆଶା କରୁଅଛୁ ଏବଂ ଆମେମାନେ ସେହି ପ୍ରକାରର ଆଶା ଅଧୀନରେ ରହିବା ଉଚିତ ଯେ ତାହା ଯେକୌଣସି ସମୟରେ ଘଟିତ ହୋଇପାରେ। ପ୍ରାର୍ଥନା କରାଇ ନିଅନ୍ତୁ, ପ୍ରସ୍ତୁତ ରୁହନ୍ତୁ। ଆଜି କେତେକ ସାକ୍ଷାତକାର ମଧ୍ୟରୁ କେତୋଟିରେ ମୁଁ ଜଣେ ମୁଁ ଫର୍ମୋସାରୁ ଆସିଥିବା ଜଣେ ମିଶନାରୀ ସାହସିକ ମହିଳାଙ୍କୁ ଭେଟିଥିଲି। 73 ବୟସ୍କ ଏବଂ ପ୍ରାୟ 45 ବୟସ୍କ ପରି ଲାଗୁଥିଲେ ଏବଂ ସେ ଏବେ ସୁଦ୍ଧା ଜଣେ ଅବିବାହିତ ଅଟନ୍ତି ଏବଂ ନିଶ୍ଚିତ ଭାବରେ ଏକ ସୁନ୍ଦରୀ ଯୁବତୀ ରହିଥିବେ। ଏବଂ ସେ କହୁଥିଲେ ଯେ ସେ ଏକ ଖ୍ରୀଷ୍ଟିଆନ ଘରେ ପାଳିତ ହୋଇଥିଲେ, ଯେଉଁଠାରେ କି ହଁ ଅର୍ଥ ହଁ ଏବଂ ନା ଅର୍ଥ ନା ଅଟେ। ଏବଂ ସେ ସେହି କଠୋର ଶିକ୍ଷା ଅଧୀନରେ ପାଳିତ ହୋଇଥିଲେ ଏବଂ ସେ କହିଲେ, ଭାଇ ବ୍ରାନହାମ, ପ୍ରାୟ ସେହି ବୟସରେ ଓ କହିଲେ ପ୍ରାୟ 8 ବର୍ଷ ବୟସରେ ମୁଁ ଭାବେ ଯେ ମୁଁ ମୋର ଜୀବନକୁ ପ୍ରଭୁ ଯୀଶୁଙ୍କୁ ଦେଇଦେଇଥିଲି। ସେ କହିଲେ ପ୍ରାୟ 12 ବର୍ଷ ବୟସରେ ମୁଁ ଏକ ନିର୍ଦ୍ଦିଷ୍ଟ ନାମଧାରୀ ସେବକଙ୍କ ଦ୍ୱାରା ପ୍ରଲୋଭିତ କରା ହୋଇଥିଲି ଯେ ମୋତେ ନିଶ୍ଚିତ ଭାବରେ ଦ୍ୱିତୀୟ ଆଶୀର୍ବାଦ ପାଇବାକୁ ଅଛି ଏବଂ କହିଲେ ମୁଁ ଏଥି ଭିତରକୁ ଅତିଶୟ ଭାବେ ପ୍ରତାରିତ କରାଯାଇଥିଲି। ମାତ୍ର ସେ କହିଲେ ପ୍ରାୟ 17 ବର୍ଷ ବୟସରେ ମୁଁ ପ୍ରକୃତରେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଥିଲି ଏବଂ ସେହି ମହିଳା ବର୍ତ୍ତମାନ ଏହି ସୁପ୍ତ ଥିବା ବାପ୍ଟିଷ୍ଟ ମଣ୍ଡଳୀ ଗୁଡ଼ିକ ମଧ୍ୟରୁ କେତେକଙ୍କୁ ଜାଗ୍ରତ କରାଇବାକୁ ଚେଷ୍ଟା କରୁଛନ୍ତି। ସେ କହିଥିଲେ ଯେ ଯଦି ଏପରି କିଛି ବିଷୟ ଥିଲା ଯାହାକି ସେ ମୃତ ବୋଲି ଦେଖିଥିଲେ ସେ ନିଜେ ଜଣେ ବାପ୍ଟିଷ୍ଟ ଅଟନ୍ତି। ସେ କହିଲେ ତା ଏଠାରେ ଏହି ମୃତ ବାପ୍ଟିଷ୍ଟ ମଣ୍ଡଳୀ ଗୁଡ଼ିକ ଥିଲେ ସେମାନଙ୍କୁ ସବଗୃହ ବୋଲି କହିଥିଲେ। ମୁଁ କହିଲି ତେବେ ମୁଁ ଅନୁମାନ କରେ ଯେ ଯେତେବେଳେ ଆପଣ ଯୁଦ୍ଧ କ୍ଷେତ୍ରରେ ଥାନ୍ତି ମୁଁ ଭାବୁଛି ଯେ ବର୍ତ୍ତମାନ ସେ କେବଳ ଚିନ୍ତା କରନ୍ତୁ ମୁଁ 52 ବର୍ଷର ମୋର ଜନ୍ମ ହେବା ପୂର୍ବରୁ ସେ ଜଣେ ମିଶ୍ରାଇ ଭାବରେ ସେଠାରେ ବାହାରେ ରହି ଆସିଥିଲେ ଏବଂ ତାପରେ ମୁଁ ଭାବୁଥିଲି ଯେ ମିଶନ କ୍ଷେତ୍ରରେ ଯିବା ପାଇଁ ମୁଁ ବହୁତ ବୃଦ୍ଧ ହୋଇଯାଇଅଛି ଏବଂ ଭାବୁଥିଲି ହେ ମୋର ପ୍ରଭୁ ମୋତେ କ୍ଷମା କର। ଏବଂ ସେ ଉତ୍ତମ ଭାବରେ ଯେତିକି ଉଜ୍ଜଳ ଏବଂ ବୁଦ୍ଧିମାନ ହୋଇପାରନ୍ତି ସେତିକି ଥିଲେ ଏବଂ ତାପରେ ମୋତେ ମାର୍ଗର ଅନୁଭୂତି ଗୁଡାକ କହୁଥିଲେ ଏବଂ କିପରି ଯେ ଫର୍ମସାରେ ସୁସମାଚାରର ପ୍ରୟୋଜନ ରହିଥିଲା ଏବଂ ଚୀନ ଏବଂ ଜାପାନ ଇତ୍ୟାଦିରେ ରହିଥିଲେ। ତେଣୁକରି ସେମାନେ ତାଙ୍କୁ ମିଶନ କ୍ଷେତ୍ରରୁ ଫେରାଇ ଦେଇ କହିଥିଲେ ଆପଣ 70 ବର୍ଷ ଅତିକ୍ରମ କରିବା ପରେ ଆପଣ ଜାଣନ୍ତି ଆପଣ ମିଶନ କ୍ଷେତ୍ରକୁ ଯାଇପାରନ୍ତି ନାହିଁ। ତେଣୁକରି ସେମାନେ ତାଙ୍କୁ ପଠାଇ ଦେଇଥିଲେ। ମାତ୍ର ସେ ନିରବ ହୋଇ ବସି ରହିବାକୁ ଯାଉନାହାନ୍ତି, ସେ ତ ଏହି ସମସ୍ତ ବାପ୍ଟିଷ୍ଟ ସମ୍ମିଳନୀ ଗୁଡ଼ିକୁ ଯାଉଛନ୍ତି। ଏବଂ ସେ କହିଲେ ବିଲି ଗ୍ରାହମ କହିଲେ ସେ ଯେଉଁ ପ୍ରକାରେ ବାପ୍ଟିଷ୍ଟ ବାର୍ତ୍ତାକୁ ବହନ କରୁଅଛନ୍ତି ତାହା ବାପ୍ଟିଷ୍ଟ ମଣ୍ଡଳୀ ପାଇଁ ଏକ ଋଣ ଅଟେ। କହିଲେ ସେ ସେମାନଙ୍କୁ ପବିତ୍ର ଆତ୍ମା ପ୍ରାପ୍ତ କରାଇବା ହେତୁ ଯଥେଷ୍ଟ ଦୂରକୁ ନେଇଯାଆନ୍ତି ନାହିଁ। ସେ କହିଥିଲେ ଭଉଣୀ ଆପଣ ଠିକ ତା ସହିତ ରହିଥାନ୍ତୁ, ତାହା ଠିକ ଅଟେ। ସେ କହିଲେ ସେଠାରେ ରହିଥିବା ସେ ଚୀନର ଲୋକମାନେ କହିଥିଲେ ଯେ ସେମାନଙ୍କୁ କେବଳ ଏହା କହିବାକୁ ଦେଇ ଛାଡ଼ି ଦିଅନ୍ତି ନାହିଁ ଯେ ଆମେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁ। କହିଲେ ତା ଠିକ ଅଟେ, ମାତ୍ର କହିଲେ ଯେ କିଛି ଗୋଟାଏ ବିଷୟ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ସେଠାରେ ରହିବାକୁ ବାଧ୍ୟ କରିଥାନ୍ତି ଏବଂ ତାପରେ ଯାଇ ସେମାନେ ପ୍ରକୃତ ଖ୍ରୀଷ୍ଟିଆନ ହୁଅନ୍ତି। ମୁଁ କହିଲି ଭଉଣୀ ଏହା ସେହି ପ୍ରକାର ହିଁ ଅଟେ, ସେମାନଙ୍କୁ କେବଳ କୁହନ୍ତୁ ସେମାନେ କିଛି ଗୋଟାଏ ବିଷୟ ନ ହେବା ପର୍ଯ୍ୟନ୍ତ ସେଠାରେ ରହିଥାନ୍ତୁ। କଣ ହୋଇଥାନ୍ତା ତେବେ ଯଦି 9 ଦିନ ପରେ ପ୍ରେରିତ ମାନେ କହିଥାନ୍ତେ ଆମେମାନେ ବିଶ୍ୱାସ କରୁ ଯେ ଆମେମାନେ ଏହା ପାଇଅଛୁ, ଦେଖନ୍ତୁ ଆସନ୍ତୁ ଏହାକୁ କେବଳ ବିଶ୍ୱାସ ଦ୍ୱାରା ଗ୍ରହଣ କରିବା ଏବଂ ଆମମାନଙ୍କ କାର୍ଯ୍ୟ ସହିତ ଆଗକୁ ବଢିଯିବା, ଦେଖନ୍ତୁ ଏହା କଦାପି କାମ କରିନଥାନ୍ତା। ସେମାନେ ସେଠାରେ ସେ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଯେପର୍ଯ୍ୟନ୍ତ କି କିଛି ଗୋଟାଏ ସେଠାରେ ଘଟି ନ ଗଲା ଏବଂ ତାହା ହିଁ ହେଉଛି ଅସୁବିଧା ଯାହାକି ଆଜି ଆମର ଅଟେ ଯେ ଆମେ ଯଥେଷ୍ଟ ସମୟ ଧରି ରହିନଥାଉ। ତେବେ ତାହା ହିଁ ସେହି କାରଣ ଯେ ଆମେ ପରେ କେବଳ ଯେକୌଣସି ପ୍ରକାରର ଏକ ଜୀବନ ଅତିବାହିତ କରୁଥାଉ, କିଛି ବି ବିଷୟ କରିପାରୁ, ତାହା ଆମକୁ ବ୍ୟତିବ୍ୟସ୍ତ କରେ ନାହିଁ, କାରଣ ଆମେ ଯଥେଷ୍ଟ ସମୟ ଧରି ରହିନଥାଉ। ଆଜି ଆମେମାନେ ସହମତ ଥାଉ, ଆସନ୍ତାକାଲି ଆମେମାନେ ଅସହମତ ଥାଉ ଏବଂ ଏହି ଉପାୟରେ ପୁଣି ସେହି ଉପାୟରେ ଥାଉ। ଯଦି ଆମେମାନେ ଯଥେଷ୍ଟ ସମୟ ଧରି ରହିବା ଯେପର୍ଯ୍ୟନ୍ତ କି ଆପଣ ଭିତରକୁ ଆସି ନ ଯାଆନ୍ତି ଏବଂ ଆପଣଙ୍କ ପଛରେ ଦ୍ୱାର ବନ୍ଦ ନ ହୋଇଯାଏ, ତାହେଲେ ତେବେ ଆପଣ ସେଠାରେ ରହିବାକୁ ଯାଉଛନ୍ତି। ମୁକ୍ତିର ଦିବସ ପର୍ଯ୍ୟନ୍ତ ଆପଣ ମୁଦ୍ରାଙ୍କିତ ହୋଇଥାନ୍ତି, ମୁଁ ଏଥିପାଇଁ ବହୁତ ଖୁସି ଅଟେ। ଏବଂ ଯେପରି ମୁଁ କହିଥିଲି ଆମର ଫିନିକ୍ସ ଠାରେ ଏବଂ ଉପତ୍ୟକା ମଧ୍ୟରେ ଏକ ବହୁତ ଉତ୍ତମ ସମୟ ରହିଥିଲା ଏବଂ ସେଠାରେ ଥିବା ଅନେକ ଖ୍ରୀଷ୍ଟିଆନ ମାନେ ସେମାନଙ୍କ ମଧ୍ୟରୁ ଅନେକ ତ ତାଙ୍କର ପ୍ରିୟ ଜୀବନକୁ ଧରି ରଖିଥାନ୍ତି। ମୁଁ ଦକ୍ଷିଣ ପର୍ବତ ଉପରକୁ ଗଲି, ସେଠାରେ ପଛରେ ପତ୍ନୀ ଥିଲେ ଏବଂ ମୁଁ। ଦିନେ ଯେତେବେଳେ ସାଙ୍ଗମାନେ ମୋ ଭାଇ ଡକ୍ 2 ଝିଅଙ୍କୁ ରଖି ପକାଇଲେ ଏବଂ ଭାଇ ଓ ଭଉଣୀ ଉଡ୍ ପୁଅଟିକୁ ରଖି ପକାଇଲେ ଏବଂ ମୁଁ ଓ ମୋର ପତ୍ନୀ ଦ୍ୱିତୀୟ ମଧୁଚନ୍ଦ୍ରିକା ନିମନ୍ତେ ଯାଇଥିଲୁ ଏବଂ ସେ କହିଲେ ବିଲ୍ ତୁମେ ଜାଣ ଏହି ଗୋଟିକଟି ପ୍ରଥମ ଅପେକ୍ଷା ଅଧିକ କିଛି ଏକ ମଧୁଚନ୍ଦ୍ରିକା ପରି ଲାଗିଥିଲା। ସେ କହିଲେ ପ୍ରଥମ ଥର ଯେତେବେଳେ ଆମେ ମଧୁଚନ୍ଦ୍ରିକା ନିମନ୍ତେ ଯାଇଥିଲୁ କେବଳ ଗୋଟିଏ ବିଷୟ ଯାହା ମୁଁ କରିଥିଲି ତାହା ହେଉଛି ଶିବିରରେ ବସି ରହିବା ଓ ତୁମକୁ ଶିକାରରୁ ଫେରି ଆସିବା ନିମନ୍ତେ ଅପେକ୍ଷା କରିବା। ସେ କହିଥିଲେ ମୁଁ ଏକ ପ୍ରକାର ଗୋଟିଏ ଛୋଟ ରଣନୀତି ବ୍ୟବହାର କରିଥିଲି, ଆପଣମାନେ ଜାଣନ୍ତି। ମୁଁ ଭାବିଲି ତେବେ ବର୍ତ୍ତମାନ ମୋର ପାଖରେ ଅଧିକ ଟଙ୍କା ନାହିଁ, ଗୋଟିଏ ବେକିଂ ପାଉଡର ଡବାରେ ସଞ୍ଚୟ କରି ରଖିଥିଲି, ତା ଗୋଟିଏ ଶିକାରର ପରିଭ୍ରମଣରେ ଯିବା ହେତୁ ଯଥେଷ୍ଟ ଥିଲା ଏବଂ ତଥାପି ମୁଁ ସେହି ହେମନ୍ତ ଋତୁରେ ବିବାହ କରିବାକୁ ଯାଉଥିଲି। ତେଣୁକରି ମୁଁ ଭାବିଲି ଏହା ସବୁକୁ କେବଳ ଏକାଠି କରିଦେବି, ଆପଣ ଜାଣନ୍ତି। ଏବଂ ଯେତେବେଳେ ମୁଁ ଏକ ଶିକାର ପରିଭ୍ରମଣରେ ଯାଉଥିଲି ଏହା ସେହି ମଧୁଚନ୍ଦ୍ରିକା ହିଁ ହେବ, ଆପଣମାନେ ଜାଣନ୍ତି। ଏବଂ ତେଣୁକରି ଆମେମାନେ ଏକାଠି କରିଦେଇଥିଲୁ, ମାତ୍ର ଏଥରକ ଆମେମାନେ ଏଥିପାଇଁ ଦେୟ ଦେଇଥିଲୁ ଏବଂ ବାସ୍ତବରେ ବାହାରକୁ ଗଲୁ ଏବଂ କାହିଁକି ବହୁତ ଉତ୍ତମ ସମୟ ଅତିବାହିତ ହୋଇଥିଲା। ଏବଂ ସେମାନଙ୍କ ମଧ୍ୟରୁ ଅନେକ ଏଠାରେ ଥିବା ଆରାଧନାଳୟରୁ ଆସିଅଛନ୍ତି। ମୁଁ ବିଶ୍ୱାସ କରେ ଯେ ଭାଇ ସତ୍ମ୍ୟାନ ତାଙ୍କ ପରିବାର ସେଠାରେ ଅଛନ୍ତି ଏବଂ ଭାଇ ଟମ୍ ସିମ୍ପସନ୍ ଏବଂ ସେମାନେ ଏବଂ ଭାଇ ମାଗୁଏର ଏବଂ ଆମେମାନେ ସମସ୍ତେ ପ୍ରଭୁଙ୍କଠାରେ ବହୁତ ଉତ୍ତମ ସମୟ ଅତିବାହିତ କରିଥିଲୁ। ଏବଂ ତେଣୁକରି ଆମେମାନେ ଦକ୍ଷିଣ ପର୍ବତ ଉପରକୁ ଗଲୁ ଯାହାକି ଫିନିକ୍ସର ଠିକ୍ ଦକ୍ଷିଣରେ ଅବସ୍ଥିତ ଅଟେ ଏବଂ ସେହି ଚାପରୁ ଦୂରକୁ ଚାଲିଯାଇଥିଲୁ। ଗୋଟିଏ ଆଧୁନିକ ସହରରେ ଏକ ଚାପ। ଏଥିରେ ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ଯେତେବେଳେ ଲୋକମାନେ ପୃଥିବୀରେ ବହୁଗୁଣିତ ହେବାର ଆରମ୍ଭ କରିଥିଲେ ସେତେବେଳେ ପାପ ଏବଂ ହିଂସା ବଢ଼ିବାକୁ ଲାଗିଲା ଏବଂ ମୁଁ ସେଠାରେ ଉପରକୁ ଅନାଇଲି ଏବଂ ଅତି ଉଚ୍ଚରେ ବସି ରହିଲି ଯେପରିକି ଆମେ ଫିନିକ୍ସର ଉପତ୍ୟକା ଦେଖିପାରିବୁ। ମୁଁ ପତ୍ନୀଙ୍କୁ କହିଲି, ଆଶ୍ଚର୍ଯ୍ୟ କରେ ଯେ କେତେ ଥର ଯେତେବେଳେ କି ଏଇ 15 ମିନିଟ ହେଲାଣି ଆମେମାନେ ଏଠାରେ ବସି ରହିଛୁ ଯେ ସେହି ସହରରେ ପ୍ରଭୁଙ୍କର ନାମ ବୃଥାରେ ନିଆଯାଇଥିବ। ପ୍ରାୟ ତେବେ ମହାନଗର କ୍ଷେତ୍ରରେ ଟେମ୍ପେ ଏବଂ ସନିସ୍ଲୋପ ନଗରୀ ଗୁଡ଼ିକୁ ନେଇ ଏବଂ ସେଠାରେ ତାହା ଦେଇ ମୁଁ ଅନୁମାନ କରେ ଯେ ସେହି ଉପତ୍ୟକାରେ 10 ଲକ୍ଷ ଲୋକମାନେ ଅଛନ୍ତି। ମୁଁ କହିଲି, 300 ବର୍ଷ ପୂର୍ବେ ଏଠାରେ ଆଉ କିଛି ନଥିଲା, ମାତ୍ର କେବଳ ସପ୍ତଫେଣୀ ଏବଂ କୁକିଶାଳ ମାନ ଥିଲା ଏବଂ ଏହା ସମ୍ଭବତଃ ପ୍ରଭୁଙ୍କ ଦୃଷ୍ଟିରେ ଏହା ଉତ୍ତମ ହେବ ଯେ ଯଦି ଏହା ପଶ୍ଚାତ ସମୟ ପରି ସେହିପରି ରହିଥାନ୍ତା। ତା ଠିକ ଅଟେ, ଯଦିଓ ସେହି ମହାନ ନଗର ଯାହାକି ସେମାନେ ସେଠାରେ ନିର୍ମାଣ କରିଥିଲେ ଏବଂ ସୁନ୍ଦର ଘର ସବୁ ଓ ଇତ୍ୟାଦି ସବୁ ବହୁତ ଉତ୍ତମ ଅଟେ, ମାତ୍ର ଏହା ବହୁତ ଉତ୍ତମ ହେବ, ଏହା ସର୍ବୋତ୍କୃଷ୍ଟ ହେବ ଯଦି ପୁରୁଷ ଏବଂ ମହିଳାମାନେ ସେମାନଙ୍କର ହାତଗୁଡ଼ିକୁ ଉପରକୁ କରି ସେହି ରାସ୍ତାରେ ଉପର ଓ ତଳ ଗମନାଗମନ କରୁଥାନ୍ତେ ଓ ପରମେଶ୍ୱରଙ୍କୁ ମହିମାନିତ କରି ତାଙ୍କୁ ଧନ୍ୟବାଦ ଦେଉଥାନ୍ତି। ମାତ୍ର ତାହା ବଦଳରେ ଏହା ତ ଅଭିଶାପ ଦେବା, ସେହିପରି କାମଗୁଡ଼ିକ କରି ଚାଲୁଥିବା ମଦ ପିଉଥିବା ଅଟେ। ସଭ୍ୟତାକୁ କେବଳ ଭିତରକୁ ଆସିବାକୁ ଦିଅନ୍ତୁ ଏବଂ ଦୁଷ୍ଟତା ସେଠାରେ ରହିଥାଏ। ମୁଁ କହିଲି, ଗତକାଲି ସନ୍ଧ୍ୟାରେ, ଗତକାଲି ରାତିରେ ଏହି ସହରରେ କେତେ ସଂଖ୍ୟାରେ ବ୍ୟଭିଚାର କର୍ମ କରାଯାଇଥିବ, କେତେଜଣ ମଦ୍ୟପାନ କରିଥିବେ, କେତୋଟି ଘରମାନ, କେତୋଟି ବିଶୃଙ୍ଖଳିତ କାର୍ଯ୍ୟମାନ ଏହି ମହାନ ନଗରରେ ଗତ ଘଟିକାରେ କରାଯାଇଥିବ। ଏବଂ ପତ୍ନୀ ମୋତେ କହିଲେ, ସେ ସେତେବେଳେ ମୋତେ ଏପରି କିଛି ଗୋଟାଏ କହିଲେ ଯେପରିକି ମୁଁ ଭାବେ, ତେବେ ଏଠାକୁ ଆସିବାର ଲାଭ କଣ ଅଟେ, ତୁମେ କାହିଁକି ଘର ଛାଡ଼ି ଏଠାକୁ ଆସିଛ। ତେବେ ମୁଁ କହିଲି, ଏଠାରେ ତାହା ଅଛି ଯାହାକି ଏହା ଅଟେ, ସେ ସବୁକିଛି ପରେ ଯାହାକି ନିଶ୍ଚିତ ଭାବରେ ସଂଖ୍ୟାଗରିଷ୍ଠତା ମଧ୍ୟରେ ଅଟେ, ମାତ୍ର ସେଠାରେ ଏକ ଅଳ୍ପ ସଂଖ୍ୟାଲଘୁ ମଧ୍ୟ ଅଛନ୍ତି। ଗତକାଲି ସନ୍ଧ୍ୟାରେ ସେବାକୁ ଆସୁଥିବା ବେଳେ କେତେ ଗୋଟି ବିଶ୍ୱସ୍ତ ପ୍ରାର୍ଥନା ସେଠାରେ ଉପରକୁ କରାଯାଇଥିଲା ଏବଂ ସେ ଆମ ପ୍ରତି ଏତେ ଉତ୍ତମ ରହିଥିଲେ ଯେ ସୂର୍ଯ୍ୟାସ୍ତ ପୂର୍ବରୁ ମଣ୍ଡଳୀ ଗୁଡ଼ିକ ପରିପୂର୍ଣ୍ଣ ହୋଇଯାଏ ଯେ ଆପଣ ସେହି ସ୍ଥାନର ଆଖପାଖରେ ସୁଦ୍ଧା ପ୍ରବେଶ କରି ନ ପାରନ୍ତି ଏବଂ ସେହି ସଂଗଠନ ଗୁଡ଼ିକ ଏବଂ ପ୍ରଭୃତି ସବୁ ଏବଂ ପ୍ରଭୁ ଆପଣ ଆତ୍ମାକୁ ଢାଳି ସେମାନଙ୍କୁ ଆଶୀର୍ବାଦ କରିଥିଲେ ଏବଂ ମୁଁ କୌଣସି କଥା କହିବାରୁ କ୍ଷାନ୍ତ ହୋଇନଥିଲି, କେବଳ ସୁସମାଚାର ଉପରେ କଥା କହିବା ଜାରି ରଖିଥିଲି। ଏବଂ ବେଳେବେଳେ ଅବଶ୍ୟ ଏହା ବହୁତ କଷ୍ଟକର ହୋଇଥାଏ, ମାତ୍ର ଏହା ହିଁ ସେହି ଏକମାତ୍ର ଉପାୟ ଅଟେ ଯାହାକି ମୁଁ ଜାଣେ ଏହା ଏଠାରେ କଷ୍ଟକର ଅଟେ। ଅତଏବ ଏହା ନ୍ୟାୟ ବିଚାରରେ ଅଧିକ କଷ୍ଟକର ହେବାକୁ ଯାଉଅଛି ଯେଉଁଠାରେ ଆମକୁ ଏହାର ସମ୍ମୁଖୀନ ହେବାକୁ ଅଛି। ତେଣୁକରି ସମଗ୍ର ଭାବେ ଏହା ଏକ ମହିମାମୟ ବିଷୟ ଥିଲା ଏବଂ ଆମେମାନେ ଏଠାରେ ମଣ୍ଡଳୀକୁ ଆମ ପାଇଁ ପ୍ରାର୍ଥନା କରିଥିବା ହେତୁ ଏବଂ ଆମକୁ ଧରି ତୋଳିଥିବା ହେତୁ ଏବଂ ଆମ୍ଭମାନଙ୍କୁ କୃଷ ନିକଟରେ ଧରି ରଖିଥିବା ହେତୁ ଧନ୍ୟବାଦ ଦେବାକୁ ଚାହୁଁଅଛୁ। ଏବଂ ତାପରେ ବର୍ତ୍ତମାନ ଘରକୁ ଫେରି ଆସିବା ପରେ ଏଠାରେ ଏବଂ ମୁଁ ଆଜି ସକାଳେ ବୋଧହୁଏ କିଛି ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବା ହେତୁ ତଳକୁ ଓହ୍ଲାଇ ଆସିଥାନ୍ତି। ମୋର ଅନେକ ସାକ୍ଷାତକାର ମାନ ରହିଅଛି ଯାହାକି ଅପେକ୍ଷାରତ ଅଟନ୍ତି। ଏପରି ମାମଲା ଗୁଡ଼ିକ ଯାହା ମଧ୍ୟରୁ କେତୋଟି ତ ମୁଁ ଗତ କେତେଦିନ ହେବ ପାଇଥିଲି ଯେବେଠୁ ମୁଁ ଏଠାରେ ଆସିଅଛି। ମୁଁ ଚାଲିଯିବାର ସମୟଠାରୁ ଏକ ମାସ ହେବ ଅପେକ୍ଷାରତ ଅଟନ୍ତି। ତେଣୁକରି ସେମାନେ ଯଥାସମ୍ଭବ ଯେତେ ଶୀଘ୍ର ସେଗୁଡ଼ିକୁ ନେବାକୁ ଚେଷ୍ଟା କରୁଅଛନ୍ତି, ସେଗୁଡ଼ିକୁ ସେ ବିଭିନ୍ନ ସ୍ଥାନରୁ ନେବାକୁ ଚେଷ୍ଟା କରୁଛନ୍ତି ଯେଉଁଠାରେ କି ସେଗୁଡ଼ିକ ରହିଛି। ପ୍ରଭୁ ଇଚ୍ଛା କଲେ ପ୍ରାୟ 2 ସପ୍ତାହ ମଧ୍ୟରେ ମୁଁ ଟ୍ୟୁସନକୁ ଯାଉଅଛି ଯାହାକି ତାର ତଳଭାଗରେ ଅଟେ ଏବଂ ବର୍ତ୍ତମାନ ବ୍ୟବସାୟୀମାନେ ଏଥରକ, ଯେଣୁ ଆପଣମାନେ ଏଥିପାଇଁ ପ୍ରାର୍ଥନା କରିପାରନ୍ତି। ମୁଁ କଦାପି ସେ ପର୍ଯ୍ୟନ୍ତ କିଛି କରିବାକୁ ପସନ୍ଦ କରେ ନାହିଁ ଯେପର୍ଯ୍ୟନ୍ତ କି ମୁଁ ପ୍ରଥମେ ବିଶ୍ୱାସ କରେ ନାହିଁ ଯେ ଏହା ପ୍ରଭୁଙ୍କର ଇଚ୍ଛା ଅଟେ। ତେବେ ପରବର୍ତ୍ତୀ ସମ୍ମିଳନୀଟି ମୋଡେଷ୍ଟାରେ ଆସୁଅଛି ଏବଂ ତାପରେ ସେଠାରୁ ୱାଶିଂଟନକୁ, ସେହି ରାଜ୍ୟ ୱାଶିଂଟନକୁ, ଏବଂ ଜୁରିକକୁ, ତାପରେ ପାଲେଷ୍ଟାଇନକୁ ଏବଂ ତାପରେ ଦକ୍ଷିଣ ଆଫ୍ରିକାକୁ ଯିବ ଏବଂ ତାହା ସବୁ ବର୍ତ୍ତମାନ ଏବଂ ଜୁନ୍ ମଧ୍ୟରେ ସଂଗଠିତ ହେବ ଏବଂ ଏହି ସମସ୍ତ ସମ୍ମିଳନୀରେ ମୋତେ ବକ୍ତା ହେବା ପାଇଁ ନିମନ୍ତ୍ରଣ କରାଯାଇଅଛି ଏବଂ ଏହା ମୋତେ ପୁନର୍ବାର ଦକ୍ଷିଣ ଆଫ୍ରିକାରେ ପ୍ରବେଶ କରିବାର ଏକ ସୁଯୋଗ ଦେଇପାରେ। ସେମାନଙ୍କର ଡାକରା ପ୍ରତି ମାସରେ ଆମେମାନେ ନିମନ୍ତ୍ରଣ ପାଇଥାଉ, ମାତ୍ର ଯଦି ଗୋଟିଏ ସେଠାରେ ମଣ୍ଡଳୀ ଗୁଡ଼ିକରେ, ସେହି ପେଣ୍ଟିକୋଷ୍ଟାଲ ମଣ୍ଡଳୀ ଗୁଡ଼ିକରେ ଏକ ବଡ଼ ବିଭାଜନ ଅଛି ଏବଂ ଯଦି ଆପଣ ଗୋଟିଏ ପାର୍ଶ୍ୱକୁ ଯାଆନ୍ତି ତେବେ ଅନ୍ୟ ଜଣଙ୍କର ଏହା ସହିତ କିଛି ହେଲେ କରିବାର ନଥାଏ ଏବଂ ସେମାନେ ଏକତ୍ର ସହଯୋଗ କରନ୍ତି ନାହିଁ। ତେଣୁକରି ମୁଁ ବର୍ତ୍ତମାନ ପ୍ରାୟ 5 ବର୍ଷ ହେବ ନିଜ ହୃଦୟରେ ଯିବାର ଏକ ଆହ୍ୱାନ ସହିତ ଛିଡ଼ା ହୋଇଅଛି ଏବଂ ବର୍ତ୍ତମାନ ହୋଇପାରେ ଯେ ଯଦି ବ୍ୟବସାୟୀମାନେ ମୋତେ ଭିତରକୁ ନେବେ, ପ୍ରତିଷ୍ଠିତ ହେବା ନିମନ୍ତେ ଯଦି ଯଥେଷ୍ଟ ଅଟେ, ଅର୍ଥାତ୍ ତା ଉଭୟ ପାର୍ଶ୍ୱରୁ ଅଟେ, ଆପଣ ଦେଖନ୍ତୁ ଏବଂ ତେଣୁକରି ତାହା ହିଁ ସେ ସମସ୍ତଙ୍କୁ ଏକାଠି ଆଣିବା ସେତିକି କଷ୍ଟକର କରିଦେଇଥାଏ। ସେମାନଙ୍କୁ ସମସ୍ତଙ୍କୁ ଆସି ସେଥିରେ ସହଯୋଗ କରିବାକୁ ହେବ, କାରଣ ସେମାନଙ୍କର ଆର୍ଥିକ ଆବଶ୍ୟକତା, ସେମାନଙ୍କର ମଣ୍ଡଳୀର ଆବଶ୍ୟକତା ସେଠାରେ ରହିଛି। ତେଣୁକରି ସେମାନଙ୍କୁ ସେମାନଙ୍କର ସମ୍ମାନ ରକ୍ଷା କରିବା ପାଇଁ ଆସିବାକୁ ହେବ। ଆପଣ ଦେଖନ୍ତୁ, ତେଣୁକରି ହୋଇପାରେ ଯେ ଏହା ପ୍ରଭୁଙ୍କର ଇଚ୍ଛା ଅଟେ, ଯେ ଯାହା ବି ହେଉ ମୁଁ ଜାଣେ ନାହିଁ। ଏହା ଶୁଣିବାକୁ ଭଲ ଲାଗେ, ମାତ୍ର ମୁଁ ଜାଣେ ନାହିଁ। ଏବଂ ତାପରେ ଏହି ବର୍ଷରେ ଭାଇ ବର୍ଡର୍ସ ମୋତେ ସେହି କାର୍ଯ୍ୟକ୍ରମ ସୂଚୀ କିମ୍ବା ସେହି ନିମନ୍ତ୍ରଣ ଗୁଡ଼ିକ ଦିଅନ୍ତି, ଏବଂ ସତ କହିବାକୁ ଗଲେ ଏହା ଆଖପାଖର ଆମନ୍ତ୍ରଣ ଗୁଡ଼ିକର ଏକ ପୁସ୍ତକ ଥିଲା, ଯାହାକି ତାର ଦୁଇ ଗୁଣ ମୋଟା ଥିଲା, ଯାହାକି ଗତ ଖ୍ରୀଷ୍ଟମାସ ସମୟଠାରୁ ଆସିଥିଲା। ମନୁଷ୍ୟର ମସ୍ତିଷ୍କ ପାଇଁ ଏହାକୁ ସମାଧାନ କରିବାକୁ ଚେଷ୍ଟା କରିବାଟା ଅତ୍ୟଧିକ କଷ୍ଟକର ଅଟେ। ତେଣୁ ମୁଁ ସେଗୁଡ଼ିକ ମଧ୍ୟରୁ କୌଣସିଟି ହେଲେ ନେଲି ନାହିଁ। ମୁଁ କେବଳ ଗୋଟିଏ ସଭା ନେବାକୁ ଯାଉଅଛି ଏବଂ ଅପେକ୍ଷା କରିବାକୁ ଏବଂ ଏହା ଦେଖିବାକୁ ଯାଉଅଛି ଯେ ପ୍ରଭୁ ମୋତେ ସେଠାରୁ କେଉଁ ସ୍ଥାନକୁ ଯିବାକୁ କୁହନ୍ତି। ତାପରେ ମୁଁ ଆଗକୁ ଯିବି ଏବଂ ତାପରେ ପରବର୍ତ୍ତୀ ସ୍ଥାନକୁ, ଏବଂ ସେ ମୋତେ ଯେଉଁ ଆଡ଼କୁ ବି ଯିବାକୁ କୁହନ୍ତି। ଅତଏବ ଆପଣ ମୋ ପାଇଁ ପ୍ରାର୍ଥନା କରୁଥିବେ। ମୋର ମନେ ଅଛି ଗତ ବର୍ଷ ଭାଇ ସହିତ କିମ୍ବା ସେଠାରେ ତଳେ ଭଉଣୀ କକ୍ସଙ୍କ ଠାରେ, ଯେତେବେଳେ ଭାଇ ଅର୍ଗନ୍ ବ୍ରାଇଟ୍ ମୋତେ ଆଙ୍କରେଜ୍ ପର୍ଯ୍ୟନ୍ତ ଏହି ଯାତ୍ରା କରିବା ନିମନ୍ତେ ଡାକିଥିଲେ। କଣ ହୋଇଥାନ୍ତା ଯଦି ମୁଁ କେବଳ ତା ଅନୁମାନ କରି ଠିକ ସେହିପରି ଭାବରେ ଚାଲି ଯାଇଥାନ୍ତି, ସବୁ ତ ଠିକ ଅଛି। ତେବେ ମୁଁ ତାହା ବିଷୟରେ ଭାବୁଥିଲି ଅନୁମାନ କରିବା। ମୁଁ ସେହି ବିଷୟ ଉପରେ ପ୍ରଚାର କରିଥିଲି। ମୁଁ କହିଲି, ଯେତେବେଳେ ମୁଁ ସେଠାକୁ ଗଲି, ସେହି ଟେପ୍ ବାଳକମାନଙ୍କୁ କହିଥିଲି, କୌଣସି ଟେପ୍ ଗୁଡ଼ିକୁ ନିଅ ନାହିଁ, କୌଣସି ଟେପ୍ ପାଇଁ ବାହାରକୁ ଯାଅ ନାହିଁ। ମୁଁ ସେହି ସମାନ ବିଷୟ ଗୁଡ଼ିକ ଉପରେ ହିଁ ପ୍ରଚାର କରିବାକୁ ଯାଉଅଛି, ଯାହା ମୁଁ ଏଠାରେ କରିଥିଲି। ମୁଁ ଭାବୁଛି ଯେ ମୁଁ ସେହି ଗୋଟିକ ପ୍ରଚାର କଲି ଯାହା ମୁଁ ଏଠାରେ କରିଥିଲି, ବାକି ସବୁଗୁଡ଼ିକ ନୂଆ ଥିଲା, ଏବଂ ଭାଇ ମ୍ୟାଗୁଏର ସେଗୁଡ଼ିକୁ ସେ ସମସ୍ତ ଗୁଡ଼ିକୁ ପାଇଥିଲେ। ଅନୁମାନ କରିବା, ତେଣୁ ଯଦି ମୁଁ ଚାଲି ଯାଇଥାନ୍ତି ସେଠାରୁ ଉପରକୁ ଏହା ଅନୁମାନ କରି, ତାହେଲେ ଏହା ନିଶ୍ଚିତ ରୂପେ ତାହାଠୁ ଭିନ୍ନ ହୋଇଥାନ୍ତା, ଯାହା ବାସ୍ତବରେ ହୋଇଥିଲା। ସେ ଦର୍ଶନ ପୂରଣ ହୋଇନଥାନ୍ତା, ମାତ୍ର ସେ ଦର୍ଶନ ପୂର୍ଣ୍ଣ ହୋଇଥିଲା। ଏବଂ ଆପଣମାନେ ସମସ୍ତେ ତାହା ବିଷୟରେ ଅବଗତ ଅଟନ୍ତି ଯେ ପ୍ରଭୁ କିପରି ତାହା ଆଶୀର୍ବାଦ କରିଥିଲେ। ତେବେ ଆଉ ଏକ ବିଷୟ ଅଛି ଯାହାକି ଅନେକ ଦିନ ହେଲାଣି ମୋ ହୃଦୟରେ ରହିଆସିଛି। ମଣ୍ଡଳୀ, ଏଥିପାଇଁ ପ୍ରାର୍ଥନା କରନ୍ତୁ। ଆପଣମାନେ ଏଠାରେ ଥିବା ସମସ୍ତ ଲୋକେ ଏହା ଜାଣନ୍ତି ଯେ ମୁଁ ଏକ ଛୋଟ ପିଲାଟି ବେଳଠୁ ହିଁ ଏହି ଦେଶରେ କେବେ ବି ସନ୍ତୁଷ୍ଟ ରହିନଥିଲି। ମୋର ସମସ୍ତ ହୃଦୟଟି ସବୁବେଳେ ପଶ୍ଚିମ ଆଡ଼କୁ ଯିବା ପାଇଁ ଇଚ୍ଛା କରି ଆସିଥିଲା। ଏବଂ ମୋର ମନେ ଅଛି ଯେତେବେଳେ ମୁଁ ମୋର ଶାଶୁଙ୍କ ପାଇଁ ସେଠାରେ ଉପରେ ସେ ଛୋଟ ସ୍ଥାନରେ ଘାସ କାଟୁଥିଲି, ତାହା ସେହି ସ୍ଥାନଟି ତା ଏଠାରେ ମଣ୍ଡଳୀର ରହିଥିଲା। ମୁଁ ପାହାଚ ଉପରେ ବସିଥିଲି ଏବଂ ପବିତ୍ର ଆତ୍ମା ମୋତେ କହିଲେ, ସେ କହିଲେ, ଅବ୍ରାହ୍ମଙ୍କ ପରି ଯେପର୍ଯ୍ୟନ୍ତ ତୁମେ ମୋତେ ସମ୍ପୂର୍ଣ୍ଣ ରୂପେ ଆଜ୍ଞା ପାଳନ ନ କରିବ ସେ ପର୍ଯ୍ୟନ୍ତ ମୁଁ ତୁମକୁ ଆଉ ଅଧିକ ଆଶୀର୍ବାଦ କରିପାରେ ନାହିଁ, ବୁଝିଲେ। ଏବଂ ଅବ୍ରାହ୍ମ ପରମେଶ୍ୱର ତାଙ୍କୁ ପୃଥକ ହୋଇ ଏକାକୀ ନିରୋଳାରେ ବାହାରି ଯିବା ପାଇଁ କହିଥିଲେ, ଏବଂ ଯେତେବେଳେ ସେ ତାହା କଲେ ସେତେବେଳେ ସେ ନିଜ ସହିତରେ ତାଙ୍କର ପିତା, ତାଙ୍କର ପୁତୁରାଙ୍କୁ ସଙ୍ଗରେ ନେଇଯାଇଥିଲେ। ଏବଂ ଯେପର୍ଯ୍ୟନ୍ତ ଅବ୍ରାହ୍ମ ପରମେଶ୍ୱରଙ୍କୁ ସମ୍ପୂର୍ଣ୍ଣ ରୂପେ ଆଜ୍ଞା ପାଳନ କଲେ ନାହିଁ, ତାପରେ ଯାଇ ସେଠାରେ ଏକ ପରିପୂର୍ଣ୍ଣ ହେବାର ବିଷୟ ହୋଇଥିଲା, ଯାହା ପରମେଶ୍ୱର ପ୍ରତିଜ୍ଞା କରିଥିଲେ। ଏବଂ ସେହି ବନ୍ଧନ, ସେହି ମୁଖ୍ୟ ବନ୍ଧନ ଗୁଡ଼ିକରୁ ଗୋଟିଏ ଯାହାକି ମୋତେ ଏଠାରେ ବାନ୍ଧି ରଖିଥିଲା, ତାହା ହେଉଛନ୍ତି ମୋର ମା। ଆପଣମାନେ ତାହା ଜାଣିଛନ୍ତି। ଏବଂ ମା ବର୍ତ୍ତମାନ ପ୍ରଭୁ ଯୀଶୁଙ୍କ କୋଳକୁ ଚାଲି ଯାଇଛନ୍ତି, ଏବଂ ମୁଁ ଜାଣେ ନାହିଁ ଯେ କେଉଁ ଆଡ଼କୁ ଘୁରିବାକୁ ଅଛି, କଣ କରିବାକୁ ଅଛି। ତେଣୁ କରି ଆପଣ ମୋ ପାଇଁ ପ୍ରାର୍ଥନା କରନ୍ତୁ। ତେବେ ଭାଇ ନେଭିଲ, ମୁଁ ମଞ୍ଚ ଉପରକୁ ଆସିଲି। ମୁଁ ଭାବିଲି ତେବେ ମୁଁ ସେଠାରେ ବାହାରକୁ ଯିବି। କେହି ଜଣେ ମୋତେ ସାକ୍ଷାତ କରି କହିଲେ, ମୋ ପ୍ରଭୁ, ସେମାନଙ୍କର ଆଜି ରାତିରେ ବହୁତ ମହାନ ସେବା ଗୁଡ଼ିକ ରହିଛି। କହିଲେ ସେମାନଙ୍କର ପ୍ରଚାର ସେବା, ଗୀତ ସେବା, ପ୍ରାର୍ଥନା ସେବା ହେବାକୁ ଯାଉଅଛି, ଏବଂ ତାପରେ ଦାନ ସଂଗ୍ରହ କରିବାକୁ ଯାଉଅଛନ୍ତି। ଏବଂ ତାପରେ କହିଲେ ଯେ ସେମାନଙ୍କର ଏକ ପାଦ ଧୋଇବା, ପ୍ରଭୁ ଭୋଜ ଏବଂ ବାପ୍ତିସ୍ମ ସେବା ରହିଛି। ମୁଁ ଭାବିଲି, ବେଚାରା ଭାଇ, ମୋର ପ୍ରଭୁ, ମୋର ପ୍ରଭୁ ସେ ସମସ୍ତ କିଛି ବିଷୟ ତାହା କଣ ଅଟେ। ସମ୍ଭବତଃ ଆଜି ସକାଳେ କଠିନ ପ୍ରଚାର କରିବା ପରେ ମୁଁ ଜାଣେ। ତେବେ ମୁଁ ଭାବିଲି ମୁଁ ସେଠାରେ ଖସି ପଳାଇଯିବି, ବୋଧହୁଏ ସେ ଚାହାନ୍ତି ଯେ ମୁଁ ପ୍ରଭୁ ଭୋଜ ଦିଏ। ଏବଂ ସେ କହିଲେ, ତେବେ କଣ ଆପଣ ଆଜି ରାତିରେ ଆମ ପାଇଁ ପ୍ରଚାର କରିବେ କି, ଯଦି ଆପଣ ପ୍ରେରଣା ଅନୁଭବ କରନ୍ତି। ଅତଏବ ମୁଁ ଜାଣେ ଯେ ତାହାର ଅର୍ଥ କଣ। ଅତଏବ ତେବେ ମୁଁ ଫେରିଗଲି ଏବଂ ଏଠାରେ ଏକ ଶାସ୍ତ୍ରାଂଶକୁ ନେଲି ଏବଂ କିଛି ଲେଖନୀ ଗୁଡ଼ିକୁ ପାଇଲି, ଏବଂ ବୋଧହୁଏ ପ୍ରଭୁ ମୋତେ ସାହାଯ୍ୟ କରିବେ ଯେ ମୁଁ ପ୍ରାୟ 4 ଘଣ୍ଟାର ଏକ ଛୋଟ ବାର୍ତ୍ତାକୁ ପ୍ରଦାନ କରେ, ଏବଂ ତାପରେ ଆମେ ଆମର ପାଦ ଧୋଇବା ଏବଂ ତାପରେ ପ୍ରଭୁ ଭୋଜ ଗ୍ରହଣ କରିବା। ଏବଂ ତେବେ ଏବଂ ମୁଁ ବୋଧହୁଏ ମୁଁ ତା ପୂର୍ବରୁ ସାରିଦେବି। ନା, ମୁଁ କେବଳ ଆପଣଙ୍କ ସହ ଥଟ୍ଟା କରୁଥିଲି। ପ୍ରାୟ 20-30 ମିନିଟ୍, ଏବଂ ତାପରେ ଆମେମାନେ ବାପ୍ତିସ୍ମ ସମ୍ବନ୍ଧୀୟ ବିଷୟ କରିବା। ପାଦ, ଏହାପରେ କଣ ଆସେ? ପ୍ରଭୁ ଭୋଜ। ଏହାପରେ ପ୍ରଭୁ ଭୋଜ ଆସିବ, ତାପରେ ବାପ୍ତିସ୍ମ ସେବା। ବର୍ତ୍ତମାନ ଆମେମାନେ ଖୁସି ଯେ ଆପଣ ବାପ୍ତିଜିତ ହେବାକୁ ଯାଉଅଛନ୍ତି। ତେବେ ଯଦି ପରମେଶ୍ୱର ଇଚ୍ଛା କରନ୍ତି ଏବଂ ତାହା ତାଙ୍କୁ ପ୍ରସନ୍ନ କରେ ଏବଂ ଏହା ପାଳକଙ୍କ ସହିତ ଏବଂ ଲୋକମାନଙ୍କ ସହିତ ଠିକ ଅଛି, ତାହେଲେ ଆଗାମୀ ରବିବାର ସକାଳେ ଯଦି ପ୍ରଭୁ ଇଚ୍ଛା କରନ୍ତି, ମୁଁ ରୋଗୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ଏବଂ ପ୍ରଚାର କରିବା ପାଇଁ ତଳକୁ ଆସିବି, ଏହି ଆସନ୍ତା ରବିବାର ଦିନ। କାରଣ ବୋଧହୁଏ ତାର ପରବର୍ତ୍ତୀ ରବିବାର ଦିନ ମୁଁ ତେବେ ପୁଣି ଥରେ ଚାଲିଯାଇଥିବି। ଏବଂ ତେବେ ଯେତେବେଳେ ମୁଁ ଏଠାରେ ରହିଥାଏ, ମୁଁ ଭିତରକୁ ଆସିବା ପାଇଁ ପସନ୍ଦ କରେ ଏବଂ ଏଠାରେ କଥା କହିବାକୁ ପସନ୍ଦ କରେ, କାରଣ ଆମେମାନେ ଏକ ପ୍ରକାର ଭାଇ ଭଉଣୀ ଭାବରେ ଏକତ୍ର ଜଡ଼ିତ ଅଟୁ। ଆଉ ଭାଇ ନେଭିଲ ଏବଂ ମୁଁ ଏଠାରେ ଏବଂ ଆମେମାନେ ପରସ୍ପର ଜଣେ ଅନ୍ୟକୁ ଭଲ ପାଉ ଏବଂ ଆମେ ନିକଟତର ହୋଇ ରହିବାକୁ ଓ ପରସ୍ପର ଜଣେ ଅନ୍ୟକୁ ସାହାଯ୍ୟ କରିବାକୁ ଚାହିଁଥାଉ। ଯେତେବେଳେ କି ଏହା ଧର୍ମ ବିରୋଧୀ ପରି ମନେ ହୁଏ, କିନ୍ତୁ ମୁଁ ଆଶା କରେ ଯେ ଆପଣମାନଙ୍କୁ ସେହିପରି ଶୁଭାଯାଏ ନାହିଁ। ଶ୍ରୀମାନ କୋରି ଥରେ କହିଥିଲେ, ସେ ମୁଁ ଏକ ପ୍ରଦୀପ ଅଭିଯାନରେ ଥିଲି, କମ୍ପାନୀ ନିମନ୍ତେ ବଲ୍ ବତୀ ବିକ୍ରି କରୁଥିଲି ଏବଂ ସେ ବହୁତ ପରିମାଣରେ ବଲ୍ ବତୀ କିଣି ଆଣିଥିଲେ ଯାହାକି ତାଙ୍କର 4 କିମ୍ବା 5 ବର୍ଷ ପର୍ଯ୍ୟନ୍ତ ଚାଲିଥାନ୍ତା। ମୁଁ ବୁଲି ପଡ଼ି ତାଙ୍କଠାରୁ ଏକ ଫୋର୍ଡ ଗାଡ଼ି କିଣିଥିଲି। ସେ କହିଲେ, ବିଲି, ମୁଁ ବିଶ୍ୱାସ କରେ ଯେ ଆମେମାନେ କେବଳ ପରସ୍ପରର ପିଠିକୁ କୁଣ୍ଡାଇ ଦେଉଅଛୁ, ତେଣୁକରି ତାହା ତେବେ କେବଳ ଏକ ପ୍ରକାର ଆବଶ୍ୟକତା ସମୟରେ ସାହାଯ୍ୟ କରିବା ଅଟେ। ତେଣୁ ତାହା ଠିକ ଅଟେ। ଆମେମାନେ ଜାଣୁ ଯେ କିପରି ପରସ୍ପରକୁ ଉଦ୍ଧାର କରିବା ନିମନ୍ତେ ଆସିବାକୁ ଅଛି ଏବଂ ପରସ୍ପରକୁ ସାହାଯ୍ୟ କରିବାକୁ ଅଛି। ତେବେ ବର୍ତ୍ତମାନ ଆସନ୍ତୁ ଏହାର ନିଷ୍ଠାପର ଅଂଶକୁ ଯିବା, ଏବଂ ଯଦି ମୁଁ ଭୁଲ କରୁନାହିଁ ତେବେ ମୋର ବିଶ୍ୱାସ ଯେ ମୁଁ ସେଠାରେ ପଛରେ ଭାଇ ବିଲନ୍ଙ୍କୁ ଦେଖୁଅଛି, ଅନ୍ୟ ଜଣେ ସେବକ ଭାଇଙ୍କୁ ପଛରେ ଦେଖୁଅଛି, ଏବଂ ଆଜି ଯେତେବେଳେ ମୁଁ ସେଠାରୁ ହୋଇ ଯାଉଥିଲି, ଭାଇ ଜୁନି ଜ୍ୟାକ୍ସନ୍ ଏଠାରେ ଅଗଣାରେ ଭାଇ କ୍ରିଜ୍ଙ୍କ ସହିତ ଛିଡ଼ା ହୋଇଥିଲେ। କଣ ସେମାନଙ୍କର ବେଳେବେଳେ ଏଠାରେ ଏକ ସେବା ହୋଇଥାଏ କି? ବାପ୍ତିସ୍ମ ସେବା ମୁଁ ଦେଖୁଛି। ଠିକ ଅଛି, ଯଦି ସେମାନେ ପ୍ରାର୍ଥୀ ଆଣିବେ ତେବେ ଆମେ ଜଳ ଯୋଗାଇ ଦେଇପାରୁ, ଆମ ପାଖରେ ଜଳ ଅଛି। ଠିକ ଅଛି, ତେଣୁକରି ବର୍ତ୍ତମାନ ଯେହେତୁ ଆମେମାନେ ପ୍ରଭୁଭୋଜ ଗ୍ରହଣ କରିବାକୁ ଯାଉଅଛୁ, ମୁଁ ଭାବୁଛି ଯେ ଏହା ଉତ୍ତମ ହେବ ଯଦି ମୁଁ କିଛି ମିନିଟ୍ ପ୍ରଭୁଭୋଜ ବିଷୟରେ କଥା କୁହେ। ତେବେ ଆମେମାନେ ବାକ୍ୟ ନିକଟକୁ ଆସିବା ପୂର୍ବରୁ ଆସନ୍ତୁ ବର୍ତ୍ତମାନ ସବୁକିଛି ବିଷୟକୁ ଗୋଟିଏ ପଟରେ ରଖିଦେବା ଏବଂ ଆମର ସମସ୍ତ ପିଲାଳିଆ ଏବଂ ଶିଶୁତୁଲ୍ୟ ଉପାୟମାନଙ୍କୁ ଏବଂ ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ଉପସ୍ଥିତିକୁ ଆସିଯିବା। ଆସନ୍ତୁ ପ୍ରାର୍ଥନା କରିବା। ବର୍ତ୍ତମାନ ଆମର ମସ୍ତକ ଗୁଡ଼ିକୁ ନତ ଥାଇ ଏବଂ ମୁଁ ବିଶ୍ୱାସ କରେ ଯେ ଆମର ହୃଦୟ ଗୁଡ଼ିକ ମଧ୍ୟ ନତ ଅଛି। ଯଦି ଏଠାରେ କିଛି ଏକ ଅନୁରୋଧ ଥାଏ ଯାହାକି କରିବାକୁ ଅଛି, ଆପଣ ପରମେଶ୍ୱରଙ୍କୁ ଜଣାଇବାକୁ ଚାହୁଁଛନ୍ତି ଏବଂ ଚାହୁଁଛନ୍ତି ଯେ ମୁଁ ଆପଣମାନଙ୍କୁ ପରମେଶ୍ୱରଙ୍କ ସମ୍ମୁଖରେ ସ୍ମରଣ କରେ, ତେବେ କଣ ଆପଣ କେବଳ ନିଜର ହସ୍ତକୁ ପରମେଶ୍ୱରଙ୍କ ନିକଟରେ ଉତ୍ତୋଳନ କରି ଏହା ଜଣାଇବେ କି? ପରମେଶ୍ୱର ପ୍ରତ୍ୟେକଙ୍କର ଓ ସମସ୍ତଙ୍କର ଅନୁରୋଧକୁ ପ୍ରଦାନ କରନ୍ତୁ। ସର୍ବଶକ୍ତିମାନ ପରମେଶ୍ୱର, ଆମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପିତା, ଯିଏକି ତାହାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଥିଲେ ଏବଂ ତାହାଙ୍କୁ ସର୍ବପରିସ୍ଥଙ୍କ ଡାହାଣ ପଟେ ବିରାଜିତ କରିଥିଲେ, ଯିଏକି ସେହି ବିଷୟଗୁଡ଼ିକ ଉପରେ ମଧ୍ୟସ୍ଥି ହେବା ପାଇଁ ନିତ୍ୟ ଜୀବିତ ଅଟନ୍ତି, ଯେଉଁ ବିଷୟଗୁଡ଼ିକ ଆମେମାନେ ବିଶ୍ୱାସ କରୁ ଯେ ସେ ତାହା ଆମ ପାଇଁ କରିଥିଲେ ଏବଂ ସେହିପରି ଅଟେ ବୋଲି ସ୍ୱୀକାର କରୁ। ପ୍ରଭୁ ପରମେଶ୍ୱର, ଆମେମାନେ ଆଜି ରାତିରେ ପ୍ରାର୍ଥନା କରୁଛୁ ଯେ ତୁମେ ଆମର ପାପଗୁଡ଼ିକୁ କ୍ଷମା କରିଦେବ। ଆମେମାନେ ସବୁବେଳେ ସେହି ରକ୍ତ ତଳେ ରହିବାକୁ ଚାହୁଁ, କାରଣ ଆମେମାନେ ଜାଣିନାହୁଁ ଯେ କେତେବେଳେ କଣ ହୋଇଯାଇପାରେ। ସବୁ ବିଷୟ ପ୍ରାୟ ସମାପ୍ତି ଉପରେ ଅଟେ। ଆମେମାନେ ଅନୁଭବ କରୁ ହେ ପ୍ରଭୁ ଯେ ପ୍ରଭୁଙ୍କର ଆଗମନ ସନ୍ନିକଟ ଅଟେ ଏବଂ ଆମେମାନେ ଏକ ଯାତ୍ରାରେ ବାହାରିବା ନିମନ୍ତେ ସ୍ଥିର କରୁଅଛୁ। ଏବଂ ଯେତେବେଳେ ଆମେମାନେ ଏକ ଯାତ୍ରା ବିଷୟରେ ଭାବୁଅଛୁ, ଆମେମାନେ ହୁଏତ ସୁଟକେସ୍ ବିଷୟରେ ଚିନ୍ତା କରୁଥାଇପାରୁ ଏବଂ ଅତିରିକ୍ତ ପୋଷାକ ଏବଂ ଅତିରିକ୍ତ ଜୋତାଗୁଡ଼ିକ ବିଷୟରେ ଚିନ୍ତା କରୁଥାଇପାରୁ, ମାତ୍ର ତାହା ଏହି ଯାତ୍ରାଠାରୁ କେତେ ଭିନ୍ନ ଅଟେ। ଏହା ବନ୍ଧା ବାନ୍ଧି କରିବା ନୁହେଁ, ଏହା ତ ସବୁ ଖୋଲିବା ଅଟେ, ଏକ କଡ଼ରେ ରଖିବା ଅଟେ, ଯେପରିକି ତୁମର ମହାନ ସେବକ ପାଉଲ ଏଭ୍ରି ପୁସ୍ତକ ତାର 12 ପର୍ବରେ କହିଥିଲେ। ଆମେମାନେ ପ୍ରତ୍ୟେକ ଅବିଶ୍ୱାସକୁ ଓ ସହଜରେ ବେଷ୍ଟନକାରୀ ଭାରକୁ ପୃଥକ କରିଦେଉ, ଯେପରିକି ଆମେମାନେ ଧୈର୍ଯ୍ୟ ସହକାରେ ଆମ ସମ୍ମୁଖରେ ଥିବା ଦୌଡ଼କୁ ସମ୍ପୂର୍ଣ୍ଣ କରିପାରୁ। ଏବଂ ଆମେ ବର୍ତ୍ତମାନ ଏହି ଆଧୁନିକ ଜଗତ ପ୍ରତି ଉତ୍ତମ ବିଷୟ ଗୁଡ଼ିକର ଭବିଷ୍ୟତବାଣୀ କରିପାରିବା ନାହିଁ। କେବଳ ଗୋଟିଏ ବିଷୟ ଯାହା ଆମେମାନେ ଆତ୍ମାଙ୍କ ମାଧ୍ୟମରେ ଭବିଷ୍ୟତବାଣୀ କରିପାରିବା ତାହା ହେଉଛି ବିପର୍ଯ୍ୟୟ, ସଙ୍କଟ, ଭୂମିକମ୍ପ, ବଡ ଜୁଆର ତରଙ୍ଗ, ସୂର୍ଯ୍ୟ ଏବଂ ଚନ୍ଦ୍ର ଆଲୋକ ବିହୀନ ହୋଇଯିବା, ଲାଦକୀୟ ଯୁଗରେ ମଣ୍ଡଳୀ ରହିଥିବା, ଦ୍ୱାର ବାହାରେ ଖ୍ରୀଷ୍ଟ ଥାଇ ଭିତରକୁ ପ୍ରବେଶ କରିବା ପାଇଁ ଆଘାତ କରୁଥିବା, ଠିକ ଯେପରି ପୁରାତନ ସମୟରେ ମିଖାୟ ଥିଲେ, ସେ କିପରି ଆହାବଙ୍କୁ ଆଶୀର୍ବାଦ ଦେଇପାରିଥାନ୍ତେ ଯେତେବେଳେ କି ଭବିଷ୍ୟତବାଣୀ ତାଙ୍କ ବିରୁଦ୍ଧରେ ରହିଥିଲା। ଯେତେବେଳେ ସେହି ମହାନ ଭବିଷ୍ୟତ ବକ୍ତା ଏଲିୟ ତାଙ୍କ ପାଖକୁ ଯାଇଥିଲେ ଏବଂ ଯେହେତୁ ଆହାବ ସେହି ନିରୀହ ଲୋକ ନାବୋତର ପ୍ରାଣ ନେଇଥିଲା, ତେଣୁକରି ଏଲିୟ କହିଥିଲେ କୁକୁରମାନେ ତୁମର ରକ୍ତକୁ ଚାଟିବେ, ତାହେଲେ ମିଖାୟ କିପରି ଭଲ ବିଷୟ ଭବିଷ୍ୟତବାଣୀ କରିପାରିଥାନ୍ତେ? ଆଜିର ଆତ୍ମାରେ ପରିପୂର୍ଣ୍ଣ ସନ୍ତାନମାନେ କିପରି ଜଣେ ପାପୀ ଉଦାସୀନ ଲୋକମାନଙ୍କ ପାଇଁ ଭଲ ଭବିଷ୍ୟତବାଣୀ କରିପାରନ୍ତି ଯେଉଁମାନେ କି ପ୍ରଭୁଙ୍କୁ ବାହାରେ ଛାଡି ଦେଇଅଛନ୍ତି।
ହେ
ପରମେଶ୍ୱର, ଆମେ କେବଳ ଆଗରେ ବିଚାରର ତିକ୍ତତାକୁ ଦେଖୁଅଛୁ ଏବଂ ଯେଉଁମାନେ ଠିକ୍ ନୁହନ୍ତି ସେମାନଙ୍କୁ ଚିତ୍କାର କରୁଅଛୁ, ପ୍ରଭୁଙ୍କ ନିକଟକୁ ପଳାୟନ କର, କାରଣ ସେ ଏକ କ୍ଲାନ୍ତ ଦେଶରେ ସେହି ଶୈଳ ଅଟନ୍ତି। ଝଡ଼ ସମୟରେ ସେ ସେହି ଆଶ୍ରୟ ସ୍ଥଳ ଅଟନ୍ତି ଏବଂ ସଦାପ୍ରଭୁଙ୍କ ନାମ ଏକ ଦୃଢ଼ ଦୁର୍ଗ ଅଟେ, ଆଉ ଧାର୍ମିକମାନେ ଏହା ମଧ୍ୟକୁ ପଳାୟନ କରି ସୁରକ୍ଷିତ ରୁହନ୍ତି। ଆମେମାନେ କିପରି ଆଶ୍ରୟର ସେହି ମହାନ ନଗର ଗୁଡ଼ିକର ନିର୍ମାଣ ହୋଇଥିବା ବିଷୟରେ ଚିନ୍ତା କରିପାରୁ, ଏବଂ ଯେତେବେଳେ ଖଡ୍ଗଧାରୀ ପୁରୁଷମାନେ ତା ପଛରେ ଗୋଡ଼ାଉଥିଲେ ସେହି ବ୍ୟକ୍ତି ପଛରେ, ଏବଂ ସେ ସେହି ଆଶ୍ରୟଗଡ଼ ଭିତରକୁ ପ୍ରବେଶ କରିଯାଆନ୍ତି, ସେ ନିରାପଦ ରହିଥାନ୍ତି, କୌଣସି ବିଷୟ ତାକୁ ସ୍ପର୍ଶ କରିପାରିନଥାଏ। ହେ ପରମେଶ୍ୱର, ଆସୁ ଆମେମାନେ ଦୌଡ଼ି ଯାଉ ଓ ପ୍ରଭୁଙ୍କ ନିକଟରେ ଶୀଘ୍ର ପହଞ୍ଚି ଯାଉ, କାରଣ ସେ ଆମର ଆଶ୍ରୟ ଏବଂ ଆମର ଶକ୍ତି ଅଟନ୍ତି ଏବଂ ସଙ୍କଟ ସମୟରେ ସର୍ବଦା ଉପଲବ୍ଧ ଏକ ସାହାଯ୍ୟ ଅଟନ୍ତି। ତେଣୁ ଉତ୍କର୍ଷ ପକ୍ଷୀର ଆଖି ଜରିଆରେ ଦେଖିବା ଭଳି ଯେପରିକି ତାହା ଦେଖାଯାଏ, ସମସ୍ୟା ଘେରି ଆସୁଅଛି, ସେହି ମେଘ ଗୁଡାକ ମାଡ଼ି ଆସୁଅଛି, ନ୍ୟାୟ ବିଚାରର ସେହି ଗର୍ଜନ ଏବଂ ବିଜୁଳି ପୃଥିବୀ ଉପରକୁ ଆଘାତ କରୁଅଛି, ଆମେମାନେ ଜାଣୁ ଯେ ଝଡ଼ ତୋଫାନ ପାଖେଇ ଆସୁଅଛି। ଆଜି ରାତି ହେ ପ୍ରଭୁ, ଆମେମାନେ ଏଠାରେ ଥିବା ଏମାନଙ୍କ ପାଇଁ ପ୍ରାର୍ଥନା କରୁଅଛୁ ଯେଉଁମାନେ କି ସେମାନଙ୍କର ହାତ ଉଠାଇ ଅଛନ୍ତି। ମୁଁ ଜାଣେ ନାହିଁ ଯେ ସେମାନେ କଣ ଚାହାନ୍ତି, ହେ ପିତା ତୁମେ ହିଁ ଜାଣ। ମୁଁ ପ୍ରାର୍ଥନା କରୁଛି ଯେ ତୁମେ ସେମାନଙ୍କର ମୂଲ୍ୟବାନ ପ୍ରାଣକୁ ସବୁକିଛି ଯୋଗାଇ ଦେବ, ଯାହାକି ସେହି ହାତ ଉଠାଇବା ପଛରେ ଅଭିପ୍ରାୟ ଅଟେ। ହେ ପ୍ରଭୁ, ତାହା ପ୍ରଦାନ କର, ରୋଗୀମାନଙ୍କୁ ସୁସ୍ଥ କର, କ୍ଲାନ୍ତ ଲୋକମାନଙ୍କୁ ସାନ୍ତ୍ୱନା ଦିଅ, ଦଳିତମାନଙ୍କୁ ଆନନ୍ଦ ପ୍ରଦାନ କର, କ୍ଲାନ୍ତ ଲୋକମାନଙ୍କୁ ଶାନ୍ତି ପ୍ରଦାନ କର, କ୍ଷୁଧିତ ଲୋକମାନଙ୍କୁ ଆହାର ଦିଅ, ତୃଷିତ ଲୋକମାନଙ୍କୁ ପେୟ ଯୋଗାଇ ଦିଅ, ଦୁଃଖୀମାନଙ୍କୁ ଆନନ୍ଦ ଦିଅ, ମଣ୍ଡଳୀକୁ ଶକ୍ତି ଦିଅ। ହେ ପ୍ରଭୁ, ଆଜି ରାତି ଆମମାନଙ୍କ ମଧ୍ୟରେ ଯୀଶୁଙ୍କୁ ନେଇ ଆସ, ଯେତେବେଳେ କି ଆମେମାନେ ତାଙ୍କ ଭଗ୍ନ ଶରୀର ନିଦର୍ଶନ ସ୍ୱରୂପ ପ୍ରଭୁଭୋଜ ନେବାକୁ ଯାଉଅଛୁ। ହେ ପ୍ରଭୁ, ଆମେମାନେ ପ୍ରାର୍ଥନା କରୁଛୁ ଯେ ସେ ଆମମାନଙ୍କୁ ଏକ ଉଲ୍ଲେଖନୀୟ ଉପାୟରେ ପରିଦର୍ଶନ କରିବେ। ଏହି ଛୋଟ ମଣ୍ଡଳୀକୁ, ଏହାର ପ୍ରିୟ ପାଳକ ଆମର ଭାଇ ନେଭିଲଙ୍କୁ ଏବଂ ତାଙ୍କ ସପରିବାରକୁ ଆଶୀର୍ବାଦ କର, ଏବଂ ଡିକନ, ତତ୍ତ୍ୱାବଧାରକ ଟ୍ରଷ୍ଟି ଏବଂ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଶୀର୍ବାଦ କର। ହେ ପ୍ରଭୁ, ସମଗ୍ର ବିଶ୍ୱରେ ଅନ୍ୟ ସମସ୍ତଙ୍କୁ ଆଶୀର୍ବାଦ କର ଯେଉଁମାନେ କି ପ୍ରଭୁଙ୍କର ଆଗମନକୁ ଆନନ୍ଦରେ ଅପେକ୍ଷା କରୁଅଛନ୍ତି। ପ୍ରଦୀପଗୁଡ଼ିକୁ ସଫା କରି ଏବଂ ଧୂଆନଳୀକୁ ପରିଷ୍କାର କରି ଏବଂ ସୁସମାଚାରର ଆଲୋକକୁ ଅନ୍ଧକାର ସ୍ଥାନରେ ପ୍ରକାଶିତ କରୁଅଛନ୍ତି। ହେ ପ୍ରଭୁ, ଏହି ଅଳ୍ପ ବାକ୍ୟଗୁଡ଼ିକ ସହିତ ମୋତେ ସାହାଯ୍ୟ କର, ଆମେମାନେ ଏହାକୁ ଯେତେବେଳେ ପାଠ କରୁ ଆଶୀର୍ବାଦ କର ଏବଂ ଆମକୁ ପ୍ରସଙ୍ଗ ଦିଅ, ଯେହେତୁ ଆମେ ଏହାକୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ବର୍ତ୍ତମାନ ଆମେମାନେ ପୁସ୍ତକ ଖୋଲି ସାଧୁ ଜୋହନର ଷଷ୍ଠ ପର୍ବକୁ ଯିବା, ଏବଂ ଏହା ଉତ୍ତମ ହେବ ଯଦି ଆମେମାନେ ପ୍ରତ୍ୟେକ ଜଣ ଘରକୁ ଯାଇ ସମ୍ପୂର୍ଣ୍ଣ ପର୍ବଟିକୁ ପାଠ କରୁ। ମୁଁ ପାଠ କରିବାକୁ ଚାହେଁ 47ତମ ପଦରୁ ଆରମ୍ଭ କରି 59 ପର୍ଯ୍ୟନ୍ତ, ତାକୁ ଅନ୍ତର୍ଭୁକ୍ତ କରି କେବଳ ସେ ବିଷୟବସ୍ତୁ ଉପରେ ଏକ ପାଠ୍ୟ ନିର୍ମାଣ କରିବାର ଏକ ଉପାୟ ଭାବରେ, ଯାହାର ଶୀର୍ଷକ ହେଉଛି ପ୍ରଭୁ ବୋଝ। ଯୀଶୁ ବର୍ତ୍ତମାନ ପର୍ବରେ କହୁଅଛନ୍ତି, ଏହା ଏକ ମହାନ ସମୟ ଥିଲା, ଏହି ପର୍ବଗୁଡ଼ିକ ସେମାନେ ପଥରରୁ ପାଣି ପିଇଥିଲେ, ଯାହାକି ମରୁଭୂମିରେ ଥିବା ସେହି ଶୈଳର ନିଦର୍ଶନ ସ୍ୱରୂପ ଥିଲା, ଏବଂ ସେମାନେ ସେହି ମାନ୍ନାକୁ ଭୋଜନ କରିଥିଲେ, ଯାହାକି ଶହ ଶହ ବର୍ଷ ପୂର୍ବେ ପଡ଼ିଥିଲା ଏକ ସ୍ମରଣିକା ଭାବରେ। ଏହା କେବଳ ଏକ ନିସ୍ତାର ପର୍ବ ଥିଲା, ଯେପରିକି ଆମର ଆଜି ରାତିରେ ଅଛି। ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋ ଉପରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ମୁଁ ଜୀବନଦାୟକ ଆହାର, ତୁମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁଭୋଗ କଲେ, କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିଥିବା ଆହାର ଏହା ଅଟେ।
I am the living bread which came down from heaven.
ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନର ଆହାର, କେହି ଯଦି ଏହି ଆହାର ଭୋଜନ କରେ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ହଁ, ମୁଁ ଯେଉଁ ଆହାର ଦେବି ତାହା ମୋର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି। ଏଥିରେ ଯିହୁଦୀମାନେ ପରସ୍ପର ବାଗଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇପାରେ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମ୍ଭମାନଙ୍କ ଠାରେ ଜୀବନ ନାହିଁ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। ଯେ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତପାନ କରେ ସେ ମୋ ଠାରେ ରହେ ଓ ମୁଁ ତାହାଠାରେ ରହେ। ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ ସେ ମଧ୍ୟ ମୋ ହେତୁ ଜୀବିତ ରହିବ। ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି ତାହା ଏହି ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁ ଭୋଗ କଲେ ସେ ପ୍ରକାର ନୁହେଁ, ଯେ ଏହି ଆହାର ଭୋଜନ କରେ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ସେ କଫରନାହୁମରେ ଗୋଟିଏ ସମାଜ ଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ। ପ୍ରଭୁ ଆପଣ ବାକ୍ୟକୁ ଆଶୀର୍ବାଦ କରନ୍ତୁ। ମୁଁ କେବଳ ଅଳ୍ପ କିଛି ମିନିଟ୍ ପାଇଁ ଏହା ଉପରେ କହିବାକୁ ଚାହେଁ, ପ୍ରଭୁ ବୋଝ ବା ଇଂରାଜୀରେ କମ୍ୟୁନିୟନ ଶବ୍ଦର ଅର୍ଥ କ'ଣ? କମ୍ୟୁନ ଅର୍ଥ କଥାବାର୍ତ୍ତା କରିବା, ଏହା କରିବା। ଏହା ପ୍ରଭୁବୋଝର ଅର୍ଥ ବାସ୍ତବରେ ହେଉଛି ସହଭାଗିତା କରିବା, ପରସ୍ପର ସହିତ କଥାବାର୍ତ୍ତା କରିବା। ଯଦି ଆପଣ ଫୋନ୍ ଯୋଗେ କାହା ସହିତ କଥାବାର୍ତ୍ତା କରନ୍ତି, ଆପଣ ସେଠାରେ ଏକ ବାର୍ତ୍ତାଳାପ କରୁଥାନ୍ତି, ତେବେ ଆପଣ ପରସ୍ପର ଜଣେ ଅନ୍ୟ ସହିତ ସହଭାଗିତା କରୁଅଛନ୍ତି। ଏବଂ ଯଦି ଆମେମାନେ ଗୋଟିଏ ପାର୍ଶ୍ୱକୁ ଆସି ଭବନର ପଛପଟେ ଛିଡ଼ା ହେବା, କୌଣସି ବ୍ୟକ୍ତି ଏବଂ ପାଳକ କିମ୍ବା ଯେକୌଣସି ଦୁଇ ଜଣ ବ୍ୟକ୍ତି, ସେମାନେ ଜଣେ ଅନ୍ୟ ସହିତ ସହଭାଗିତା କରୁଥାନ୍ତି। ବର୍ତ୍ତମାନ ଆପଣ ରେଡିଓ ଦ୍ୱାରା ସହଭାଗିତା କରନ୍ତି ନାହିଁ, କାରଣ ଆପଣ ଫେରି ପ୍ରତ୍ୟୁତ୍ତରରେ ତାକୁ କିମ୍ବା ଟେଲିଭିଜନକୁ କିଛି କହିପାରନ୍ତି ନାହିଁ। ମାତ୍ର ଯେତେବେଳେ ଆପଣ ଟେଲିଫୋନ୍ ଯୋଗେ କରିପାରନ୍ତି, କାରଣ ଆପଣ ପରସ୍ପର ଜଣେ ଅନ୍ୟ ସହିତ ଉତ୍ତର ପ୍ରତ୍ୟୁତ୍ତରରେ କଥାବାର୍ତ୍ତା କରୁଥାନ୍ତି, କେବଳ ଗୋଟିଏ ପଟରୁ ନୁହେଁ। ଏହା ମୁଁ ବର୍ତ୍ତମାନ ଆପଣମାନଙ୍କ ସହିତ କଥାବାର୍ତ୍ତା କରିପାରେ ନାହିଁ, କାରଣ ଆପଣ ପ୍ରତ୍ୟୁତ୍ତରରେ କିଛି କୁହନ୍ତି ନାହିଁ। ତେଣୁକରି ଅତଏବ ଏହା ସେହିପରି ନୁହେଁ ଯେପରିକି ଆପଣ ଜଣେ ସେବକଙ୍କୁ ତାଙ୍କର ବାର୍ତ୍ତା ପ୍ରଦାନ କରୁଥିବାର ଶୁଣିବାକୁ ଆସନ୍ତି। ତାହା ଏକାଠି ହୋଇ ସହଭାଗିତା ନିମନ୍ତେ ଆସିବା ବିଷୟ ନୁହେଁ, ସହଭାଗିତା ତାହା ହେବ ନାହିଁ। ଯଦି ଆପଣ କେବଳ ସେବକଙ୍କ ସହ ସହଭାଗିତା କରିବା ପାଇଁ ଆସନ୍ତି, ତେବେ ଆପଣ ତାଙ୍କୁ ଗୋଟିଏ ପାର୍ଶ୍ୱକୁ ଡାକିବେ କିମ୍ବା କୌଣସି ବ୍ୟକ୍ତିଙ୍କୁ, ଏବଂ ସେହି ପୁରୁଷ କିମ୍ବା ମହିଳାଙ୍କ ସହିତ କଥାବାର୍ତ୍ତା କରିବେ। ମାତ୍ର ଆମେମାନେ ଯେଉଁ ବିଷୟକୁ ଆସୁଅଛୁ, ପ୍ରଭୁବୋଝ କିମ୍ବା ସହଭାଗିତାକୁ, ତାହା ଆମମାନଙ୍କ ପ୍ରତ୍ୟେକ ଜଣଙ୍କ ନିମନ୍ତେ ବ୍ୟକ୍ତିଗତ ଭାବରେ ଖ୍ରୀଷ୍ଟଙ୍କ ସହିତ ସହଭାଗିତା କରିବା ଅଟେ, ତାହା ହେଉଛି ସହଭାଗିତା। ତେବେ ସହଭାଗିତା କେବଳ ସମ୍ପୂର୍ଣ୍ଣ ଭାବରେ ଜଣେ ହିଁ କଥାବାର୍ତ୍ତା କରିବା ନୁହେଁ, ଆମେ ହିଁ ସମସ୍ତ କଥାବାର୍ତ୍ତା କରିବା ବିଷୟ ନୁହେଁ, ମାତ୍ର ତାହା ନିମନ୍ତେ ଅପେକ୍ଷା କରିବା ଓ ଦେଖିବା ଯେ ସେ ଆମକୁ ପ୍ରତ୍ୟୁତ୍ତରରେ କ'ଣ କହୁଅଛନ୍ତି। ତେବେ ସେହିଠାରେ ହିଁ ଅଟେ ଯେଉଁଠାରେ କି ଅନେକ ଥର ଆମେମାନେ ଆମର ବଡ଼ ଭୁଲ କରିଥାଉ, ତାହା ହେଉଛି ଆମେ ସମସ୍ତ କଥାବାର୍ତ୍ତା କରିଥାଉ ଏବଂ ତାହାଙ୍କୁ ଉତ୍ତର ଦେବା ନିମନ୍ତେ ଏକ ସୁଯୋଗ ଦେଇନଥାଉ ଏବଂ ଅପେକ୍ଷା କରିନଥାଉ। ବେଳେବେଳେ ଆମେ ଚାଲିଯାଉ ଓ କହିଥାଉ, ପ୍ରଭୁ ମୁଁ ଚାହେଁ ଯେ ତୁମେ ଅମୁକ ଅମୁକ ଏବଂ ଅମୁକ ଅମୁକ କର, ଆମେ ଏବଂ ଉଠି ଚାଲିଯାଇଥାଉ। ତେବେ ତାହା ପ୍ରକୃତରେ ସହଭାଗିତା ନୁହେଁ, ତାହା ତ ହେଉଛି ଯିବା ଏବଂ ଏକ ଅନୁଗ୍ରହ ଭିକ୍ଷା କରିବା। ମାତ୍ର ଯେତେବେଳେ ଆପଣ ଯଥେଷ୍ଟ ସମୟ ଅପେକ୍ଷା କରି ରହିଥାନ୍ତି ଯେପର୍ଯ୍ୟନ୍ତ କି ସେ ଫେରି ଉତ୍ତର ନ ଦିଅନ୍ତି, ସେତେବେଳେ ହିଁ ତାହା ଅଟେ ଯେ ଆପଣ ପ୍ରଭୁବୋଝ ବା ସହଭାଗିତା ପାଉଅଛନ୍ତି, ପ୍ରଭୁଙ୍କ ସହିତ ସହଭାଗିତା କରୁଅଛନ୍ତି। ତେବେ ଏବଂ ସହଭାଗିତା କରିବାର ଏକ ଅତ୍ୟୁତ୍ତମ ଉପାୟ ହେଉଛି ସହମତ ହେବା। ଆପଣଙ୍କୁ ତ କେତେକ ବିଷୟଗୁଡ଼ିକ ଉପରେ ସହମତ ହେବାକୁ ଅଛି, ତେବେ ଏବଂ ଏହା ଆଶ୍ଚର୍ଯ୍ୟଜନକ ଅଟେ ଯେ ବେଳେବେଳେ ଯେତେବେଳେ ଆମେମାନେ ସେହି ଜିନିଷଗୁଡ଼ିକ ପାଇଥାଉ, ଭୋଜନ କରିବା ଏହା ସହିତ ଜଡ଼ିତ ଅଟେ। ତେବେ ଆପଣ ବ୍ୟବସାୟ କରୁଥିବା ଲୋକମାନଙ୍କୁ ନିଅନ୍ତୁ, ଯେତେବେଳେ ସେମାନେ ଏକ ବ୍ୟବସାୟ ଚୁକ୍ତି କରିବାକୁ ଚାହାନ୍ତି, ସେମାନେ କାହାରିକୁ ରାତ୍ରି ଭୋଜନ ନିମନ୍ତେ ନିମନ୍ତ୍ରଣ କରିବେ ଆଉ ତାପରେ ସେମାନେ ବସି ଭୋଜନ ପାନ କରନ୍ତି ଏବଂ ପରେ ପରସ୍ପର ଜଣେ ଅନ୍ୟ ସହିତ କଥାବାର୍ତ୍ତା କରନ୍ତି। ଜଣେ ଭଲ ବିକ୍ରେତା ସାଧାରଣତଃ ସେ ଖାଲି ପେଟରେ ଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିପାରେ ନାହିଁ। ଏହା ସେ ପର୍ଯ୍ୟନ୍ତ ଅପେକ୍ଷା କରିବା ଉତ୍ତମ ଅଟେ ଯେପର୍ଯ୍ୟନ୍ତ କି ସେ ଭଲ ଅନୁଭବ ନ କରେ, ଏବଂ ତାପରେ ଯେତେବେଳେ କି ସେ ଜଳଖିଆ ଖାଇସାରିଥାଏ ସେଠାରେ ପହଞ୍ଚି ତାଙ୍କୁ ବିଛଣାରୁ ଉଠାଇ ତାଙ୍କୁ ଏପରି କିଛି ବିଷୟରେ କୁହନ୍ତୁ ନାହିଁ ଯାହାକି ଆପଣ ତାଙ୍କୁ ବିକ୍ରୟ କରିବାକୁ ଯାଉଅଛନ୍ତି। ମାତ୍ର ସେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଯେପର୍ଯ୍ୟନ୍ତ କି ସେ ତାଙ୍କର ଜଳଖିଆ ନ କରି ନିଅନ୍ତି ଏବଂ ସବୁ ସ୍ଥିତିରେ ସୁବ୍ୟବସ୍ଥିତ ନ ହୋଇଯାନ୍ତି। ଅନ୍ୟଦିନ ସେହି ସ୍ତ୍ରୀ ଲୋକ ବିଷୟରେ ପ୍ରଚାର କରିଥିଲି ଯିଏକି ଯୀଶୁଙ୍କ ପାଦ ଧୋଇ ଦେଇଥିଲେ। ଉପର କାନାଡାରେ ମୁଁ ଏହାକୁ କହୁଥିଲି, ଏହା କହୁଥିଲି ଯେ ଯେତେବେଳେ ଜଣେ ଅତିଥି ଅନ୍ୟ ଜଣଙ୍କୁ ଦେଖା କରିବା ପାଇଁ ଆସନ୍ତି, ଏହି ବ୍ୟକ୍ତିଙ୍କର କେତେକ ନିର୍ଦ୍ଦିଷ୍ଟ କ୍ରିୟାକଳାପମାନ ରହୁଥିଲା ଯାହା ଦେଇ ସେମାନଙ୍କୁ ଯିବାକୁ ପଡୁଥିଲା। ଏହା ପୂର୍ବେ କି ସେମାନେ ପରିଦର୍ଶନ କରିବାକୁ କିମ୍ବା ସହଭାଗିତା କରିବାକୁ ଆସିବା ନିମନ୍ତେ ପ୍ରକୃତରେ ସ୍ୱାଗତ ଯୋଗ୍ୟ ଅନୁଭବ କରୁଥିଲେ। ଏକ ପରିଦର୍ଶନ ହେଉଛି ସହଭାଗିତା କରିବା। ତେବେ ସେମାନେ ଆସିବେ ନିମନ୍ତ୍ରିତ, ପ୍ରଥମେ ଆପଣଙ୍କୁ ନିମନ୍ତ୍ରିତ କରାଯିବାକୁ ଥାଏ, ତାପରେ ଆପଣ ଦ୍ୱାର ନିକଟକୁ ଆସନ୍ତି ଏବଂ ସେହି ଦାସ ପାଦ ଧୋଇ ଦିଅନ୍ତି। କାରଣ ଆପଣ ଯାତ୍ରା କରିଥାନ୍ତି, ଆପଣଙ୍କ ଠାରେ ପଶୁମାନଙ୍କର ସେହି ଗନ୍ଧ ରହିଥାଏ ଏବଂ ରାସ୍ତାର ଇତ୍ୟାଦି ସବୁ ଲାଗି ରହିଥାଏ। ସେମାନେ ସମସ୍ତେ ସେହି ଲୋକମାନେ ସେହି ପଶୁ ସହିତ ସମାନ ରାସ୍ତାରେ ଯାତ୍ରା କରିଥାନ୍ତି ଏବଂ ତାପରେ ସେଠାରେ ଏକ ଗନ୍ଧ ଏବଂ ଧୂଳି ରହିଥାଏ ଏବଂ ପାଲେଷ୍ଟାଇନ୍ ପୋଷାକରେ ଏହା ଲାଗିଯାଇଥାଏ ଏବଂ ଏହା ପାଦର ଝାଳ ଉପରେ ଜମା ହୋଇଯାଇଥାଏ ଏବଂ ମୁଖର ସେହି ଅଂଶ ଉପରେ ଜମା ହୋଇଯାଏ ଯାହା ଅନାବୃତ ଥାଏ ଏବଂ ହାତ ଉପରେ ଜମା ହୋଇଯାଇଥାଏ ଏବଂ ସେହି ଦାସମାନେ ସେମାନଙ୍କୁ ଦ୍ୱାରରେ ଭେଟନ୍ତି, ସେ ଦାସ ସାକ୍ଷାତ କରନ୍ତି ଏବଂ ସେମାନଙ୍କର ପାଦ ଧୋଇ ଦିଅନ୍ତି। ଏବଂ ତାପରେ ଆଉ ଜଣେ ବ୍ୟକ୍ତି ସେଠାରେ ଏକ ଗାମୁଛା ଏବଂ ଏକ ସୁଗନ୍ଧି ତୈଳ ନେଇ ଛିଡ଼ା ହୋଇଥାନ୍ତି ଏବଂ ସେମାନେ ଏହି ସୁଗନ୍ଧି ତୈଳକୁ ହାତରେ ଛିଞ୍ଚି ଦିଅନ୍ତି ଏବଂ ସେମାନେ ଏହାକୁ ଏହିପରି ଭାବରେ ଘଷନ୍ତି ଏବଂ ଏହାକୁ ସେମାନଙ୍କ ମୁହଁ ଉପରେ ଲଗାଇ ଦିଅନ୍ତି। ତାପରେ ଏକ ଗାମୁଛା ନେଇ ନିଜକୁ ପୋଛି ନିଅନ୍ତି, ତା ସମସ୍ତ ମଇଳା ଏବଂ ଦୁର୍ଗନ୍ଧକୁ ସଫା କରିଦେଇଥାଏ ଏବଂ ଏଥିରେ ଏପରି କିଛି ବିଷୟ ରହିଥାଏ ଯାହାକି ଏକ ସତେଜତା ପ୍ରଦାନ କରେ ଯେପରିକି ମେନ୍ଥଲ ଅଟେ ଏବଂ ଏହା ସେମାନଙ୍କୁ ଅଧିକ ଭଲ ଅନୁଭବ କରାଇଥାଏ। ତାପରେ ଯେତେବେଳେ ସେମାନେ ଭିତରକୁ ପ୍ରବେଶ କରନ୍ତି, ଆପଣଙ୍କର ସେହି ପୁରୁଣା ମଇଳା ଜୋତା ସହିତ ନୁହେଁ, ସେହି ସୂକ୍ଷ୍ମ ଗାଲିଚା ଉପରେ ସେମାନଙ୍କର ଏକ ଛୋଟ ରହିଥାଏ ଘରେ ପିନ୍ଧୁଥିବା ଏକ ପାଦୁକା ପରି ଏବଂ ସେମାନେ ଭିତରକୁ ପ୍ରବେଶ କରନ୍ତି ଏବଂ ତାପରେ ସେହି ଅତିଥି ଭିତରକୁ ପ୍ରବେଶ କରନ୍ତି ଏବଂ ତାପରେ ସେ ଆମନ୍ତ୍ରଣକାରୀ ବ୍ୟକ୍ତି ସେମାନଙ୍କୁ ସ୍ୱାଗତ ଚୁମ୍ବନ କରନ୍ତି। ଏବଂ ଦେଖନ୍ତୁ, ଆପଣ ଚାହିଁବେ ନାହିଁ ଯେ ସେହି ଆମନ୍ତ୍ରଣକାରୀ ବ୍ୟକ୍ତି ଜଣକ ଆପଣଙ୍କୁ ସେତେବେଳେ ଚୁମ୍ବନ କରନ୍ତୁ ଯେତେବେଳେ ଆପଣ ଖରାପ ଗନ୍ଧ ଦେଉଥାନ୍ତି। ଆପଣ ତ ସେହି ଗାଲିଚା ଉପରେ ଚାଲିବାକୁ ଚାହିଁବେ ନାହିଁ ଯେତେବେଳେ ଆପଣ ଅପରିଷ୍କାର ଥାନ୍ତି ଏବଂ ତାପରେ ସେ ଆମନ୍ତ୍ରଣକାରୀ ବ୍ୟକ୍ତି ଜଣକ ଆପଣଙ୍କୁ ସ୍ୱାଗତ ଚୁମ୍ବନ କରନ୍ତି ଏବଂ ତାପରେ ଆପଣ ସେହି ଘରେ ଥିବା ଲୋକମାନଙ୍କ ମଧ୍ୟରୁ ଜଣେ ହୋଇଯାଆନ୍ତି। ଏବଂ ବର୍ତ୍ତମାନ ପରମେଶ୍ୱରଙ୍କର ଏପରି କିଛି ବିଷୟଗୁଡ଼ିକ ରହିଅଛି। ଏହା ପୂର୍ବେ କି ଆମେମାନେ ବାସ୍ତବରେ ପରମେଶ୍ୱରଙ୍କ ସହିତ ସହଭାଗିତା ନିମନ୍ତେ ପ୍ରସ୍ତୁତ ହୋଇଥାଉ, ଆମକୁ ପ୍ରଥମେ ବାକ୍ୟ ରୂପ ଜଳ ଦ୍ୱାରା ପ୍ରକ୍ଷାଳନ ହେବା ଆବଶ୍ୟକ ଅଟେ। ପୃଥକୀକରଣର ଜଳ ଯାହାକି ଆମକୁ ଆମର ପାପଗୁଡ଼ିକରୁ ପୃଥକୀକୃତ କରେ। ତେବେ ପ୍ରଥମେ ଆପଣ ପରମେଶ୍ୱରଙ୍କ ସହ କଥାବାର୍ତ୍ତା କରିପାରନ୍ତି ନାହିଁ ଏବଂ ଆପଣ ପରମେଶ୍ୱରଙ୍କ ସହ ସହଭାଗିତା କରିପାରନ୍ତି ନାହିଁ ଏବଂ ସେଠାରେ ପ୍ରଥମେ ତ ଆପଣଙ୍କୁ ତାହା ପାଇଁ ଅନୁତାପ କରିବାକୁ ଅଛି ଯାହା ଆପଣ କରିଥାନ୍ତି। କାରଣ ଆପଣ ଅନୁତାପ ନ କରୁଥିବା ଯାଏ ଆପଣ ସଠିକ୍ ବିଶ୍ୱାସ କରିପାରନ୍ତି ନାହିଁ। ହେ ପ୍ରଭୁ, ମୋର ଅବିଶ୍ୱାସକୁ କ୍ଷମା କର, ବୁଝିଲେ, ମୋର ଅବିଶ୍ୱାସକୁ କ୍ଷମା କର। ପ୍ରଥମେ ଆପଣଙ୍କୁ ତ ଅନୁତାପ କରିବାକୁ ଅଛି ଏବଂ ଯେତେବେଳେ ଆପଣ ଅନୁତାପ କରନ୍ତି, ତାପରେ ଯାଇ ଆପଣ ଆପଣଙ୍କର ପଶ୍ଚାତ ସମୟରେ କରିଥିବା ପାପଗୁଡ଼ିକ କ୍ଷମା କରାଯାଇଥାଏ। ତାପରେ ଆପଣ ବାପ୍ତିସ୍ମ ନିମନ୍ତେ ଜଣେ ପ୍ରାର୍ଥୀ ହୁଅନ୍ତି। ତେବେ ବାପ୍ତିସ୍ମ ହୋଇସାରିବା ପରେ ସେ ପବିତ୍ର ଆତ୍ମାଙ୍କର ପ୍ରତିଜ୍ଞା କରିଛନ୍ତି। ତେବେ ବିଷୟଟି ହେଉଛି ଯେ ଏହି ସହଭାଗିତା କରିବାରେ ଆମେମାନେ ପାଉ ଯେ ସେଠାରେ ଏକ ପାଦ ପ୍ରକ୍ଷାଳନ ବିଷୟ ରହିଥିଲା ଏବଂ ତା ସହିତ ଜଡିତ ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟ ରହିଥିଲା, ଯେପରିକି ଆମର ପାଦଗୁଡ଼ିକ ଧୁଆ ହୁଏ ଯାହାକି ପବିତ୍ର ଆତ୍ମାଙ୍କ ସୂଚୀ ବିଷୟକୁ ଏକ ପ୍ରତୀକ ଭାବରେ ଦର୍ଶାଇଥାଏ। ବର୍ତ୍ତମାନ ତେବେ ସେଠାରେ ଏକ ପାରସ୍ପରିକ ଭାବନା ରହିବା ଜରୁରୀ ଅଟେ। ଯଦି ଆପଣ ନିଜର ଆମନ୍ତ୍ରଣକାରୀ ଠାରୁ ଦୂର ଗୋଟିଏ କୋଣରେ ରହିଥାନ୍ତି, ତେବେ ଆପଣ ସହଭାଗିତା କରିପାରନ୍ତି ନାହିଁ। ନା, ଆପଣ ତାହା କରିପାରନ୍ତି ନାହିଁ, କାରଣ ଆପଣ ତାଙ୍କ ସହିତ ଅସହମତ ହେଉଥାନ୍ତି। ମାତ୍ର ଯଦି ଆପଣ ଏକମତ ଥାନ୍ତି, ତେବେ ଆପଣ ସହଭାଗିତା କରିପାରନ୍ତି। ତେଣୁ କରି ତାହା ସେ ଉପାୟ ଅଟେ ଯେତେବେଳେ ଆମେମାନେ ପ୍ରଭୁଙ୍କର ମେଜକୁ ଆସିଥାଉ, ଆମକୁ ତାହାଙ୍କର ବାକ୍ୟ ସହିତ ସହମତ ହେବା ଆବଶ୍ୟକ, ବୁଝିଲେ, ଆମକୁ ନୂତନ ଜନ୍ମ ହେବା ଆବଶ୍ୟକ। ଆମ ଭିତରେ ଥିବା ପରମେଶ୍ୱରଙ୍କ ଆତ୍ମାକୁ ସେ ଲେଖିଥିବା ପ୍ରତ୍ୟେକ ବାକ୍ୟକୁ ଆମେନ୍ କହିବା ଆବଶ୍ୟକ, ତାପରେ ଯାଇ ଆମେ ତାହାଙ୍କ ସହିତ ସହଭାଗିତା କରିପାରୁ। ଏହା ଆମେ ପରମେଶ୍ୱରଙ୍କ ଠାରୁ ପାଇଅଛୁ ଯଦି ଆମର ହୃଦୟ ଆମକୁ ନିନ୍ଦା କରେ ନାହିଁ ତାହେଲେ ଆମର ପରମେଶ୍ୱରଙ୍କ ଠାରେ ଅନୁଗ୍ରହ ଅଛି। ଆମେମାନେ ଜାଣୁ ଯେ ଆମେ ଆମର ଅନୁରୋଧ ଗୁଡ଼ିକ ଏବଂ ଆମର ନିବେଦନମାନ ଗ୍ରହଣ କରାଯାଇଥାଏ ଯେହେତୁ ଆମର ହୃଦୟ ଗୁଡ଼ିକ ଆମକୁ ନିନ୍ଦା କରିନଥାଏ। ତେବେ ଯଦି ପରମେଶ୍ୱର ଆମକୁ କୁହନ୍ତି ଯେ ଆମେ ନୂତନ ଜନ୍ମ ହେବା ଆବଶ୍ୟକ ଏବଂ ଆମେ ନୂତନ ଜନ୍ମ ପାଇନାହୁଁ ତାହେଲେ ଯାଇ ତାହାଙ୍କୁ କୌଣସି ବିଷୟ ମାଗିବାରେ ଆମମାନଙ୍କୁ ଅଳ୍ପ ଟିକେ ମଜାଳିଆ ଅନୁଭବ ହେବ। ଦେଖନ୍ତୁ, କାରଣ ଆମେମାନେ ଜାଣୁ ଯେ ଆମେ ତାହାଙ୍କର ଆବଶ୍ୟକତା ଗୁଡ଼ିକୁ ପୂରଣ କରିନାହୁଁ। ତାପରେ କେବଳ ଗୋଟିଏ ବିଷୟ ଅଛି, ତାହା ହେଉଛି ଗୋଟିଏ ପାପୀର ପ୍ରାର୍ଥନା। ମାତ୍ର ଆମେ ତାହାଙ୍କ ସହିତ କଥାବାର୍ତ୍ତା କରୁ ଯେତେବେଳେ ଆମେ ତାହାଙ୍କ ସହ ସହଭାଗିତା କରିଥାଉ, ତାହା ସହଭାଗିତାକୁ ନେଇ ଆସିଥାଏ। ତେବେ ପ୍ରଭୁ ଭୋଜ ନେବାର ଏହି ଉପାୟ ମୁଁ ଏହାକୁ ଅଳ୍ପ ସମୟ ବ୍ୟାଖ୍ୟା କରିବାକୁ ଚାହେଁ। ତେବେ ଆମେମାନେ ଗ୍ରହଣ କରିଥାଉ ଯାହାକୁ ଆମେ ପ୍ରଭୁ ଭୋଜ ବୋଲି କହିଥାଉ, ତାହା ହେଉଛି ରୁଟି ଏବଂ ଦ୍ରାକ୍ଷାରସ। ତେବେ ତାହାକୁ ଏତେ ଭୁଲ ଭାବରେ ଉପସ୍ଥାପିତ କରାଯାଇଅଛି ଯେ ଏପରିକି ଏହା ବିଷୟରେ କହିବା ସୁଦ୍ଧା ଭଲ ନୁହେଁ। ଓ କିପରି ଏହାକୁ ବର୍ଷ ବର୍ଷ ଧରି ଭୁଲ ଭାବରେ ଉପସ୍ଥାପିତ କରାଯାଇଅଛି, ତାହା ପ୍ରକୃତରେ ପ୍ରଭୁ ଭୋଜ ନୁହେଁ, ତାହା ତ କେବଳ ଏକ ଆଜ୍ଞାକୁ ପାଳନ କରିବା ଅଟେ, ବୁଝିଲେ। ତେବେ ସେହି କାରଣ ଯେ ଆମେ ଏହାକୁ ପ୍ରଭୁ ଭୋଜ ବା କମ୍ୟୁନିୟନ ବୋଲି କହିଥାଉ, ତାହା ହେଉଛି ଯେ ଏହା ସେହି କ୍ୟାଥୋଲିକ ସଂଘରୁ ଆସିଅଛି, ଯାହାକି ତାହାର ହେବା ବିଷୟରେ କହିଥାଏ ପବିତ୍ର ପିଠା ରୁଟି, ଯାହାକି ଆକ୍ଷରିକ ଭାବରେ ପ୍ରଭୁ ଯୀଶୁଙ୍କ ଶରୀର ଅଟେ। ମାତ୍ର ଏହା ପ୍ରଭୁ ଯୀଶୁଙ୍କ ଶରୀର ନୁହେଁ, ଏହା ତ କେବଳ ତାହାଙ୍କ ଶରୀରର ସ୍ମୃତି ଉଦ୍ଦେଶ୍ୟରେ ଅଟେ। ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ କେତେ ପୁରୋହିତ କିମ୍ବା ପ୍ରଚାରକ ଗଣ କିମ୍ବା ଯିଏ କେହି ବି ତାହାକୁ ଆଶୀର୍ବାଦ କରନ୍ତି, ଏହା ତ ତଥାପି ସୁଦ୍ଧା ରୁଟି ଏବଂ ଦ୍ରାକ୍ଷାରସ ହିଁ ଅଟେ। ସେଠାରେ କୌଣସି ପୁରୋହିତ ନାହାନ୍ତି ଯିଏକି ଆମ ପରି ସେମାନେ ଆମକୁ କୁହନ୍ତି ଯେ ପରମେଶ୍ୱର ସେତେବେଳେ ଶୁଣିବାକୁ ବାଧ୍ୟ ଯେତେବେଳେ ଯାଜକ ସେହି ପ୍ରଭୁଭୋଜକୁ ସମର୍ପଣ କରି, ଯାହାକୁ ସେମାନେ ପ୍ରଭୁଭୋଜ ବୋଲି କୁହନ୍ତି, ସେହି ପିଠାଟିକୁ ପ୍ରଭୁ ଯୀଶୁଙ୍କର ଆକ୍ଷରିକ ଶରୀରରେ ପରିବର୍ତ୍ତିତ କରନ୍ତି। ତାପରେ ବିଶ୍ୱାସୀ ତାହା ଗ୍ରହଣ କରିଥାଏ ଏବଂ ତାହା କମ୍ୟୁନିୟନ ବା ପ୍ରଭୁଭୋଜ ଅଟେ। ତାହା ଭୁଲ ଅଟେ। କମ୍ୟୁନ କରିବା ହେଉଛି କଥାବାର୍ତ୍ତା କରିବା, କଥୋପକଥନ କରିବା, ଏପରି କିଛି ଯାହାକି ଆପଣ କିଛି କହିପାରନ୍ତି ଏବଂ ଏହା ଆପଣଙ୍କୁ ପ୍ରତ୍ୟୁତ୍ତରରେ କଥା କହିବ, ତାହା ହେଉଛି କଥୋପକଥନ କରିବା। ଗୋଟିଏ ପିଠା ପ୍ରତ୍ୟୁତ୍ତରରେ କଥା କହିପାରେ ନାହିଁ। ତେଣୁକରି ବାସ୍ତବରେ ପ୍ରକୃତ ପ୍ରଭୁଭୋଜ ହେଉଛି ପବିତ୍ର ଆତ୍ମା ପ୍ରତ୍ୟୁତ୍ତରରେ କଥା କହିବା। ଯେତେବେଳେ ଆପଣ ତାହାଙ୍କୁ କିଛି ମାଗନ୍ତି, ସେତେବେଳେ ସେ ପ୍ରତ୍ୟୁତ୍ତରରେ କଥା କୁହନ୍ତି, ତାହା ହେଉଛି ସଠିକ ପ୍ରଭୁଭୋଜ। ଏହା ତ ଏକ ସ୍ମରଣିକା ଅଟେ ଯେ ତାହା ଗ୍ରହଣ କରାଯାଏ ତାଙ୍କର କୃଷାର୍ପଣ ହେବା ଏବଂ ତାଙ୍କର ପୁନରୁତ୍ଥାନ ହେବା ବିଷୟକୁ, ଏବଂ ଏକ କଥୋପକଥନ ନୁହେଁ। ଆମେ ଏହାକୁ ତାହା ବୋଲି ଡାକିଥାଉ, ମାତ୍ର ଏହା ତାହା ନୁହେଁ। ଏହି ପିଠାକୁ ଗ୍ରହଣ କରାଯିବା ତାହା ତ କ୍ୟାଥୋଲିକ ମଣ୍ଡଳୀରୁ ଆସିଅଛି, ଯେତେବେଳେ କି ଆମେମାନେ ଅନ୍ୟ ଦିନ ସେହି କ୍ରମରେ ଦେଖିଥିଲୁ ଏବଂ ସେହି ବିଷୟରେ ପ୍ରତିମା ପୂଜା ବନାମ ଖ୍ରୀଷ୍ଟିଆନ ସନ୍ଦେଶରେ କଥାବାର୍ତ୍ତା କରିଥିଲୁ, କିପରି ଏହି ଛୋଟ ଗୋଲାକାର ପିଠାଟି ଖ୍ରୀଷ୍ଟଙ୍କର ଆକ୍ଷରିକ ଶରୀର ଅଟେ। ତେବେ କ୍ୟାଥୋଲିକ ମଣ୍ଡଳୀ ତାହା ବିଶ୍ୱାସ କରେ। କଣ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଏକ ଗୀର୍ଜାଘର ଦେଇ ଅତିକ୍ରମ କରିଗଲାବେଳେ ସେମାନେ ନିଜ ଉପରେ ଏକ କୃଷ ଚିହ୍ନ କରନ୍ତି, ସେମାନଙ୍କର ଟୋପି ଉତାରି ନିଅନ୍ତି ଏବଂ ପ୍ରଭୃତି ସବୁ କରନ୍ତି? ଏହା ସେହି ଗୀର୍ଜାଘର ପ୍ରତି ନୁହେଁ, ଏହା ତ ସେଠାରେ ଥିବା ସେହି ପିଠା ପ୍ରତି ଅଟେ, ସେହି ଶରୀର ପ୍ରତି ଅଟେ, ଯାହାକି ସେହି ପୁରୋହିତ ଗୋଟିଏ ପିଠାକୁ ନେଇ ଖ୍ରୀଷ୍ଟଙ୍କ ଆକ୍ଷରିକ ଶରୀରରେ ପରିଣତ କରିଅଛନ୍ତି, ଯେଉଁଠାରେ କି ମୂଷା ଏବଂ ମୂଷିକା ଏହାକୁ ନେଇଯାଇ ପାରନ୍ତି। କାହିଁକି ଆପଣ କରନ୍ତି ନାହିଁ, ନାଗରିକ ଚିନ୍ତାଧାରା ବିଷୟରେ ଚିନ୍ତା କରିପାରନ୍ତି ନାହିଁ ଏବଂ ଭାବିପାରନ୍ତି ନାହିଁ ଯେ ଗୋଟିଏ ରୁଟି ଖଣ୍ଡକ ପ୍ରଭୁ ଯୀଶୁଙ୍କର ଏକ ଶରୀର ହୋଇଯିବ? ଏହା ହୋଇପାରେ ନାହିଁ। ପ୍ରଭୁଭୋଜ ହେଉଛି କଥାବାର୍ତ୍ତା କରିବା ଏବଂ ଏହା ପ୍ରତ୍ୟୁତ୍ତରରେ କଥାବାର୍ତ୍ତା କରିଥାଏ, ଏପରି କିଛି ଯାହା ସହିତ ଆପଣ କଥାବାର୍ତ୍ତା କରିଥାନ୍ତି। ସେହି ଶବ୍ଦ କମ୍ୟୁନ ଅର୍ଥ ହେଉଛି ସହିତରେ କଥା ହେବା କିମ୍ବା ଏପରି କିଛି ବିଷୟ ସହିତ ଜଡିତ ହେବା ଯାହାକି ଆପଣଙ୍କ ସହିତ ପ୍ରତ୍ୟୁତ୍ତରରେ କଥାବାର୍ତ୍ତା କରେ, ଏବଂ ପରମେଶ୍ୱର ଆପଣଙ୍କ ସହିତ ପ୍ରତ୍ୟୁତ୍ତରରେ କଥାବାର୍ତ୍ତା କରିଥାନ୍ତି, ଏବଂ ଏହା ତଥାପି ସୁଦ୍ଧା ରୁଟି ଏବଂ ଦ୍ରାକ୍ଷାରସ ଅଟେ, ଯାହାକୁ ଆମେ ପ୍ରଭୁଭୋଜ ବୋଲି କହିଥାଉ। ତେବେ ଯୀଶୁ ଏଠାରେ କହିଲେ, ଯେପରିକି ମୁଁ ଏହା ପାଠ କରେ, ମୋ ଶରୀର ହେଉଛି ମାଂସ ଏବଂ ପେୟ ମୋର ରକ୍ତ। ଶରୀର ଏବଂ ରକ୍ତ ହେଉଛି ମାଂସ ଏବଂ ପେୟ। ତେବେ ଆମେ ଯୀଶୁଙ୍କ ବିଷୟରେ ଭାବିବାକୁ ଚାହୁଁ ଏବଂ ତାହାଙ୍କ ସହିତ ଜଡିତ ହେବାକୁ ଚାହୁଁ ଯେ ସେ କଣ ଥିଲେ, ତାଙ୍କର ଶରୀର କଣ ଅଟେ, ଖ୍ରୀଷ୍ଟଙ୍କ ଶରୀର କଣ ଅଟେ। ଏହା ବିଶ୍ୱାସୀମାନଙ୍କ ଶରୀର ଅଟେ ଯାହାକି ତାହାଙ୍କ ସହିତ ପବିତ୍ର ଆତ୍ମା ଦ୍ୱାରା ଜଡିତ ଅଟନ୍ତି। କୌଣସି ଏକ ମୂର୍ତ୍ତି ନୁହେଁ, ଗୋଟିଏ ରୁଟି ଖଣ୍ଡକ ନୁହେଁ, ମାତ୍ର ଏକ ଆତ୍ମା ଯାହାକି ବିଶ୍ୱାସୀଙ୍କ ହୃଦୟରେ ଅଛି, ଏବଂ ସେମାନେ ଏକତ୍ର ଜଡିତ ଅଟନ୍ତି ଯେ ମନୁଷ୍ୟ ଏବଂ ପରମେଶ୍ୱର ଯେତେବେଳେ ପରସ୍ପର ସହିତ କଥା ହୋଇପାରନ୍ତି, ପରମେଶ୍ୱରଙ୍କ ପୁତ୍ର ଏବଂ କନ୍ୟାମାନେ, ମର୍ତ୍ତ ମଣିଷ ରକ୍ତପାତିତ କରାଯିବା ଦ୍ୱାରା ପାପ କ୍ଷମାକୁ ଆଣିଦେଇଥିଲା, ଏବଂ ଏହି ପୁରୁଷ ଏବଂ ଏହି ମହିଳା, ପୁଅ ବା ଝିଅ ଯାହାଙ୍କର ଖ୍ରୀଷ୍ଟଙ୍କ ସହ ସହଭାଗିତା ରହିଛି, ତାଙ୍କ ସହିତ ସେହି ଶରୀର ସହିତ ସହଭାଗିତା କରୁଅଛନ୍ତି, ଯେପରି ଜଣେ ସ୍ୱାମୀ ଏବଂ ସ୍ତ୍ରୀ ବସି ଏହା ଉପରେ ଆଲୋଚନା କରନ୍ତି, କିମ୍ବା ଜଣେ ପୁଅ ଏବଂ ତାଙ୍କ ଝିଅ ବନ୍ଧୁ ଖ୍ରୀଷ୍ଟ ଏବଂ ତାହାଙ୍କ ମଣ୍ଡଳୀ ଏକତ୍ର ସହଭାଗିତା କରୁଅଛନ୍ତି। ସେହି କାରଣରୁ ଆମେ ତାହାଙ୍କଠାରୁ ଶୁଣିପାରୁ ଏବଂ ସେହି ଭବିଷ୍ୟତ ବିଷୟକୁ ଦେଖିପାରୁ, ଏହା ପୂର୍ବେ କି ତାହା ଏଠାରେ ଘଟିଯାଏ, ଏବଂ ଭବିଷ୍ୟତକୁ କହିପାରୁ ଯେ ଏହା ସିଦ୍ଧ ଅଟେ, କାରଣ ଆମେ ଯେପରି ଏକ ପରମେଶ୍ୱରଙ୍କ ସହିତ ସହଭାଗିତା କରୁ ଯିଏକି ତାହାଙ୍କ ହାତରେ ଅନନ୍ତତାକୁ ଧାରଣ କରିଛନ୍ତି। ଖ୍ରୀଷ୍ଟଙ୍କ ଶରୀର ପରସ୍ପର ଜଣେ ଅନ୍ୟ ସହିତ ସହଭାଗିତା କରୁଅଛନ୍ତି, ଖ୍ରୀଷ୍ଟଙ୍କ ସେହି ରହସ୍ୟମୟ ଖ୍ରୀଷ୍ଟଙ୍କ ଆତ୍ମିକ ଶରୀର, କୌଣସି ପ୍ରକାରର ପ୍ରତିମା କିମ୍ବା ରୁଟି କିମ୍ବା ଏକ ଦ୍ରାକ୍ଷାରସ ସହିତ ଜଡିତ ନୁହେଁ, ମାତ୍ର ଏକ ଆତ୍ମିକ ରୂପରେ। ତେବେ ଯୀଶୁ ମଧ୍ୟ ସେ ସମାନ କଥା କହିଥିଲେ। ଆପଣ ସାଧୁ ଯୌନ ତାର ଚତୁର୍ଥ ପର୍ବ ନିଅନ୍ତୁ। କୂଅରେ ଥିବା ସେହି ନାରୀ ସହିତ କଥାବାର୍ତ୍ତା କରୁଥିବା ସମୟରେ ସେହି ନାରୀ ଏପରି ଏକ ବିଷୟ ଉପରେ କହୁଥିଲା, ଯଥା ଆମର ପିତୃପୁରୁଷମାନେ ଏହି ନିର୍ଝରରୁ ପିଇଥିଲେ ଏବଂ ଏହି କୂଅକୁ ଖୋଳିଥିଲେ, ଯାକୁବ ଏବଂ ନିଜର ସନ୍ତାନଗଣ ଓ ପଶୁମାନଙ୍କୁ ଏହି ଜଳରୁ ପାନ କରାଇଥିଲେ, ଏବଂ ତୁମେ କହୁଛ ଏକ ନିର୍ଦ୍ଦିଷ୍ଟ ନଗରରେ ଉପାସନା କର, ଏବଂ ଅନ୍ୟମାନେ କୁହନ୍ତି ଏହି ପର୍ବତରେ। ଯୀଶୁ ଠିକ୍ ସେତିକି କହିଥିଲେ, ମାତ୍ର ଗୋଟିଏ ମିନିଟ, ଆମେମାନେ ଜିହୁଦୀ ଏବଂ ଆମେମାନେ ବୁଝୁଅଛୁ ଯେ ତାହା କ'ଣ ଅଟେ, ଉପାସନା କରିବା କ'ଣ ଅଟେ। ମାତ୍ର ହେ ନାରୀ, ଏହା ପ୍ରତି କର୍ଣ୍ଣପାତ କର, ସମୟ ଆସୁଅଛି ଏବଂ ବର୍ତ୍ତମାନ ଅଟେ ଯେତେବେଳେ କି ସେହି ପ୍ରକୃତ ଉପାସକମାନେ ଆତ୍ମା ଏବଂ ସତ୍ୟତାରେ ପରମେଶ୍ୱରଙ୍କର ଉପାସନା କରିବେ। ତୁମ୍ଭ ବାକ୍ୟ ହେଉଛି ସତ୍ୟ, ଏବଂ ପିତା ଏପରି ଲୋକମାନଙ୍କୁ ଖୋଜନ୍ତି ଯେଉଁମାନେ କି ତାହାଙ୍କୁ ଆତ୍ମାରେ ଏବଂ ବାକ୍ୟରେ ସେ ସତ୍ୟତାରେ ଉପାସନା କରିବେ। ତୁମ୍ଭ ବାକ୍ୟ ହେଉଛି ସତ୍ୟ। ତେବେ ସେ ସେହି ନାରୀଙ୍କୁ ତାହା କହିଥିଲେ। ଦେଖନ୍ତୁ, ଖ୍ରୀଷ୍ଟ ପରମେଶ୍ୱରଙ୍କ ଆତ୍ମା ଅଟନ୍ତି। ଖ୍ରୀଷ୍ଟ ଅର୍ଥ ସେହି ଅଭିଷିକ୍ତ ଜଣକ, ପରମେଶ୍ୱରଙ୍କ ଦ୍ୱାରା ଅଭିଷିକ୍ତ ଜଣେ ବ୍ୟକ୍ତି, ଯାହାକି ତାଙ୍କୁ ଖ୍ରୀଷ୍ଟ କରିଥିଲା। ତେବେ ଖ୍ରୀଷ୍ଟ କହିଥିଲେ, ମୁଁ ଭୋଜନ ଏବଂ ପେୟ ଅଟେ, ଏକ ପିଠା ନୁହେଁ, ସେହି ୱେଫର ପିଠା ନୁହେଁ ଯାହାକି ଆମେ ଏଠାରେ ଗ୍ରହଣ କରିଥାଉ, ତାହା ଖ୍ରୀଷ୍ଟ ନୁହନ୍ତି। ଯଜ୍ଞବେଦୀରେ ଆମେ ଯେଉଁ ଦ୍ରାକ୍ଷାରସ ପାନ କରିଥାଉ ତାହା ଖ୍ରୀଷ୍ଟ ନୁହନ୍ତି, ଏହା ତ ଏକ ସାଙ୍କେତିକ ଭାବରେ ତାହାଙ୍କୁ ନିଦର୍ଶିତ କରିଥାଏ। ମାତ୍ର ଖ୍ରୀଷ୍ଟ ହେଉଛନ୍ତି ପବିତ୍ର ଆତ୍ମା, ସେହି ଅଭିଷେକ ଯାହାକି ମଣ୍ଡଳୀ ଉପରେ ରହିଥାଏ, ତାହା ହିଁ ହେଉଛି ଭୋଜନ ଏବଂ ପେୟ। ସବୁଠାରୁ ବଡ କ୍ରନ୍ଦନ ଯାହାକି ସମଗ୍ର ଜଗତରେ ଅଛି, ମୁଁ ଆଶା କରେ ଯେ ଆପଣମାନଙ୍କ ମଧ୍ୟରୁ କେହି କେବେ ତାହା ନ ଶୁଣନ୍ତୁ, ମାତ୍ର ଯଦି ଆପଣ କେବେ ଶୁଣନ୍ତି ତେବେ ଭୋକର କ୍ରନ୍ଦନ ସମତୁଲ୍ୟ ଆଉ କୌଣସି କ୍ରନ୍ଦନ ନାହିଁ। ଯେତେବେଳେ ଆପଣ ଜଣେ ମାଆକୁ ନିଜର ଶିଶୁ ସହିତ ଦେଖନ୍ତି ଏବଂ ସେ ଚାଲିପାରୁନଥାଏ ଯେହେତୁ ସେ ଏତେ ଦୁର୍ବଳ ଥାଏ, ଏବଂ ଛୋଟ ଶିଶୁଟି ମରିବା ଉପରେ ଥାଏ, ଭୋକରେ ତାର ପେଟ ଫୁଲି ଯାଇଥାଏ, ସେ ମାର ହୃଦୟରୁ କାନ୍ଦୁଥିବାର ସେ ଶବ୍ଦଗୁଡ଼ିକ ଶୁଣିବା, ସେ ଶିଶୁର ଗାଲ ସବୁ ଭିତରକୁ ପଶି ଯାଇଥିବାର ଦେଖିବାଟା, ଏପରିକି ସେଗୁଡ଼ିକ ଚର୍ମ ଏବଂ ହାଡ଼ ଦେଖାଯାଉଥାଏ, ଏବଂ ଏହାର ଛୋଟ ମାଢିଗୁଡ଼ିକ ଶୁଭ୍ର ଦେଖାଯାଉଥାଏ, ଏବଂ ସେ କଚିଥି କୌଣସି ଶବ୍ଦ କରିପାରେ ନାହିଁ, ତାର ଛୋଟ ଆଖିଗୁଡ଼ିକ ବାହାରି ଯାଇଥାଏ। ଭୋକ ଓ ତୃଷା ପରି କୌଣସି କ୍ରନ୍ଦନ ନାହିଁ। ବାହାରେ ମରୁଭୂମିରେ କେତେ ଲୋକ ତୃଷା ଯୋଗୁଁ ନିଜର ଜୀବନ ହରାଇଥାନ୍ତି, ଅନେକ କାହାଣୀଗୁଡ଼ିକ ଅଛି ଯାହାକି ମୁଁ ଆପଣଙ୍କୁ ମରୁଭୂମିର ପ୍ରକୃତ କାହାଣୀଗୁଡ଼ିକୁ କହି ରାତି ସାରା ରଖିପାରିବି, କିପରି ଯେ ଆପଣ ଯେତେବେଳେ ଶୋଷିଲା ହୁଅନ୍ତି କିପରି ଶୈତାନ ଆପଣଙ୍କୁ ଏକ ମୃଗ ତୃଷ୍ଣା ଦେଖାଇଥାଏ, ଆପଣ ସେଗୁଡ଼ିକୁ ଏଠାରେ ଦେଖିଛନ୍ତି, ସେଗୁଡ଼ିକୁ ଦେଖିବା ପାଇଁ ଆପଣଙ୍କୁ ପଶ୍ଚିମକୁ ଯିବାକୁ ପଡ଼େ ନାହିଁ, ମାର୍ଗରେ ଚାଲି ଯାଆନ୍ତୁ ଏବଂ ଏହା ଏପରି ଦେଖାଯିବ ଯେପରିକି ସେଠାରେ ମାର୍ଗରେ ପାଣି ଅଛି। ଆପଣମାନଙ୍କ ମଧ୍ୟରୁ ସମସ୍ତେ ତାହା ଦେଖିଛନ୍ତି, ଯେଉଁମାନେ କି ଗାଡ଼ି ଚଲାଇ ସେ ରାଜପଥରେ ଯାଇଥିବେ, ତାହା ଏକ ମିଥ୍ୟା ମୃଗତୃଷ୍ଣା ଅଟେ। ଏଠାରେ କିଛି ସମୟ ପୂର୍ବରୁ, ପ୍ରାୟ 3 କିମ୍ବା 4 ବର୍ଷ ପୂର୍ବେ, ମୁଁ ପାଠ କରିଥିଲି ଯେଉଁଠାରେ କିଛି ବତକମାନେ ଦେଶରେ ଉଡୁଥିବା ବେଳେ ଏକ ମୃଗତୃଷ୍ଣାକୁ ଦେଖିଥିଲେ ଓ ରାସ୍ତାରେ ପଡ଼ିଯାଇଥିଲେ। ଏହା ଭାବି ଯେ ସେମାନେ ଏକ ଜଳଭଣ୍ଡାରକୁ ପାଇଅଛନ୍ତି ଏବଂ ସେମାନେ କେବଳ ବିଚ୍ଛିନ୍ନ ହୋଇ କଠିନ ରାସ୍ତାକୁ ଆଘାତ କରିଥିଲେ, ଏହା ଭାବି ଯେ ସେମାନେ ପାଣିରେ ଅବତରଣ କରୁଅଛନ୍ତି। ଏକ ମୃଗତୃଷ୍ଣା ଥିଲା। କେତେ ଥର ଶୈତାନ ଲୋକମାନଙ୍କ ପ୍ରତି ଠିକ୍ ସେହି ସମାନ କାର୍ଯ୍ୟକୁ କରିଥାଏ, ସେମାନଙ୍କୁ ଏକ ମିଥ୍ୟା ମୃଗତୃଷ୍ଣା ଦେଖାଇଥାଏ, ଯେଉଁଠାରେ କି ସେଠାରେ କିଛି ନଥାଏ, ମାତ୍ର ଏହା କେବଳ ଏକ କୃତ୍ରିମ ବିଶ୍ୱାସ ଥାଏ। ଆଜି ଅନେକ ଲୋକମାନେ ଏକ କୃତ୍ରିମ ବିଶ୍ୱାସ ଧର୍ମ ପାଇଥାନ୍ତି, ଏପରି କିଛି ପ୍ରସ୍ତୁତ କରିବାକୁ ଚେଷ୍ଟା କରିଥାନ୍ତି କିମ୍ବା ସେଠାରେ ଏପରି କିଛି ଅଛି ବୋଲି ଛଳନା କରିଥାନ୍ତି, ଯେତେବେଳେ କି ତାହା ସେପରି ନଥାଏ। ଯେପରି ସେହି ଛୋଟ ମିଶନାରୀ ମହିଳା କହିଥିଲେ ଯେ ସେ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ଯେପର୍ଯ୍ୟନ୍ତ କିଛି ସକାରାତ୍ମକ ନ ହୋଇଗଲେ, ଉତ୍ତମ ହେବ ଯେ ଆମେ ତାହା କରିନୁ। ଆପଣ ଫେରି ଆସି ପୁନର୍ବାର ଚେଷ୍ଟା କରିପାରନ୍ତି ନାହିଁ। ଆପଣ ଗୋଟିଏ ହିଁ ସୁଯୋଗ ପାଇଥାନ୍ତି ଏବଂ ଆପଣ ବ୍ଲୁ ପ୍ରିଣ୍ଟ ନକ୍ସା ପାଇଥାନ୍ତି, ତେଣୁ ଉତ୍ତମ ହେବ ଯେ ଆମେ ଠିକ୍ ସେହି ଚିହ୍ନ ପାଖକୁ ଚାଲି ଯାଉ। ଭୋକର ସେହି କ୍ରନ୍ଦନ ଶୁଣନ୍ତୁ, ଏହା ଏକ ବଡ଼ କ୍ରନ୍ଦନ ଅଟେ, କାରଣ ଏହା ଏକ ଦୁଃଖଦ କ୍ରନ୍ଦନ ଥାଏ। ସେହି ବ୍ୟକ୍ତିଟି ମରୁଥାଏ ଏବଂ ଯଦି ଆମେମାନେ ସେହି ସ୍ଥାନକୁ ଯାଇପାରିବା, ଯଦି ଏହି ରାଷ୍ଟ୍ର ଏପରି ଏକ ସ୍ଥାନକୁ ଯାଇପାରେ ଯେଉଁଠାରେ କି ଏହା ପରମେଶ୍ୱରଙ୍କ ନିମନ୍ତେ ଏତେ ଅଧିକ କ୍ଷୁଦିତ ହୋଇଯାଏ, ଏହା ତ ଅନାହାରର ଏକ ସବୁଠୁ ମନ୍ଦ ସ୍ଥିତି ଅଟେ ଯେ ଭାରତ ଭଳି ଦେଶଗୁଡ଼ିକ ଯେଉଁମାନେ କି ଶାରୀରିକ ଭାବରେ ଅନାହାରରେ ଗ୍ରସିତ ଅଟନ୍ତି, ଏହି ରାଷ୍ଟ୍ରଟି ଆତ୍ମିକ ଅନାହାରରେ ଗ୍ରସିତ ହେଉଅଛି। ମାତ୍ର ଆପଣ ଏତେ ଦିନ ଅଧିକ ଭୋକରେ ରହିବା ପରେ ଏହା ଏପରି ଏକ ସ୍ଥାନକୁ ପହଞ୍ଚିଯାଏ ଯେ ଯେଉଁଠାରେ ଆପଣ ଜାଣନ୍ତି ନାହିଁ ଯେ ଆପଣ ଭୋକିଲା ଅଛନ୍ତି, ଠିକ୍ ଯେପରିକି ଥଣ୍ଡା ଲାଗିବା ବିଷୟ ଅଟେ। ଆପଣ ଏତେ ଅଧିକ ଥଣ୍ଡା ଅନୁଭବ କରନ୍ତି ଯେ ଆପଣଙ୍କୁ ଏତେ ଅଧିକ ଥଣ୍ଡା ଲାଗିଥାଏ ଯେ ତାପରେ କିଛି ସମୟ ଉତ୍ତାରେ ଆପଣ ଗରମ ହୋଇଯାଆନ୍ତି ଏବଂ ଯେତେବେଳେ ଆପଣ ତାହା ଅନୁଭବ କରନ୍ତି ଆପଣ ମରୁଥାନ୍ତି, ଏବଂ ଆଜି ରାତିରେ ତାହା ହିଁ ମାମଲା ଅଟେ। ମଣ୍ଡଳୀ ଗୁଡ଼ିକ ଏତେ ଥଣ୍ଡା ହୋଇଯାଇଛନ୍ତି ଯେ ଏପରିକି ସେମାନେ ବରଫ ଜମି ଯାଉଛନ୍ତି ଏବଂ ଭାବନ୍ତି ଯେ ସେମାନେ ସଦସ୍ୟତା ଦ୍ୱାରା ଉଷ୍ମ ହେଉଛନ୍ତି ଏବଂ ଆତ୍ମିକ ଭାବରେ ମୃତ୍ୟୁବରଣ କରୁଥାନ୍ତି, ମରୁଥାନ୍ତି, ଏହା ଜାଣନ୍ତି ନାହିଁ। ଶେଷରେ ସେ ନିଦ୍ରା ଯାଆନ୍ତି ଏବଂ ତାହା ହିଁ ଏଥିରେ ସବୁକିଛି ଅଟେ। ସେ ଆଉ ଜାଗ୍ରତ ହୁଅନ୍ତି ନାହିଁ, କାରଣ ତାଙ୍କ ଶିରାରେ ତାଙ୍କ ରକ୍ତ ଥଣ୍ଡା ହୋଇ ଜମି ଯାଇଥାଏ। ତେବେ ତୃଷିତ ହେବା, ଯୀଶୁ କହିଲେ ମୋର ରକ୍ତ ପ୍ରକୃତରେ ପେୟ ଅଟେ। ଯଦି ଆପଣ ଜୀବନ ପାଇଁ କ୍ଷୁଦିତ ହେଉଥାନ୍ତି, ଜୀବନ ପାଇଁ ଭୋକିଲା ଅଟନ୍ତି, ତେବେ ଯୀଶୁଙ୍କର ପାଖରେ ହିଁ କେବଳ ସେହି ଜଳ ଅଛି ଯାହାକି ସେହି ତୃଷାକୁ ମେଣ୍ଟାଇ ପାରେ। ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ସେଠାରେ ପ୍ରକାଶିତ ବାକ୍ୟରେ ଏହା କହେ, ଯିଏ ତୃଷିତ ଅଟେ ସେ ଜୀବନର ଜଳସ୍ରୋତ ନିକଟକୁ ଆସୁ ଓ ମୁକ୍ତ ଭାବରେ ପାନ କରୁ। ଯଦି ଆପଣ ଜୀବନ ପାଇଁ ତୃଷାର୍ତ୍ତ ଅଟନ୍ତି, ଆମେମାନେ ଦେଖୁ ଯେ ଜ୍ୟୋତିର୍ବିଜ୍ଞାନୀମାନେ ଭବିଷ୍ୟତବାଣୀ କରୁଛନ୍ତି ଯେ ମାସର ଏହି ପ୍ରାରମ୍ଭିକ ଭାଗରେ କିମ୍ବା ପ୍ରଥମ ଭାଗରେ, ଦ୍ୱିତୀୟ କିମ୍ବା ପଞ୍ଚମରୁ ଆରମ୍ଭ କରି କିମ୍ବା ଏହି ମାସର କୌଣସି ଦିନରୁ ଆରମ୍ଭ କରି ସେହି ଭାରତୀୟ ଜ୍ୟୋତିର୍ବିଜ୍ଞାନୀମାନେ ପୂର୍ବାନୁମାନ କରିଥିଲେ ଯେ ପୃଥିବୀଟି ବିନାଶ ହୋଇ ଖଣ୍ଡବିଖଣ୍ଡ ହୋଇଯିବ ଏବଂ ଆମେରିକୀୟ ଖବରକାଗଜଗୁଡ଼ିକ ଏହାର ଥଟ୍ଟା ପରିହାସ କରିଥିଲେ। ମୁଁ ବିଶ୍ୱାସ କରେ ନାହିଁ ଯେ ଜଗତ ଖଣ୍ଡବିଖଣ୍ଡ ହେବାକୁ ଯାଉଅଛି, ମାତ୍ର ମୁଁ ଏହା କହେ ଯେ ଏହାକୁ ପରିହାସ କରିବାଟା ଭୁଲ ଅଟେ, କାରଣ କିଛି ଗୋଟାଏ ବିଷୟ ଏହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଘଟିବାକୁ ଯାଉଅଛି, ତାହା ସହିତ ସମତୁଲ୍ୟ ସେହିପରି କିଛି ଗୋଟାଏ। ଯେତେବେଳେ କି ସେ 5ଟି ଗ୍ରହ, ମଙ୍ଗଳ, ବୃହସ୍ପତି ଏବଂ ଶୁକ୍ର ଏବଂ ଅନ୍ୟାନ୍ୟମାନେ ସେମାନଙ୍କର ଆସନ୍ତି, ସେମାନେ ଏହା କେବେ ବି କରିନାହାନ୍ତି ଓ ସେମାନେ ଦାବି କରନ୍ତି ଯେ ବୋଧହୁଏ 25,000 ବର୍ଷ ପୂର୍ବେ ତାହା ହୋଇଥିଲା। ମାତ୍ର ଏହା ଜାଣିବା ପାଇଁ ସେହି ପଶ୍ଚାତ ସମୟରେ ସେଠାରେ କିଏ ରହିଥିଲା, ମୁଁ ପୂର୍ବାନୁମାନ କରେ ଯେ ଏହାର ଏକ ଆତ୍ମିକ ବିଷୟ ରହିଛି। ମୁଁ ବିଶ୍ୱାସ କରେ ଯେ ଏହା ପରମେଶ୍ୱରଙ୍କ ପ୍ରସଙ୍ଗର ଆଗମନ ଅଟେ, ଯେ ବାକ୍ୟର ସେହି ମହାନ ପ୍ରକାଶନ ଗୁଡ଼ିକ ଏହି ସମୟ ମଧ୍ୟରେ ଫିଟାଯିବ। ମନେ ରଖନ୍ତୁ ଯେ ସେମାନେ ଦାବି କରନ୍ତି ଯେ ଏହା 3ଟି ତାରାଗଣ ସେମାନଙ୍କ କକ୍ଷରେ ରହିଥିଲେ ଯେତେବେଳେ ଯୀଶୁ ଜନ୍ମ ହୋଇଥିଲେ, ଏବଂ ଏହା 5 ଅଟେ, ଏବଂ 5 ସଂଖ୍ୟା ଅନୁଗ୍ରହ ଅଟେ। ଅନୁଗ୍ରହର ସଂଖ୍ୟା 3 ହେଉଛି ସିଦ୍ଧତାର ସଂଖ୍ୟା, 5 ହେଉଛି ଅନୁଗ୍ରହର ସଂଖ୍ୟା। ଯୀଶୁ JESUS, ଅନୁଗ୍ରହ GRACE, ବିଶ୍ୱାସ FAITH, ଇତ୍ୟାଦି ସବୁ ଅନୁଗ୍ରହର ସଂଖ୍ୟା। ପରମେଶ୍ୱର ଯଦି କେବେ ନିଜର ଶକ୍ତିକୁ ମଣ୍ଡଳୀକୁ ପ୍ରେରଣ କରନ୍ତି ତେବେ ଏହା ତାହାଙ୍କର ଅନୁଗ୍ରହ ହେବ, ଏହା ଲୋକମାନଙ୍କର ଆଜ୍ଞାକାରିତା ହେବ ନାହିଁ। ଏବଂ ଯିଶାୟା ତାର 40ତମ ପର୍ବରେ କହିଥିଲେ ଯେ କିପରି ଜେରୁସାଲେମକୁ କ୍ରନ୍ଦନ କରିବା ଉଚିତ ଯେପରିକି ତାହାର ଯୁଦ୍ଧ ସମାପ୍ତ ହେବ। ତଥାପି ସେ ପ୍ରତିମା ପୂଜାର ଦୋଷୀ ହୋଇଥିଲା, ମାତ୍ର ଏହା ତ ପରମେଶ୍ୱରଙ୍କ କୃପା ହିଁ ଥିଲା ଯିଏକି ଏହାକୁ ପ୍ରେରଣ କରିଥିଲା। ପରମେଶ୍ୱର ଆମକୁ କିଛି ପ୍ରେରଣ କରନ୍ତି, ଏହା ତାଙ୍କର ଅନୁଗ୍ରହ ହିଁ ହେବ ଏବଂ ଆମର ଯୋଗ୍ୟତା ନୁହେଁ। ତେଣୁ ଏହାର ଅର୍ଥ କିଛି ବି ହୋଇପାରେ, ମୁଁ ପୂର୍ବାନୁମାନ କରେ ଯେ ସେଠାରେ ଏକ ପରିବର୍ତ୍ତନ ହେବ। ମୁଁ ଜାଣେ ନାହିଁ ଯେ ତାହା କଣ ହେବ, ମାତ୍ର ମୁଁ ବିଶ୍ୱାସ କରେ ଯେ ଏହା ଘଟିବାକୁ ଯାଉଅଛି। ଆମେମାନେ ବର୍ତ୍ତମାନ ତାର ଠିକ ପୂର୍ବ ଦିନରେ ରହୁଅଛୁ, ଏବଂ ଯଦି କୌଣସି ବ୍ୟକ୍ତି କ୍ଷୁଧିତ ତେବେ ସେ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତୁ, ଯଦି କୌଣସି ବ୍ୟକ୍ତି ତୃଷାର୍ତ୍ତ ତେବେ ସେ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତୁ। ସେ ସେହି ତୃଷାକୁ ମେଣ୍ଟାଇବେ, ସେ ଆମର ସମସ୍ତ ତୃଷା ଏବଂ ଭୋକର ସନ୍ତୁଷ୍ଟକାରୀ ଅଟନ୍ତି। ମୋ ପାଖରେ ଏକ କାହାଣୀ ଅଛି ଯାହାକି ମୋତେ କିଛି ସମୟ ପୂର୍ବରୁ କୁହାଯାଇଥିଲା। ମୁଁ ହୁଏତ ଏହାକୁ ଏହି ମଣ୍ଡଳୀରେ କହିଥିବି, ଯଦି ମୁଁ କହିଥିବି ତାହେଲେ ଆପଣମାନେ ମୋତେ ଏହାର ମୁଖ୍ୟ ବିନ୍ଦୁଗୁଡ଼ିକୁ ସ୍ପର୍ଶ କରିବା ପାଇଁ ପୁନରାବୃତ୍ତି କରିଥିବା ହେତୁ କ୍ଷମା କରିଦେବେ। ସେଠାରେ ଜଣେ ଭାରତୀୟ ପଥ ପ୍ରଦର୍ଶକ ଥିଲେ, କିଓବା ଏକ ପ୍ରକାର ଭାରତୀୟମାନଙ୍କ ଉପରେ ଏକ ପର୍ଯ୍ୟବେକ୍ଷକ ସଦୃଶ ଥିଲେ। ସେ ନାବାଜ ଦେଶରେ ଭ୍ରମଣ କରୁଥିଲେ ଏବଂ ବାଟବଣା ହୋଇଯାଇଥିଲେ। ତାଙ୍କର ନାମ କୟ ଥିଲା ଏବଂ ସେ ଏକ ପଦାଚାରୀ ମାର୍ଗ ଶିକାର ନିମନ୍ତେ ବ୍ୟବହୃତ ଏକ ପଥ ଦେଇ ଯାଉଥିଲେ ଏବଂ ସେ ଭାବିଲେ, ବର୍ତ୍ତମାନ ଯଦି ମୁଁ ଏହି ପଥ ଦେଇ ଯିବି ତାହେଲେ ମୁଁ ନିଶ୍ଚିତ ଭାବରେ ଜଳ ପାଇବି। ଏବଂ ତାଙ୍କ ଘୋଡ଼ା ଏତେ ତୃଷିତ ଥିଲା ଯେ ଏପରିକି ତାର ଜିଭ ଶୁଖିଯାଇଥିବା ଅବସ୍ଥାରେ ବାହାରକୁ ଝୁଲି ରହିଥିଲା, ନାସିକା ରନ୍ଧ୍ର ନାଲି ହୋଇଯାଇଥିଲା ଏବଂ ବାଲିରେ ଲିପି ହୋଇଯାଇଥିଲା। ବାଲୁକା ଝଡ଼ରେ ସେ ନିଜ ମୁହଁ ଉପରେ ରୁମାଲ ଧରି ରହିଥିଲେ ଯେପର୍ଯ୍ୟନ୍ତ କି ଏହା ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ ନ ହୋଇଗଲା, ଏବଂ ସେ ପାଣି ଅଭାବରେ ମୃତ ପ୍ରାୟ ହୋଇଥିଲେ ଏବଂ ସେ ନିଜର ଘୋଡ଼ାକୁ କଢେଇ ନେଉଥିଲେ ଯେତେବେଳେ କି ସେ ସେହି ପଦାଚାରୀ ମାର୍ଗର ସନ୍ଧାନ ପାଇଥିଲେ। ଏବଂ ସେ କହିଲେ, ଯେତେବେଳେ ସେ ସେହି ଘୋଡ଼ା ଉପରେ ଚଢ଼ିଲେ ସେତେବେଳେ ସେ ଏହି ରାସ୍ତାର ଦେଖା ପାଇଥିଲେ, କହିଲେ ଅବଶ୍ୟ ଏହା ମୋତେ ଜଳ ନିକଟକୁ ନେଇଯିବ। ତେଣୁ ସେ ନିଜ ଘୋଡ଼ା ଉପରେ ସେହି ଆସନରେ ଡେଇଁ ପଡ଼ିଲେ ଏବଂ ସେହି ପଥ ଦେଇ ଯିବାକୁ ଲାଗିଲେ, ଏବଂ ସେହି ଘୋଡ଼ା ମଧ୍ୟ ଜାଣିଥିଲା ଯେ ଏହା ଜଳ ନିକଟକୁ ନେଇଯାଉଥିବା ସେହି ପଥ ଅଟେ। ପରମେଶ୍ୱର କିପରି ମୁକ ଜୀବଜନ୍ତୁମାନଙ୍କୁ ସେହି ପ୍ରବୃତ୍ତି ଦେଇଥାନ୍ତି, ଏବଂ ସେହି ପଥ ଦେଇ ଏହା ତଳକୁ ଗଲା। ଅବଶେଷରେ କେତେକ ଗୋଟିଏ ପାର୍ଶ୍ୱକୁ ଚାଲିଯାଇଥିଲା, ଆଉ କେବଳ ବହୁତ ଅଳ୍ପ କିଛି ଗୋଟିଏ ପୁରୁଣା ପଥ ଦେଇ ଆଗକୁ ଯାଉଥିଲା। ଘୋଡ଼ା ସେହି ପଥ ଆଡ଼କୁ ଯିବାକୁ ଚାହିଁଥିଲା, କିନ୍ତୁ କୟ ତଦ୍ଭିନ୍ନ ଭାବିଥିଲେ। ସେ ଏହାକୁ ସେ ମୁଖ୍ୟ ପଦଚିହ୍ନ ଥିବା ପଥରେ ରଖିବାକୁ ଚେଷ୍ଟା କରିଥିଲେ ଏବଂ ସେ ସେହି ଦିଗ ଆଡ଼କୁ ଯିବାକୁ ଆରମ୍ଭ କଲେ, ଆଉ ସେହି ଘୋଡ଼ା ଯିବାକୁ ମଙ୍ଗିଲା ନାହିଁ। କୟ ଏହାକୁ କଣ୍ଟକ ଜୋତାରେ କେଞ୍ଚିଲେ ଏବଂ ଏହା ଶବ୍ଦ କଲା ଏବଂ ଅନ୍ୟ ଦିଗରେ ଯିବାକୁ ଆରମ୍ଭ କଲା ଏବଂ ଏହା ସହମତ ହୋଇ ଯିବାକୁ ଆରମ୍ଭ କଲା। ସେହି ଘୋଡ଼ା ନିଜ ପଛଗୋଡ଼ରେ ଛିଡ଼ା ହୋଇ ତାଙ୍କୁ ତଳେ ପକାଇବା ହେତୁ ସୁଦ୍ଧା ବହୁତ ଦୁର୍ବଳ ଥିଲା। ତେଣୁ ସେ ଘୋଡ଼ାକୁ ପୁନର୍ବାର କଣ୍ଟକ ଜୋତାରେ କେଞ୍ଚିବାକୁ ଲାଗିଲେ ଯେପର୍ଯ୍ୟନ୍ତ କି ସେ ଘୋଡ଼ାକୁ ଘାଣ କରିଦେଲେ। ସେ ପାଣି ନିକଟକୁ ଯିବା ପାଇଁ ଏତେ ଅଧିକ ଉତ୍ସାହିତ ଥିଲେ ଯେ ତାଙ୍କ ଜୀବନ ରକ୍ଷା ପାଇଯିବ, ଏପରିକି ସେ ଘୋଡ଼ାଟି ଥରଥର କମ୍ପମାନ ହୋଇ ରକ୍ତାକ୍ତ ଅବସ୍ଥାରେ ଛିଡ଼ା ହୋଇ ରହିଥିଲା ଏବଂ ସେ ତଳକୁ ଚାହିଁଲେ ସେଠାରେ ତଳକୁ ଅନାଇଲେ ଏବଂ ସେ ସେହିପରି ଭାବରେ ଥରୁଥିଲା ଏବଂ ପ୍ରାୟ ତାଙ୍କ ତଳେ ପଡ଼ିଯିବା ଉପରେ ହୋଇଥିଲା। ସେ ତଳକୁ ତାହା ଆଡ଼କୁ ଅନାଇଲେ ଏବଂ ତାର ପାର୍ଶ୍ୱରେ ରକ୍ତାକ୍ତ ହୋଇଥିବାର ଦେଖିଲେ। ସେ ଜଣେ ଖ୍ରୀଷ୍ଟିଆନ ଥିଲେ ଏବଂ ନିଜର ଘୋଡ଼ାକୁ କହିଲେ, ସେ କହିଲେ, ମୁଁ ପ୍ରାୟ ଶୁଣିଅଛି ଯେ ବନ୍ୟ ପଶୁ କିମ୍ବା ପଶୁମାନଙ୍କର ଏକ ପ୍ରବୃତ୍ତି ଥାଏ। ଏହା ଏପରି ଦେଖାଯାଉ ନାହିଁ ଯେ ସେହି ମାର୍ଗରେ ବୁଲି ପଡ଼ିଥିବା ସେହି ଛୋଟ କ୍ଷୁଦ୍ର ପଥଟି ଜଳ ନିକଟକୁ ଯାଉଥିବ। ଏହା ଏପରି ଦେଖାଯାଏ ଯେ ଏଠାରେ ଥିବା ଏହି ବଡ଼ ପଥଟି ସେହି ସ୍ଥାନକୁ କଢେଇ ନେବ ଯେଉଁଠାରେ କି ସେମାନେ ନିରନ୍ତର ଜଳକୁ ଯାଇଥାନ୍ତି। ମାତ୍ର କହିଲେ, ଯଦି ତୁମେ ମୋତେ ଏପର୍ଯ୍ୟନ୍ତ ବିଶ୍ୱସ୍ତ ଭାବରେ ବୋହି ଆଣିଛ, ଆଗକୁ ବି ମୁଁ ତୁମର ପ୍ରବୃତ୍ତିକୁ ଅନୁସରଣ କରିବି। ଓହ, କିପରି ମୁଁ ତା ଖ୍ରୀଷ୍ଟଙ୍କ ବିଷୟରେ ସେହିପରି ଚିନ୍ତା କରିଥାଏ। ବିନାଶକୁ ଯାଉଥିବା ମାର୍ଗଟି ସ୍ପଷ୍ଟ ଭାବରେ ମାର୍ଗ ସାରା ଉଜ୍ଜଳ ହୋଇ ରହିଥାଏ, ମାତ୍ର ସେଠାରେ ଏକ ସଂକୀର୍ଣ୍ଣ ପଥ ଅଛି ଯାହାକି ଜୀବନ ନିକଟକୁ ଘେନି ଯାଇଥାଏ। ଅତି ଅଳ୍ପ ହିଁ ଲୋକ ଥିବେ ଯେଉଁମାନେ କି ତାହାକୁ ପ୍ରାପ୍ତ କରିବେ। କେବଳ ପ୍ରବୃତ୍ତି ନୁହେଁ, ମାତ୍ର ପବିତ୍ର ଆତ୍ମା ଆପଣଙ୍କୁ ଘୁରାଇ ଦେଇ ସେହି ଜୀବନର ଜଳ ନିକଟକୁ ନେଇଯିବେ। ମୁଁ ଭାବୁଛି ଏହା ମୋତେ ଏଯାଏ ସୁରକ୍ଷିତ ଭାବରେ ନେଇ ଆସିଛି। ଅବଶିଷ୍ଟ ମାର୍ଗ ନିମନ୍ତେ ମୁଁ ଏହାକୁ ଅନୁସରଣ କରିବି। ସେ କାହାଣୀଟି ଶେଷ କରିବାକୁ ଯାଇ ସେ ଅଧା ମାଇଲ୍ ସୁଦ୍ଧା ଯାଇନଥିଲେ ଯେତେବେଳେ କି ହଠାତ୍ ସେ ବିଶ୍ୱସ୍ତ ଘୋଡ଼ା ଏକ ବଡ଼ ଜଳର ଭଣ୍ଡାର ମଧ୍ୟକୁ ଡେଇଁ ପଡ଼ିଲା। ଘୋଡ଼ା ଜାଣିଥିଲା ଯେ ସେ ଏହା ବିଷୟରେ କଣ କହୁଥିଲା, ଏହାର ଅର୍ଥ କଣ ଥିଲା, ଯାହା ସେ ନିଜର ଅଭିବ୍ୟକ୍ତିର ଶୈଳୀରେ ସେହି ଆରୋହୀକୁ କହୁଥିଲା। ସେ ସେଠାରେ ପହଞ୍ଚିଲେ, ସେ କହିଲେ ଯେ ସେ ଘୋଡ଼ାର ନାସିକା ଭିତରକୁ ପାଣି ଢାଳିଥିଲେ, ସେ ନିଜେ ସ୍ନାନ କରିଥିଲେ, ସେ ଚିତ୍କାର କରିଥିଲେ ଏବଂ ସେ ଉଚ୍ଚ ପାଟି କରିଥିଲେ ଏବଂ ସେ ତାଙ୍କ ସ୍ୱରର ଶୀର୍ଷରେ ପାଟି କରିଥିଲେ ଏବଂ ତାଙ୍କ ଗଳାରେ ପାଣି ଢାଳି ଚିତ୍କାର କରିଥିଲେ, ଆମେ ରକ୍ଷା ପାଇଅଛୁ, ଆମେ ରକ୍ଷା ପାଇଅଛୁ, ଆମେ ରକ୍ଷା ପାଇଅଛୁ। ଏବଂ ସେହି ଘୋଡ଼ା ପିଉଥିଲା ଏବଂ ଥର ଥର କମ୍ପୁଥିଲା ଏବଂ ସେ ତାର ରକ୍ତାକ୍ତ ପାର୍ଶ୍ୱ ଗୁଡ଼ିକରେ ଅନାଇଲେ, ଯାହାକି ସେତେବେଳକୁ ସମସ୍ତ କଣ୍ଟକ କେଞ୍ଚଣରୁ ଦାଗ ହୋଇଯାଇଥିଲା। ଏବଂ କହିଲେ ଯେ ଠିକ ସେତିକି ବେଳେ ସେ କହିଲେ, କାହାରିକୁ ଏହା କହୁଥିବାର ଶୁଣିଲେ ପାଣିରୁ ବାହାରି ଆସ। ଏବଂ ସେ ଦେଖିଲେ ଏବଂ ସେଠାରେ ଜଣେ ସାନ ବିକୃତ ଗୋରକ୍ଷକ ପିଲାଟିଏ ଛିଡ଼ା ହୋଇଥିଲା। ସେ ପାଣି ଭିତରୁ ବାହାରି ଆସିଲେ। ସେ କହିଲେ ଯେ ସେ ନିଆଁର ଗନ୍ଧ ଶୁଙ୍ଘିବାକୁ ପାଇଲେ ଏବଂ ସେ ଅନାଇ ଦେଖିଲେ ଏବଂ ସେଠାରେ ଦଳେ ଲୋକ ସେଠାରେ ଛାଉଣି କରିଥିଲେ। ସେମାନେ ଏକ ଖଜଣା ଅନୁସନ୍ଧାନକାରୀ କାର୍ଯ୍ୟରେ ଆସିଥିଲେ। ସେମାନେ କିଛି ସୁନାର ଅନୁସନ୍ଧାନ ପାଇଥିଲେ ଏବଂ ସେମାନଙ୍କର ଫେରିବା ବାଟରେ ସେମାନଙ୍କର ଘୋଡ଼ାମାନ ରହିଥିଲା ଏବଂ ଘୋଡ଼ାମାନଙ୍କୁ ନେଇକରି ଆସିଥିଲେ। ଏବଂ ସେମାନେ ଏହି ଜଳଭଣ୍ଡାର ନିକଟକୁ ଆସି ବିଶ୍ରାମ ନେଉଥିଲେ ଏବଂ ସେମାନେ ସମସ୍ତେ ମଦ୍ୟପାନ କରିଥିଲେ। ଏବଂ କହିଲେ ଯେ ସେମାନଙ୍କର କିଛି ମୃଗା ମାଂସ ରନ୍ଧା ହେଉଥିଲା ଏବଂ ସେ ସେମାନଙ୍କ ସହିତ ଭୋଜନ କରିଥିଲେ। ଏବଂ କହିଲେ ଯେ ସେମାନଙ୍କ ମଧ୍ୟରୁ ଜଣେ କହିଲା, ଏକ ପେୟ ଗ୍ରହଣ କର। ସେ ସେମାନଙ୍କୁ କହିଲେ ଯେ ସେ କିଏ ଅଟନ୍ତି। ସେ ଜ୍ୟାକ୍ କୟ, ସେ ଭାରତୀୟ ମାର୍ଗଦର୍ଶକ। ତେଣୁ ସେ କହିଲା, ତାହେଲେ ବର୍ତ୍ତମାନ ଏକ ପେୟ ନିଅ। ସେ ଉତ୍ତର ଦେଲେ, ନା। ସେ କହିଲେ, ମୁଁ ପାନ କରେ ନାହିଁ। ଏବଂ ତାହା ଏକ ପ୍ରକାର ସେ ଲୋକମାନଙ୍କ ପାଇଁ ଗୋଟିଏ ଅପମାନ ଥିଲା। ତେଣୁକରି ସେ କହିଲା, ତୁମେ ଆମମାନଙ୍କ ଠାରୁ ଏକ ପେୟ ଗ୍ରହଣ କରିବ। ସେ କହିଲେ, ନା, ମୁଁ ମଦପାନ କରେ ନାହିଁ। ତେଣୁ ସେ ଜଗକୁ ଫୋପାଡ଼ି ଦେଇ କହିଲା, ଏକ ପେୟ ଗ୍ରହଣ କର। ସେମାନେ ସମସ୍ତେ ମାତାଳ ଥିଲେ, ଆପଣମାନେ ଜାଣନ୍ତି, ପ୍ରାୟ ଅଧା ଡଜନ ଲୋକ। ଆଉ ତେଣୁକରି ସେ କହିଲେ, ଆପଣମାନଙ୍କୁ ଧନ୍ୟବାଦ ପିଲାମାନେ। ସେହି ମଦୁଆ ବ୍ୟକ୍ତି କହିଲା, ଯଦି ଆମର ମୃଗିଆ ମାଂସଟି ଖାଇବାକୁ ଯଥେଷ୍ଟ ଭଲ, ତାହେଲେ ଆମର ମଦ ମଧ୍ୟ ପିଇବା ପାଇଁ ଯଥେଷ୍ଟ ଭଲ ଅଟେ। ଏବଂ ଆପଣମାନେ ଜାଣନ୍ତି ଯେ ସେମାନେ କିପରି ଥାନ୍ତି, ମାତାଳ ଭାବରେ। ଏବଂ ସେ କହିଲେ, ନା। ସେ ଉତ୍ତର ଦେଲେ ଏବଂ ସେମାନେ ରାଇଫଲ ବନ୍ଧୁକରେ ଗୋଟିଏ ଗୁଳି ଭରିଲେ ଓ କହିଲେ, ବର୍ତ୍ତମାନ ତୁମେ ପାନ କରିବ, ନଚେତ ଅନ୍ୟ କିଛି ହେବ। ସେ କହିଲେ, ନା ନା, ମୁଁ ମଦ ପିଇବି ନାହିଁ। ଏବଂ ସେ ରାଇଫଲରେ ଲକ୍ଷ୍ୟ କରିବାକୁ ଲାଗିଲା। କହିଲେ, ଗୋଟିଏ କ୍ଷଣ ରୁହନ୍ତୁ। କହିଲେ, ମୁଁ ମରିବାକୁ ଭୟ କରେ ନାହିଁ। ସେ କହିଲେ, ମୁଁ ମରିବାକୁ ଭୟ କରେ ନାହିଁ। ସେ କହିଲେ, ମାତ୍ର ମୁଁ ତା କରିବା ପୂର୍ବରୁ ମୁଁ ମୋର କାହାଣୀ କହିବାକୁ ଚାହେଁ, ସେହି କାରଣ ଯେଉଁଥିପାଇଁ କି ମୁଁ ମଦ ପିଏ ନାହିଁ। କହିଲେ, ମୁଁ ଜଣେ କେଣ୍ଟକି ପ୍ରବାସୀ ଅଟେ। ସେ କହିଲେ, ଏବଂ ଦିନେ ସକାଳେ ଏକ ଛୋଟ ପୁରୁଣା କାଠ କୁଡ଼ିଆରେ, ଯେଉଁଠାରେ କି ଜଣେ ମା ମୃତପ୍ରାୟ ଅବସ୍ଥାରେ ପଡ଼ି ରହିଥିଲେ, ସେ ମୋତେ ତାଙ୍କର ଶଯ୍ୟା ପାଖକୁ ଡାକିଲେ ଏବଂ କହିଲେ, ଜ୍ୟାକ୍, ତୁମର ବାପା ନିଜ ହାତରେ ତାସ୍ ପତା ଧରି ଏକ ମେଜ ପାର୍ଶ୍ୱରେ ମଦ୍ୟପାନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏବଂ କହିଲେ, ଜ୍ୟାକ୍, ତୁମେ ଯାହା ବି କର, କେବେ ବି ମଦ୍ୟପାନ କରିବ ନାହିଁ। ଏବଂ ସେ କହିଲେ, ମୁଁ ମୋର ମାଙ୍କର ମଥା ଉପରେ ହାତ ରଖିଲି ଏବଂ ମୁଁ ପରମେଶ୍ୱରକୁ ପ୍ରତିଜ୍ଞା କଲି, ଜଣେ 10 ବର୍ଷ ବୟସ୍କ ବାଳକ ଭାବରେ, ଯେ ମୁଁ ମୋର ପ୍ରଥମ ମଦ୍ୟପାନ କେବେ ବି ଗ୍ରହଣ କରିବି ନାହିଁ। ସେ କହିଲେ, ମୁଁ ଏହାକୁ କେବେ ବି ଗ୍ରହଣ କରି ନାହିଁ। ଏବଂ କହିଲେ, ବର୍ତ୍ତମାନ ଯଦି ଆପଣ ଗୁଳି କରିବାକୁ ଚାହୁଁଛନ୍ତି, ତେବେ ଆପଣ କେବଳ ଗୁଳି କରନ୍ତୁ। ଏବଂ ଯେତେବେଳେ ସେହି ମଦ୍ୟପ ନିଜର ରାଇଫଲକୁ ଉଠାଇ ପୁଣି ଥରେ ଜଗକୁ ଫୋପାଡ଼ି ଦେଲା ଆଉ କହିଲା, ଏହାକୁ ନିଅ, ନତୁବା ମୁଁ ଗୁଳି କରିଦେବି, ଏବଂ ଠିକ୍ ସେତିକି ବେଳେ ଗୋଟିଏ ବନ୍ଧୁକ ଫୁଟିଲା ଏବଂ ସେହି ଜଗଟି ଫାଟି ଛିନ୍ନ ଭିନ୍ନ ହୋଇଗଲା। ସେହି ପାହାଡ଼ର ପାର୍ଶ୍ୱରେ ଜଣେ ସାନ ଗୋରକ୍ଷକ ପିଲାଟିଏ ଥିଲା, ବିକୃତ ଅବସ୍ଥାରେ, ଆଉ ତାର ଗାଲରୁ ଲୁହ ଝରି ଆସୁଥିଲା। ସେ କହିଲା, ଜ୍ୟାକ୍, ମୁଁ ମଧ୍ୟ କେଣ୍ଟକୁରୁ ଆସିଅଛି। ମୁଁ ଦିନେ ଜଣେ ମାଙ୍କୁ ଏକ ପ୍ରତିଶ୍ରୁତି ଦେଇଥିଲି, କିନ୍ତୁ ମୁଁ ମୋ ପ୍ରତିଜ୍ଞାକୁ ଭାଙ୍ଗିଦେଲି। ସେ କହିଲା, ମୁଁ ଅପେକ୍ଷା କରୁଥିଲି ଯେ ପର୍ଯ୍ୟନ୍ତ କି ଏହି ଲୋକମାନେ ସମସ୍ତେ ଯଥେଷ୍ଟ ମଦ୍ୟପାନ କରି ନିଅନ୍ତି ଏବଂ ସେମାନଙ୍କର ସମସ୍ତ ଦଳକୁ ଯେପରି ଭାବରେ ବି ହତ୍ୟା କରିବାକୁ ଯାଉଥିଲି ଏବଂ ସମସ୍ତ ସୁନା ଯାହା ସେମାନଙ୍କ ପାଖରେ ରହିଥିଲା ନେଇ ପଳାଇ ଯିବାକୁ ଯାଉଥିଲି। ସେ କହିଲା, ମାତ୍ର ମୁଁ ଜଣେ ମଦ୍ୟପ ରହିଅଛି ଏବଂ ମୁଁ ଭୁଲ କରିଅଛି, କିନ୍ତୁ କହିଲା, ମୁଁ ନିଶ୍ଚିତ ଯେତେବେଳେ ମୋର ବନ୍ଧୁକ ଆକାଶର ପାହାଡ଼ ଦେଇ ପ୍ରତିଧ୍ୱନିତ ହେଲା, ସେତେବେଳେ ମା ମୋତେ ଏକ ପ୍ରତିଶ୍ରୁତିରେ ଦସ୍ତଖତ କରୁଥିବାର ଶୁଣିବାକୁ ପାଇଥିଲେ ଯେ ମୁଁ ଏହା ଆଉ କେବେ ବି କରିବି ନାହିଁ। ଏବଂ ସେଠାରେ ପରମେଶ୍ୱରଙ୍କ ଅନୁଗ୍ରହରେ ସେ ସମସ୍ତ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢ଼ାଇ ନେଇଥିଲେ। ଦେଖନ୍ତୁ ଯେ ଜଳ ବିଷୟରେ କିଛି ଗୋଟାଏ ଅଛି, କିଛି ଗୋଟାଏ ସତେଜ ହେବା ବିଷୟରେ ଅଛି। ମୋର କହିବାର ମୂଳ ବିନ୍ଦୁଟି ହେଲା, ଯେତେବେଳେ ଆପଣ ତୃଷିତ ହୁଅନ୍ତି, ଠିକ ସେତେବେଳେ ହିଁ ଜଳ ନିକଟକୁ ଆସିଯାଆନ୍ତୁ। ସେଠାରେ କିଛି ଗୋଟାଏ ବିଷୟ ଅଛି ଯାହାକି ତାହା ଆପଣଙ୍କୁ କରିଥାଏ ଯେ ଆପଣ ଜଳ ନିକଟକୁ ଚାଲିଯାଆନ୍ତି ଯେତେବେଳେ ଆପଣ ତୃଷିତ ହୋଇଥାନ୍ତି। ତେବେ ସେ କହିଛନ୍ତି, ମୋର ଶାନ୍ତି ମୁଁ ତୁମକୁ ଛାଡ଼ି ଦେଇ ଯାଉଅଛି, ମୋର ଶାନ୍ତି ମୁଁ ତୁମକୁ ଦେଇ ଯାଉଅଛି। ଜଗତ ଯେପରି ଆପଣମାନଙ୍କୁ ଶାନ୍ତି ଦିଏ ସେହିପରି ନୁହେଁ, ମାତ୍ର ଯେପରି ଭାବରେ ସେ ଆପଣଙ୍କୁ ଶାନ୍ତି ପ୍ରଦାନ କରିଥାନ୍ତି, ତାହାଙ୍କର ଶାନ୍ତି ଆମ ତୃଷାକୁ ନିବାରଣ କରିଥାଏ। ଯଦି ଆମେମାନେ ଶାନ୍ତି ପାଇଁ ଇଚ୍ଛା କରୁଥାଉ, ତାହେଲେ ଆସନ୍ତୁ ତାହାଙ୍କର ଶାନ୍ତିରେ ସତେଜ ହୋଇଯିବା। ଏହା ଜାଣିବା ହେତୁ ଯେ ଆମେମାନେ ଆମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପରମେଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। ସେ ହେଉଛନ୍ତି ଆମର ଶାନ୍ତି ପ୍ରଦାନକାରୀ, ଯିଏକି ଆମର ତୃଷାକୁ ନିବାରଣ କରନ୍ତି। ସେହି ପଦ ଯାହାକି ଏହା କହେ ଯେ ସେ ପ୍ରକୃତରେ ମାଂସ ଏବଂ ପ୍ରକୃତରେ ପେୟ ଅଟନ୍ତି। ମୁଠାରେ ଏକ ଚିହ୍ନ ଦେଇଅଛି, ସେହି 57ତମ ପଦ ପ୍ରକୃତରେ ମାଂସ ଏବଂ ପ୍ରକୃତରେ ପାନ ଅଟେ। ଧ୍ୟାନ ଦିଅନ୍ତୁ ଯେ ସେଠାରେ କଣ କହିଛନ୍ତି, ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ ସେ ମଧ୍ୟ ମୋ ହେତୁ ଜୀବିତ ରହିବ। ଅନ୍ୟ ଅର୍ଥରେ କହିବାକୁ ଗଲେ ପିତା ମୋତେ ପ୍ରେରଣ କଲେ ଏବଂ ମୁଁ ତାଙ୍କ ହେତୁରୁ ଜୀବିତ ଥାଏ ଏବଂ ପ୍ରତ୍ୟେକ ବ୍ୟକ୍ତି ଯିଏକି ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତି ନିଶ୍ଚିତ ଭାବରେ ଖ୍ରୀଷ୍ଟଙ୍କ ହେତୁରୁ ଜୀବିତ ରହିବା ଆବଶ୍ୟକ। ଓ ମୋର ପ୍ରଭୁ ଆପଣ ସେଠାରେ ଅଛନ୍ତି, ତାହା ହିଁ ସେହି ପ୍ରଭୁଭୋଜ ଅଟେ। ତାହା ହିଁ ହେଉଛି ସେହି ପ୍ରକୃତ ପ୍ରଭୁଭୋଜ ଯାହାକି ଆପଣମାନେ ପ୍ରାପ୍ତ କରନ୍ତି ଯେତେବେଳେ ଆପଣ ଖ୍ରୀଷ୍ଟଙ୍କ ହେତୁରୁ ଜୀବିତ ରୁହନ୍ତି। ତେବେ ଆମ ଶରୀରକୁ ବଞ୍ଚି ରହିବା ପାଇଁ ପ୍ରତ୍ୟେକ ଦିନ ଭୋଜନ ଏବଂ ପେୟ ଦରକାର ଆମର ଶାରୀରିକ ଦେହକୁ। ଯଦି ଆମେମାନେ ପ୍ରତ୍ୟେକ ଦିନ ଭୋଜନ ଓ ପେୟ ଗ୍ରହଣ କରିବା ନାହିଁ ତେବେ ଆମମାନଙ୍କର ଶରୀର ଦୁର୍ବଳ ହୋଇଯିବ। ଆମ ଭିତରେ ଏପରି କିଛି ଗୋଟାଏ ଅଛି ଯେ ଆମେମାନେ ନିଶ୍ଚିତ ଭୋଜନ ଗ୍ରହଣ କରିବା ଆବଶ୍ୟକ। ଗୋଟିଏ ଦିନର ଭୋଜନ ପରଦିନ ପାଇଁ ରହିବ ନାହିଁ। ଆପଣଙ୍କୁ ନିଜର ମର୍ତ୍ତ୍ୟ ଜୀବକୁ ସୁଦୃଢ଼ କରିବା ନିମନ୍ତେ ପ୍ରତ୍ୟେକ ଦିନ ଭୋଜନ ଗ୍ରହଣ କରିବାକୁ ଅଛି। ଆପଣ ଅନ୍ୟ ଦିନ ଜୀବିତ ରହିପାରନ୍ତି କିନ୍ତୁ ଆପଣ ଦୁର୍ବଳ ହୋଇଯାଆନ୍ତି ଏବଂ ଦ୍ୱିତୀୟ ଦିନ ଆପଣ ଆହୁରି ଅଧିକ ଦୁର୍ବଳ ହୋଇଯାଆନ୍ତି ଏବଂ ତୃତୀୟ ଦିନ ଆପଣ ବହୁତ ଅଧିକ ଦୁର୍ବଳ ହୋଇଯାଆନ୍ତି। ତେବେ ତାହା ହିଁ ଅଟେ ଯାହାକି ଆମେମାନେ ଆତ୍ମିକ କ୍ଷେତ୍ରରେ ଅନେକ ଥର ସେହିପରି କରିଥାଉ। ଆପଣ ଦେଖନ୍ତୁ, ପ୍ରତ୍ୟେକ ଦିନ ଆମକୁ ଖ୍ରୀଷ୍ଟଙ୍କ ସହିତ ସହଭାଗିତା କରିବାକୁ ଅଛି। ଆମକୁ ପ୍ରତ୍ୟେକ ଦିନ ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଅଛି। ଆମକୁ ପ୍ରତ୍ୟେକ ଦିନ ତାହାଙ୍କ ସହିତ ଏହାକୁ ମୀମାଂସା କରିବାକୁ ଅଛି। ପାଉଲ କହିଲେ, ମୁଁ ପ୍ରତିଦିନ ମରିଥାଏ, ବୁଝିଲେ? ପ୍ରତ୍ୟେକ ଦିନ ମୁଁ ମରେ, ତଥାପି ମୁଁ ଜୀବିତ ରୁହେ। ମୁଁ ନୁହେଁ, ବରଂ ଖ୍ରୀଷ୍ଟ ମୋ ଭିତରେ ଜୀବିତ ରୁହନ୍ତି। ତେଣୁ ଯଦି ଆପଣଙ୍କର ଶାରୀରିକ ଦେହ ବଞ୍ଚି ରହିବା ପାଇଁ ପ୍ରତ୍ୟେକ ଦିନ ଭୋଜନ ଏବଂ ପ୍ରତ୍ୟେକ ଦିନ ପେୟ ଆବଶ୍ୟକ କରେ, ସେହିପରି ଭାବରେ ଆପଣଙ୍କର ଆତ୍ମିକ ଶରୀର ମଧ୍ୟ ବଞ୍ଚି ରହିବା ପାଇଁ ପ୍ରତ୍ୟେକ ଦିନ ପ୍ରଭୁଙ୍କ ସହିତ ଆତ୍ମିକ ଭୋଜନ ଏବଂ ପ୍ରଭୁଭୋଜକୁ ଆବଶ୍ୟକ କରେ। ହଁ, ଯୀଶୁ କହିଲେ, ମନୁଷ୍ୟ କେବଳ ରୋଟି ଦ୍ୱାରା ବଞ୍ଚିବ ନାହିଁ, ବରଂ ପରମେଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟ ଦ୍ୱାରା ବଞ୍ଚିବ। ତେଣୁକରି ପ୍ରତ୍ୟେକ ଦିନ ଆମକୁ ବାଇବେଲ ଅଧ୍ୟୟନ କରିବାକୁ ଅଛି। କେତେକ ଲୋକ ତ ଏହାକୁ ଆଦୌ ପାଠ ସୁଦ୍ଧା କରନ୍ତି ନାହିଁ। କେତେକ ଜଣ ଏହାକୁ ବର୍ଷକୁ ଦୁଇଥର କିମ୍ବା ତିନିଥର ଉଠାନ୍ତି। ମାତ୍ର ଜଣେ ପ୍ରକୃତ ବାସ୍ତବିକ ବିଶ୍ୱାସୀ ଯିଏକି ପ୍ରକୃତ ଆତ୍ମିକ ଭାବରେ ଗଢି ଉଠିଥାଏ, ସେ ପ୍ରତିଦିନ ନିଜର ବାଇବେଲ ପାଠ କରେ ଏବଂ ପ୍ରଭୁଙ୍କ ସହ କଥାବାର୍ତ୍ତା କରେ। ତାହା ଠିକ ଅଟେ, ତାଙ୍କୁ ତ କରିବାକୁ ହିଁ ଅଛି। ମନୁଷ୍ୟ କେବଳ ରୁଟି ଦ୍ୱାରା ବଞ୍ଚିବ ନାହିଁ, ବରଂ ପରମେଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟ ଦ୍ୱାରା ବଞ୍ଚିବ। ତେବେ ଅନ୍ୟ ଏକ ବିଷୟ ଯାହା ପାଇଁ ଆମେମାନେ ଭୋଜନ ଗ୍ରହଣ କରୁ, ତାହା ହେଉଛି ରୋଗକୁ ପ୍ରତିରୋଧ କରିବା ପାଇଁ ଆମ ଶରୀରକୁ ଗଠନ କରିବା। ଯଦି ଆପଣ ଭୋଜନ ଗ୍ରହଣ ନ କରିବେ ଏବଂ ଆପଣଙ୍କର ଶରୀରକୁ ଦୁର୍ବଳ ହେବା ପାଇଁ ଦେବେ, ତାହେଲେ ଏହା ରୋଗର ଶିକାର ହୋଇଯିବ। ରୋଗଗୁଡ଼ିକ ଠିକ୍ ରକ୍ତ ସ୍ରୋତ ମଧ୍ୟକୁ ମାଡ଼ିଯିବ ଏବଂ ଏଠାରେ ଆପଣ ବିନଷ୍ଟ ହୋଇଯିବେ। ଯଦି ଆପଣଙ୍କର ରକ୍ତ ସମୃଦ୍ଧ ଏବଂ ଶୁଦ୍ଧ ନୁହେଁ, ତେବେ ତାହେଲେ ଏହା ହେବ ଯେ ରୋଗ ଆପଣଙ୍କର ଠିକ୍ ରକ୍ତ ସ୍ରୋତ ଭିତରକୁ ଚାଲିଯିବ। ତେଣୁକରି ଆପଣଙ୍କୁ ନିଜର ରକ୍ତ ପ୍ରବାହକୁ ସଠିକ୍ ଭାବରେ ରଖିବା ପାଇଁ ଭଲ ଉତ୍ତମ ପୁଷ୍ଟିକର ଭୋଜନ ଖାଇବାକୁ ପଡ଼ିଥାଏ। ଯଦି ଆପଣ ତାହା ନ କରିବେ, ତେବେ ଆପଣ ରୋଗ ପ୍ରତି ଅସହ୍ୟ ହୋଇଯିବେ। ତାହା ହିଁ ମାମଲା ଅଟେ ଯାହାକି ଅନେକ ଖ୍ରୀଷ୍ଟିଆନ ମାନଙ୍କ ସହିତ ଅଛି, ଯେପରିକି ଉଷ୍ମ ଗୃହପାଳିତ ଗଛମାନେ ଅଟନ୍ତି। ଆପଣ ଜାଣନ୍ତି, ଆପଣ ଉଷ୍ମ ଗୃହରୁ ଏକ ଗଛକୁ ନିଅନ୍ତୁ, ଆପଣଙ୍କୁ ଏହାର ଶିଶୁତୁଲ୍ୟ ଯତ୍ନ ନେବାକୁ ପଡ଼ିବ। ଏହା ପାଣିପାଗ ବିଷୟରେ ଜାଣିନାହିଁ, ଏହା ସୂର୍ଯ୍ୟ କିରଣ ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକ କିଛି ଜାଣିନାହିଁ। ଏହା ତ ଆଚ୍ଛାଦିତ ହୋଇ ରହିଥାଏ ଏବଂ ଯତ୍ନ ତତ୍ତ୍ୱ ନିଆଯାଇଥାଏ। ତାହା ହିଁ ମାମଲା ସେହି ବହୁ ସଂଖ୍ୟକ ତଥାକଥିତ ଖ୍ରୀଷ୍ଟିଆନ ମାନଙ୍କ ସହିତ ଅଟେ। ସେମାନେ ଉଷ୍ମ ଗୃହପାଳିତ ଗଛମାନେ ଅଟନ୍ତି। ତାହା ଠିକ୍, ଆସୁଥିବା ପ୍ରତ୍ୟେକ ପୋକର ଶିକାର ହୋଇଯାଆନ୍ତି। ଆପଣମାନେ ଜାଣନ୍ତି, ଏହା ତ କେବଳ ସେହି ସୂକ୍ଷ୍ମ ଗଛମାନେ ଅଟନ୍ତି ଯାହାକୁ ଔଷଧ ଛିଞ୍ଚା ଯିବାକୁ ପଡ଼ିଥାଏ, କିମ୍ବା ସେହି ସଂକରିତ ଗଛମାନଙ୍କୁ। ଆପଣ ଜାଣିଛନ୍ତି, ଆପଣ ଏକ ପୁରୁଣା ହେୟାରଫୋର୍ଡ ପ୍ରଜାତିର ଗାଈକୁ ନେଇ ସେଠାରେ ଚାରଣ ଭୂମିରେ ଛାଡ଼ି ଦିଅନ୍ତୁ ଏବଂ ସେଠାରେ ଏକ ଲଙ୍ଗହର୍ନ ପ୍ରଜାତିକୁ ଛାଡ଼ି ଦିଅନ୍ତୁ। ସେହି ଲଙ୍ଗହର୍ନ ତାର ନିଜର ପଥ ପ୍ରଶସ୍ତ କରିପାରେ, କାରଣ ସେ ମୂଳ ପ୍ରଜାତିର ଅଟେ। ମାତ୍ର ଆପଣ ଏକ ବ୍ରାଙ୍ଗସ୍ କିମ୍ବା ହେୟାରଫୋର୍ଡକୁ ନିଅନ୍ତୁ, ଯାହାକି ଏକ ମିଶ୍ରିତ ପ୍ରଜାତିର ଏବଂ ଏକ ସଂକରିତ ପ୍ରଜାତିର ଅଟେ। ଏହା ବାହ୍ୟ ଦୃଷ୍ଟିରୁ ଦେଖିବା ପାଇଁ ଏକ ଉତ୍ତମ ଗାଈଟିଏ ଅଟେ, ନିଶ୍ଚିତ ଭାବରେ ହୃଷ୍ଟପୃଷ୍ଟ ଏବଂ ସ୍ୱାସ୍ଥ୍ୟକର ଥାଏ। ମାତ୍ର ଆପଣ ସେମାନଙ୍କୁ ସେଠାରେ ବାହାରେ ଛାଡ଼ି ଦିଅନ୍ତୁ, ସେମାନେ ତ ସେମାନଙ୍କର ରାସ୍ତା ବାହାର କରିପାରନ୍ତି ନାହିଁ, ସେମାନେ ମରିଯିବେ। ସେମାନଙ୍କୁ ତ ଶିଶୁତୁଲ୍ୟ ଯତ୍ନ ନେବାକୁ ପଡ଼ିଥାଏ, ବୁଝିଲେ? ଏବଂ ଆଜି ତାହା ହିଁ ମାମଲା ଅଟେ ଯେ ଆମେମାନେ ଉତ୍ତମ ପୋଷାକ ପିନ୍ଧିଥିବା ଖ୍ରୀଷ୍ଟିଆନ ମାନଙ୍କୁ, ଅଧିକ ବଡ଼ ମଣ୍ଡଳୀଗୁଡ଼ିକୁ ଏବଂ ବହୁତ ଅଧିକ ଶିକ୍ଷାକୁ, ବହୁତ ଅଧିକ ଧର୍ମଶାସ୍ତ୍ରୀୟ ଜ୍ଞାନକୁ ପାଇଅଛୁ। ମାତ୍ର ସେମାନଙ୍କୁ ସବୁବେଳେ ଶିଶୁତୁଲ୍ୟ ଯତ୍ନ କରିବାକୁ ପଡ଼ିଥାଏ। ଆପଣଙ୍କୁ ତ ସେମାନଙ୍କର ଚଷମା ଦେଇ ଦେଖିବାକୁ ପଡ଼ିଥାଏ, ନତୁବା ଆପଣ ଆଦୌ ଦେଖିବେ ନାହିଁ। ଆମକୁ ଯାହା ଦରକାର ତାହା ହେଉଛି କେତେକ ପୁଙ୍ଖାନୁପୁଙ୍ଖ ମୂଳ ପ୍ରଜାତିର ଖ୍ରୀଷ୍ଟିଆନ ମାନ, ଯେଉଁମାନେ କି ପ୍ରଭୁ ଯୀଶୁଙ୍କ ରକ୍ତ ତଳେ ଜନ୍ମଗ୍ରହଣ କରିଥାନ୍ତି, ଯେଉଁମାନେ କି କୌଣସି ମଣ୍ଡଳୀ ଧର୍ମଶାସ୍ତ୍ରୀୟ ଜ୍ଞାନ ଦ୍ୱାରା ଜୀବିତ ରୁହନ୍ତି ନାହିଁ, ବରଂ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଖ୍ରୀଷ୍ଟଙ୍କ ସହ ପ୍ରଭୁବୋଧ ଦ୍ୱାରା ଜୀବିତ ରହିଥାନ୍ତି। ସେହି ବାକ୍ୟ ବିଶ୍ୱାସୀ ନିକଟକୁ ଆସିଥାଏ, ତାଙ୍କର ଆତ୍ମିକ ଶରୀରକୁ ଗଠନ କରିଥାଏ। ଏକ ଉଷ୍ମ ଗୃହପାଳିତ ଶିଶୁତୁଲ୍ୟ ନୁହେଁ। ଜଣେ ନିର୍ଦ୍ଦିଷ୍ଟ ସେବକ ଥିଲେ ଯିଏକି ଆଜି କହୁଥିଲେ, ମୁଁ ତାଙ୍କ କଥା ଶୁଣୁଥିଲି, ସେ ଏକ ପ୍ରସାରଣରେ କହୁଥିଲେ। ସେ କହିଥିଲେ ଯେ ଯେତେବେଳେ ସେ ଦେଶର ଏହି ପ୍ରାନ୍ତକୁ ଆସିଥିଲେ ତାଙ୍କର ଏକ ବହୁତ ବଡ଼ ସାଇନସ୍ ସମସ୍ୟା ରହିଥିଲା ଏବଂ ସେମାନେ ଏକ ଅସ୍ତ୍ରୋପଚାର ବିଷୟରେ କହୁଥିଲେ ଏବଂ ସେମାନେ କହିଥିଲେ ଯେ ସେମାନେ ଏହା ଏବଂ ତାହା କରିବାକୁ ଯାଉଛନ୍ତି ଏବଂ ତାଙ୍କୁ ଛେଦନ କରି ଅସ୍ତ୍ରୋପଚାର କରିବାକୁ ଯାଉଛନ୍ତି ଏବଂ ସାଇନସ୍ ଗ୍ରନ୍ଥି ଗୁଡ଼ିକର ଅଂଶକୁ ବାହାର କରିବାକୁ ଯାଉଛନ୍ତି ଯାହାକି ତାଙ୍କର ମୁହଁକୁ ସଂକୁଚିତ କରିଦେବ ଏବଂ ସେହିପରି ପ୍ରଭୃତି ସବୁ ଏବଂ ସେ କହିଥିଲେ ଯେ ସେ ଗଦାଗଦା ଔଷଧ ବଟିକା ଗୁଡ଼ିକ ନେଇଥିଲେ ଏପରି ଦେଖାଯାଉଥିଲା ଯେପରିକି ସେଠାରେ ଏତେ ଅଧିକ ବଟିକା ଗୁଡ଼ିକ ରହିଛି ଯାହାକି ତାଙ୍କୁ ନେବାକୁ ପଡୁଥିଲା ମାତ୍ର ଯେତେବେଳେ ସେ ଜଣେ ଭଲ ଖ୍ରୀଷ୍ଟିଆନ ଡାକ୍ତରଙ୍କ ପାଖକୁ ଆସିଲେ ସେ ଡାକ୍ତର କହିଲେ ତେବେ ଆସନ୍ତୁ ବଟିକା ଗୁଡ଼ିକୁ ଭୁଲିଯିବା ଏବଂ ଅସ୍ତ୍ରୋପଚାରକୁ ଭୁଲିଯିବା ଏବଂ ସେହି ଶରୀରକୁ ଗଠନ କରିବା ଯେପରିକି ତାହା ସାଇନୋସାଇଟିସ୍କୁ ପ୍ରତିରୋଧ କରିପାରେ ଏହା ହିଁ ସବୁକିଛି ଅଟେ ଲୋକମାନଙ୍କ ସହିତ ମାମଲା କ'ଣ ଅଟେ ଯେ ସେମାନେ ଆଉ ସେହିପରି ଭାବରେ ଦୀର୍ଘାୟୁ ବଞ୍ଚୁନାହାନ୍ତି ଯେପରିକି ଦିନେ ହେଉଥିଲେ ଆମମାନଙ୍କୁ ତ ଏଥିପାଇଁ ଏକ ଔଷଧ ଟୀକା ଏବଂ ସେଥିପାଇଁ ଏକ ଔଷଧ ଟୀକା ନେବାକୁ ପଡ଼ିଥାଏ ଏବଂ ସମସ୍ତ ପ୍ରକାର ଔଷଧ ସହିତ ନିଜକୁ ଛିଞ୍ଚିବାକୁ ପଡ଼ିଥାଏ ଏହା କ'ଣ କରିଥାଏ ଏହା ଆମକୁ ନରମ ମୋଟା କୋମଳ କରିଦିଏ କୌଣସି ଲାଭ କରେ ନାହିଁ ଯେତେବେଳେ କି ପୂର୍ବ ସମୟରେ ଲୋକମାନେ କାହିଁକି ଆମେ ତ ସବୁକିଛି ବିଷୟ ପ୍ରତି ଅସହାୟ ହୋଇଯାଇଅଛୁ ବର୍ତ୍ତମାନ ସେମାନେ ମନ୍ଦ ଅସହ୍ୟକାରୀ ଏବଂ ଅନ୍ୟାନ୍ୟ ସବୁକିଛି ହୋଇଯାଉଅଛନ୍ତି ମୁଁ ଆଫ୍ରିକାରେ ଛିଡ଼ା ହୋଇଥିଲି ମ୍ୟାଲେରିଆ ପାଇଁ ଔଷଧ ଟୀକା ନେଇପାରିନଥିଲି ମାତ୍ର ଏକ ମ୍ୟାଲେରିଆ ମଶା ମୋ ହାତ ଉପରେ ବସିଥାଏ ମୋତେ ମ୍ୟାଲେରିଆ ରୋଗ ହୋଇଯିବ ସେମାନେ ଗୁଜବ କରନ୍ତି ନାହିଁ ଏବଂ ଆପଣ କ୍ୱଚିତ ହିଁ ତାହା ଜାଣିବେ ସେମାନେ ଓହ୍ଲାଇ ଆସନ୍ତି ସେମାନେ କେବଳ ଓହ୍ଲାଇ ଆସି ବସିଯାଆନ୍ତି ତାହା ହିଁ ସବୁକିଛି ଆପଣଙ୍କୁ ତାହା ହୋଇଯାଏ ଯଦି ଆପଣ ବଞ୍ଚି ରୁହନ୍ତି ତାହେଲେ ଆପଣଙ୍କୁ ତାହା 15 ବର୍ଷ ପର୍ଯ୍ୟନ୍ତ ହେଉଥିବ ଏବଂ ତାପରେ ତ ବେଳେବେଳେ ଆପଣ ଏହା ସହିତ ମରି ମଧ୍ୟ ଯାଆନ୍ତି ଏବଂ ସେଠାରେ ସେମାନଙ୍କର ସେହି ଛୋଟ କୁଡ଼ିଆରେ ଅଧିବାସୀମାନେ ରହିଥାନ୍ତି ସେମାନଙ୍କର ଗୋଡ଼ରେ ସବୁଆଡ଼େ ମଶା ଭରି ରହିଥାଏ ସେମାନେ ଉଲଗ୍ନ ଥାନ୍ତି ମଶାଗୁଡ଼ିକ ସେମାନଙ୍କ ଉପରେ ଲାଗି ରହିଥାଏ ମ୍ୟାଲେରିଆ ମଶାଗୁଡ଼ିକ ଏବଂ ଏହା ସେମାନଙ୍କୁ କୌଣସି ଅସୁବିଧା କରେ ନାହିଁ କାହିଁକି ସେମାନେ ତ ଏକ ପ୍ରତିରୋଧକ ଶକ୍ତି ନିର୍ମାଣ କରିନେଇଥାନ୍ତି ସେମାନଙ୍କର ପରମେଶ୍ୱର ଦତ୍ତ ଏକ ରୋଗ ପ୍ରତିଷେଧକ ଟୀକା ରହିଥିଲା ଏବଂ ଆଜି ତାହା ହିଁ ଅଟେ ଯାହାକି ଲୋକମାନଙ୍କ ସହିତ ମାମଲା ଅଛି ତାହା ହିଁ ହେଉଛି ଯାହାକି ମଣ୍ଡଳୀ ସହିତ ମାମଲା ଅଟେ ଆମେମାନେ ଏତେ ଅଧିକ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଟୀକା ଓ ମନୁଷ୍ୟକୃତ ଧର୍ମଶାସ୍ତ୍ରୀ ଜ୍ଞାନ ପାଇଅଛୁ ଯେ ଏପରିକି ଆମେମାନେ ସେଥିରେ ସର୍ବତ୍ର ଛିଞ୍ଚା ଯାଇଅଛୁ ଆମେମାନେ ଯାହା ଆବଶ୍ୟକ କରୁ ତାହା ହେଉଛି ପ୍ରଭୁ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ପରମେଶ୍ୱରଙ୍କ ରୋଗ ପ୍ରତିଷେଧକ ଟୀକା ମନୁଷ୍ୟ ପ୍ରତିଦିନ ସେହି ପ୍ରକାରର ଏକ ଭୋଜନ ଦ୍ୱାରା ଜୀବିତ ରହିବ ଯେପରିକି ନିଜ ପ୍ରାଣ ମଧ୍ୟରେ ପ୍ରତିଷେଧକ ଟୀକା ନିର୍ମାଣ କରେ ଯେଣୁ ଆତ୍ମିକ ରୋଗରୁ ରକ୍ଷା ପାଏ ଯାହାକି ସମଗ୍ର ଦେଶରେ ବ୍ୟାପି ଯାଉଅଛି ଏବଂ ମାଡ଼ି ଯାଉଅଛି ଏହା ଉପରେ ଅନେକ ଟିପ୍ପଣୀ ଗୁଡ଼ିକ ରହିଅଛି ମାତ୍ର ମୁଁ ବନ୍ଦ କରିବାକୁ ଯାଉଅଛି ତେବେ ନିର୍ମାଣ କରିବା ରୋଗ ପ୍ରତିଷେଧକ ଟୀକା ନିମନ୍ତେ ପ୍ରସ୍ତୁତ ହେବା ତେବେ ଆମେ ଏହାଦ୍ୱାରା ବଞ୍ଚିଥାଉ ଆମ ଶରୀରରେ ଏହା ନିଶ୍ଚିତ ଭାବେ ରହିବା ଜରୁରୀ ଅଟେ ଏବଂ ଯଦି ଆମେମାନେ ତାହା ନ କରିଥାଉ ତେବେ ଆମେମାନେ ସମସ୍ତ ପ୍ରକାର ରୋଗ ପ୍ରତି ଶିକାର ହୋଇଥାଉ ଏବଂ ପରମେଶ୍ୱରଙ୍କ ବାକ୍ୟ ଯେପରିକି ଆମେମାନେ ଏହାକୁ ବିଶ୍ୱାସ କରୁ ଏବଂ ପ୍ରଭୁଭୋଜ ଦ୍ୱାରା ଏହାକୁ ଗ୍ରହଣ କରୁ ଯଥା ହେ ପ୍ରଭୁ ତୁମ୍ଭର ବାକ୍ୟ ସତ୍ୟ ଅଟେ ମୋର ମଣ୍ଡଳୀ କୁହେ ଯେ ଆପଣଙ୍କୁ ନୂତନ ଜନ୍ମ ହେବାର ଆବଶ୍ୟକତା ନାହିଁ ସେମାନେ କୁହନ୍ତି ହାତ ମିଶାଇବା ହିଁ ନୂତନ ଜନ୍ମ ଅଟେ ସେମାନେ କୁହନ୍ତି ଛିଞ୍ଚଣ ଅଟେ ସେମାନେ ଏହିସବୁ ଅନ୍ୟାନ୍ୟ କଥା କୁହନ୍ତି ତାହା ହିଁ ସବୁକିଛି ପିତା ପୁତ୍ର ଏବଂ ପବିତ୍ର ଆତ୍ମା ମାତ୍ର ବାଇବେଲ ତ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅନ୍ତୁ ବୋଲି କହିଅଛି ବୁଝିଲେ ତେବେ ଯଦି ଆପଣ ଚାହାନ୍ତି ଆପଣ ସେହି କୃତ୍ରିମ ଔଷଧ ଟୀକା ଗୁଡ଼ିକ ସହିତ ଆଗକୁ ଯାଆନ୍ତୁ ଆପଣ ନିଜକୁ ଜଣେ କୃତ୍ରିମ ଖ୍ରୀଷ୍ଟିଆନ କରି ଗଢ଼ି ତୋଳିବେ ବୁଝିଲେ ଆପଣ ତାହା ଚାହାନ୍ତି ନାହିଁ ଆପଣ କେବଳ ଖ୍ରୀଷ୍ଟଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଉପାୟରେ ଜୀବନ ପାଇପାରନ୍ତି ନାହିଁ ଏବଂ ତେବେ ତାହାଙ୍କର ବାକ୍ୟ କ'ଣ କରିଥାଏ ଏହା ଆମର ଆତ୍ମିକ ଶରୀରକୁ ସୁଦୃଢ଼ ଭାବେ ଗଠନ କରିଥାଏ ଯେତେବେଳେ କି ଆମେମାନେ ତାହାଙ୍କ ସହିତ ସହଭାଗିତା କରିଥାଉ ଯେପରିକି ଶୈତାନକୁ ପ୍ରତିରୋଧ କରିପାରୁ ଆପଣ କୁହନ୍ତି ଭାଇ ବ୍ରାନମ ତାହା କ'ଣ ଅଟେ ଯାହାକି ଆପଣ କହିଲେ ତାହାଙ୍କ ବାକ୍ୟରେ ସହଭାଗିତା କରିବା ହଁ ସେ ହେଉଛନ୍ତି ବାକ୍ୟ ଆଦ୍ୟରେ ବାକ୍ୟ ଥିଲେ ଏବଂ ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ ଏବଂ ବାକ୍ୟ ପରମେଶ୍ୱର ଥିଲେ ଏବଂ ସେହି ବାକ୍ୟ ଦେହବନ୍ତ ହେଲେ ଓ ଆମମାନଙ୍କ ମଧ୍ୟରେ ବାସ କଲେ ଏବଂ ଆମମାନଙ୍କୁ ତାହାଙ୍କର ଶରୀର ଭୋଜନ କରିବାକୁ ଅଛି ତେବେ ତାହାଙ୍କ ଶରୀର ହେଉଛି ତାଙ୍କର ବାକ୍ୟ କାରଣ ସେ ବାକ୍ୟ ଅଟନ୍ତି ଏବଂ ସାଧୁ ଯୌହନ 15 ସେ କହିଲେ ଯଦି ତୁମେ ମୋଠାରେ ରୁହ ଏବଂ ମୋର ପ୍ରଭୁବୋଜ ମୋର ବାକ୍ୟ ତୁମଠାରେ ରୁହେ ତେବେ ତୁମର ଯାହା ଇଚ୍ଛା ତାହା ତୁମେ ମାଗ ଏବଂ ତାହା ତୁମ ପାଇଁ କରାଯିବ ଆପଣ ସେଠାରେ ଅଛନ୍ତି ତାହା ସତ ଅଟେ ଦେଖନ୍ତୁ ତୁମର ଯାହା ଇଚ୍ଛା ତାହା ତୁମେ ମାଗ ଆପଣ କ'ଣ କରନ୍ତି ଆପଣ ନିଜ ଶରୀରକୁ ରୋଗ ପ୍ରତିଷେଧକ ଟୀକା ଠାରୁ ସେହି ବିଷୟ ପ୍ରତି ନିର୍ମାଣ କରୁଛନ୍ତି କେହି ଜଣେ ଭିତରକୁ ଆସି କୁହନ୍ତି ଓ ଆମ ମଣ୍ଡଳୀ ଚିତ୍କାର କରିବାରେ ବିଶ୍ୱାସ କରେ ନାହିଁ ଦେଖନ୍ତୁ ଆପଣ ନିର୍ମାଣ ହେଉଅଛନ୍ତି, କଣ ଆପଣଙ୍କ ଭିତରେ ଆପଣ ପ୍ରଭୁ ବୋଝ ସେହି ବାକ୍ୟକୁ ପାଇଥାନ୍ତି ଏବଂ ଆପଣଙ୍କୁ ତ ଏଥିରୁ ପ୍ରତିରୋଧକ ଶକ୍ତି ପ୍ରଦାନ କରାଯାଇଥାଏ। ଯଦି କିଛି ଏକ ନିର୍ବୋଧତା ବିଷୟ ଆସେ, ଏହା କଣ ଅଟେ, ଏଥିରେ କୌଣସି ବାକ୍ୟ ବିଷୟ ନଥାଏ, ତେବେ ଆପଣ ନିଶ୍ଚିତ ରୁହନ୍ତି ଯେ ଏହା ଭୁଲ ଅଟେ। ମୋର ଯାଏ ଆସେ ନାହିଁ ଯେ ଏହା କେତେ ବାସ୍ତବ ପରି ଦେଖାଯାଏ। ଯଦି ଏହା ବାକ୍ୟ ନୁହେଁ, ତାହେଲେ ଏହାକୁ ସେହିପରି ଭାବରେ ଛାଡ଼ି ଦିଅନ୍ତୁ, ଠିକ ଏହାକୁ ଏକାକୀ ଛାଡ଼ି ଦିଅନ୍ତୁ। ମୋର ଯାଏ ଆସେ ନାହିଁ ଯେ ଏହା କଣ କରେ, ଏହାକୁ ତ ବାକ୍ୟ ସହିତ ତୁଳନା କରିବା ଜରୁରୀ ଅଟେ। ପ୍ରାର୍ଥନାରେ ଯେପରିକି ମୁଁ ମିଖାୟଙ୍କୁ ସେଠାରେ ଛିଡ଼ା ହୋଇଥିବାର ଉଦ୍ଧୃତ କରିଥିଲି, ଦେଖନ୍ତୁ ଏହା ପ୍ରକୃତରେ ଠିକ୍ ଦେଖାଯାଉଥିଲା ଯେତେବେଳେ କି ସେଠାରେ ଇସ୍ରାଏଲ ରହିଥିଲା ଏବଂ ସେହି ଭୂମିଖଣ୍ଡକ ସେମାନଙ୍କର ଥିଲା। ସେହି ବିଦେଶୀମାନେ ଆସି ସେମାନଙ୍କଠାରୁ ଏହାକୁ ଛଡ଼ାଇ ଅଧିକାର କରି ନେଇଥିଲେ ଓ ସେମାନଙ୍କର ନିଜ ଘରଗୁଡ଼ିକୁ ନିର୍ମାଣ କରି ନେଇଥିଲେ ଏବଂ ସେମାନେ ଦେଶର ସେହି ଅଂଶକୁ ଦଖଲ କରି ନେଇଥିଲେ ଯାହା ପରମେଶ୍ୱର ଇସ୍ରାଏଲକୁ ଦେଇଥିଲେ। ତେଣୁକରି ଏହା ଏପରି ଦେଖାଯାଉଥିଲା ଯେପରିକି ସେହି 400 ଜଣ ଏବ୍ରି ଭବିଷ୍ୟତ ବକ୍ତାମାନେ ଠିକ ଥିଲେ। ମାତ୍ର ଆପଣମାନେ ଜାଣନ୍ତି ଜିହୋସାଫଟ ବିଷୟରେ କିଛି ଗୋଟାଏ ତ ଥିଲା ଯାହାକି ଆତ୍ମିକ ଥିଲା। ସେ କହିଲେ, କଣ ତୁମ ପାଖରେ ଆଉ ଜଣେ ନାହିଁ କି? ଆହାବ କହିଲେ, ମୋ ପାଖରେ ଆଉ ଜଣେ ଅଛି, କିନ୍ତୁ କହିଲେ ମୁଁ ତାକୁ ଘୃଣା କରେ। କେବଳ ଏକମାତ୍ର ବିଷୟ ଯାହା ସେ କରେ ତାହା ହେଉଛି କେବଳ ମନ୍ଦ ଭବିଷ୍ୟତବାଣୀ କରିବା। ଜିହୋସାଫଟ କହିଲେ, ଯାଅ ତାଙ୍କୁ ନେଇ ଆସ ଏବଂ ଆସନ୍ତୁ ତାଙ୍କୁ ଶୁଣିବା। ଏବଂ ସେ ଉପରକୁ ଗଲେ। ମିଖାୟ କହିଲେ, ଯାଆନ୍ତୁ ସେଟାକୁ ଉପରକୁ ବଢି ଯାଆନ୍ତୁ, ମାତ୍ର ମୁଁ ଇସ୍ରାଏଲକୁ ଏକ ମେଷପାଳକ ବିହୀନ ଛିନ୍ନ ଭିନ୍ନ ହୋଇଥିବା ପରି ଦେଖୁଅଛି। ଏବଂ ତାପରେ ସେ ତାଙ୍କ ଦର୍ଶନ ବିଷୟ କହିଲେ। ତେବେ କିଏ ଠିକ ଅଟେ? ଏପରି ଦେଖାଯାଉଥିଲା ଯେ ସେହି 400 ଜଣ ଠିକ ଅଟନ୍ତି। 400 ଉତ୍ତମ ତାଲିମ ପ୍ରାପ୍ତ ବ୍ୟକ୍ତିମାନେ କହୁଛନ୍ତି, ଉପରକୁ ଯାଆନ୍ତୁ, ପ୍ରଭୁ ଆପଣଙ୍କ ସହିତ ଅଛନ୍ତି। ଆଉ ଏପରିକି ସିଦ୍ଦିକିଓଙ୍କ ପାଖରେ ତ ଗୋଟିଏ ରହିଥିଲା। ସିଦ୍ଦିକିଓଙ୍କ ପାଖରେ ଲୁହାରେ ନିର୍ମିତ ଦୁଇଟି ବଡ଼ ବଡ଼ ସିଂହମାନ ରହିଥିଲା। ସେ କହିଲେ, ଏହାଦ୍ୱାରା ଆପଣ ବିଦେଶୀମାନଙ୍କୁ ଦେଶରୁ ତଡ଼ି ବାହାର କରିଦେବେ। ସେ ସୁନିଶ୍ଚିତ ଥିଲେ ଯେ ସେ ଠିକ ଅଟନ୍ତି। ସେ ଜାଣିଥିଲେ ଯେ ସେ ଠିକ ଅଟନ୍ତି, ମାତ୍ର ଆପଣ ଦେଖନ୍ତୁ ସେ ଭୁଲ ଥିଲେ। ଏବଂ ଏଠାରେ ମିଖାୟ 400 ବିରୁଦ୍ଧରେ ଜଣେ, ଆଉ ସେ କହିଲେ, ଯଦି ତୁମେ ଉପରକୁ ଯିବ, ଇସ୍ରାଏଲ ମେଷପାଳକ ବିହୀନ ଛିନ୍ନ ଛତ୍ର ହୋଇଯିବ। ଏବଂ ଅନ୍ୟମାନେ କହିଥିଲେ, ଉପରକୁ ଯାଆନ୍ତୁ, ପ୍ରଭୁ ଆପଣଙ୍କ ସହିତ ଅଛନ୍ତି। ତେବେ ପାର୍ଥିବ ଦୃଷ୍ଟିରୁ ସେମାନେ ଠିକ ଥିଲେ। ସେହି ସ୍ଥାନଟି ଇସ୍ରାଏଲର ଅନ୍ତର୍ଭୁକ୍ତ ଥିଲା, ମାତ୍ର ପ୍ରଭୁଙ୍କର ବାକ୍ୟ ଆହାବଙ୍କୁ ନିନ୍ଦା କରିସାରିଥିଲା। ତେବେ ପରମେଶ୍ୱର କିପରି ତାହାକୁ ଆଶୀର୍ବାଦ କରିପାରିବେ ଯାହା ସେ ନିନ୍ଦା କରିସାରିଥିଲେ, ତାହା ଆଜି ସେଠାରେ ଅଟେ। ବୁଝିଲେ, ପ୍ରଭୁବୋଜର ବାକ୍ୟ ମିଖାୟଠାରେ ରହିଥିଲା। ତେବେ ଯଦି ଆପଣ ପ୍ରକୃତ ପ୍ରଭୁବୋଜ ନେବାରେ ପରମେଶ୍ୱରଙ୍କ ସହିତ ସହଭାଗିତା କରୁଅଛନ୍ତି ଏବଂ ଆପଣଙ୍କ ଭିତରେ ଥିବା ଆତ୍ମା ଏହି ବାକ୍ୟ ସହିତ ସହମତ ନୁହେଁ, ତେବେ ଆପଣ ପରମେଶ୍ୱରଙ୍କ ସହିତ ସହଭାଗିତା କରୁନାହାନ୍ତି। ଆପଣ ତ ଭୂତମାନଙ୍କ ସହିତ ସହଭାଗିତା କରୁଅଛନ୍ତି ଏବଂ ସେମାନେ ଏତେ ଅଧିକ ଛଳନାକାରୀ ଅଟନ୍ତି। ବାଇବେଲ କୁହେ, ଶେଷ ଦିନରେ ଯଦି ସମ୍ଭବ ହୁଏ ତେବେ ସେମାନେ ମନୋନୀତ ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରି ପକାଇବେ। ମାତ୍ର ଆକାଶ ଓ ପୃଥିବୀ ଲୋପ ପାଇଯିବ, କିନ୍ତୁ ମୋର ବାକ୍ୟ ବିଫଳ ହେବ ନାହିଁ। ଏବଂ ଯଦି ଜଣେ, ପାଉଲ କହିଲେ ଗାଲାତିୟ 1:8, ଯଦି ସ୍ୱର୍ଗରୁ ଜଣେ ଦୂତ ସୁଦ୍ଧା ଆସି ଏହା ବ୍ୟତୀତ ଅନ୍ୟ କୌଣସି ସୁସମାଚାର ପ୍ରଚାର କରନ୍ତି ଯାହା ତୁମେମାନେ ଆଗରୁ ଶୁଣିଅଛ, ତେବେ ସେ ଅଭିଶପ୍ତ ହେଉ। ଏପରିକି ଜଣେ ଦୂତ ସୁଦ୍ଧା ପ୍ରାରମ୍ଭିକ ମଣ୍ଡଳୀରେ, ଯେତେବେଳେ ସେହି ବ୍ୟକ୍ତିମାନେ ଯେପରିକି ସାଧୁ ମାର୍ଟିନ, ଇରେନିୟସ, ସେହି ଧାର୍ମିକ ବ୍ୟକ୍ତିମାନେ, ଯେତେବେଳେ ସେହି ଶୟତାନ ଏକ ଆଲୋକର ଦୂତ ଭାବରେ ଦର୍ଶନ ଦେଇଥିଲା, ମାତ୍ର ଆପଣମାନେ ଦେଖନ୍ତୁ ସେ ବାକ୍ୟରୁ ଅଳ୍ପ ଟିକେ ଓହରି ଯାଇଥିବ। ସେ ହବାଙ୍କ ନିକଟରେ ଏକ ଆଲୋକର ଦୂତ ଭାବରେ ଦର୍ଶନ ଦେଇଥିଲା, ତାଙ୍କୁ କହିଲା, ନିଶ୍ଚିତରେ ପ୍ରଭୁ ଏହା କହିଛନ୍ତି, ପ୍ରଭୁ ଏହା କହିଛନ୍ତି। ମାତ୍ର ଅବଶେଷରେ ସେ ପରମେଶ୍ୱରଙ୍କ ସହିତ ଅସହମତ ହୋଇଥିଲା। ଏବଂ ଠିକ ସେହିପରି ଭାବରେ ତ ଆଜି ମିଥ୍ୟା ପ୍ରଭୁ ବୋଝ କରିଥାଏ। ଯେତେବେଳେ ଲୋକମାନେ ଭାବନ୍ତି ଯେ ସେମାନେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛନ୍ତି ଏବଂ ବାକ୍ୟ ପାଳନ ନ କରନ୍ତି, ଏହା ଏକ ମିଥ୍ୟା ପ୍ରଭୁବୋଜ ଅଟେ। ଯଦି ତୁମେ ମୋ ଠାରେ ରୁହ ଏବଂ ମୋର ବାକ୍ୟ ତୁମଠାରେ ରୁହେ, ତେବେ ତୁମର ଯାହା ଇଚ୍ଛା ତାହା ମାଗ, ଦେଖନ୍ତୁ ଏବଂ ଏହା ହୋଇଯିବ। ତେବେ ଏହା କେବଳ ଗୋଟିଏ ଥର ହୋଇଯାଇପାରେ ଏବଂ ତାପରେ ନ ହେବ, ସେହିପରି ନୁହେଁ। ତୁମେ ମୋ ଠାରେ ରୁହ, ମୋର ବାକ୍ୟ ତୁମଠାରେ ରୁହେ, ଅର୍ଥାତ୍ ସେଠାରେ ରହିଥାଅ। ରହିବାର ଅର୍ଥ ହେଉଛି ସେଠାରେ ବିଶ୍ରାମ କର, ଠିକ ସେଇଠାରେ ରୁହ। ହଁ, ଏହା ପାପପୂର୍ଣ୍ଣ ରୋଗରୁ ପ୍ରତିଷେଧକ ଟିକା ଅଟେ। ତେବେ ଆମେମାନେ ପ୍ରଭୁଭୋଜର ମେଜ ନିକଟକୁ ଯିବା ପୂର୍ବରୁ ଆସନ୍ତୁ ବର୍ତ୍ତମାନ ଏହି ଗୋଟିଏ ଶବ୍ଦ କହି ମୁଁ ବନ୍ଦ କରିବାକୁ ଯିବି। ପ୍ରଭୁଙ୍କ ରକ୍ତ ଏବଂ ଶରୀର ବିଶ୍ୱାସ ସହିତ ମିଶ୍ରିତ ହୋଇ, ଯାହାକି ହେଉଛି ରକ୍ତ ଏବଂ ଶରୀର, ଯାହାକି ଆତ୍ମା ଏବଂ ବାକ୍ୟ ବିଶ୍ୱାସ ସହିତ ମିଶ୍ରିତ ହୋଇ ଅନନ୍ତ ଜୀବନକୁ ଉତ୍ପନ୍ନ କରେ। ଯିଏ ମୋ ମାଂସ ଭୋଜନ କରେ ଏବଂ ମୋ ରକ୍ତ ପାନ କରେ, ତାହାଠାରେ ଅନନ୍ତ ଜୀବନ ଅଛି ଏବଂ ମୁଁ ତାକୁ ଶେଷ ଦିନରେ ଉତ୍ଥାପିତ କରିବି। ସେଠାରେ ଆପଣ ଅଛନ୍ତି। ଏହା କଣ ଅଟେ? ପ୍ରଭୁଙ୍କର ପ୍ରଭୁବୋଜ। ସେହି ବାକ୍ୟ ଏବଂ ସେହି ଆତ୍ମା, ଏହି ଜୀବନଟି ସେହି ରକ୍ତରେ ଅଛି। ସେହି ବାକ୍ୟ ଏବଂ ସେହି ଆତ୍ମା ପ୍ରଭୁଙ୍କ ଠାରେ ବିଶ୍ୱାସ ଦ୍ୱାରା ଅନନ୍ତ ଜୀବନକୁ ଉତ୍ପନ୍ନ କରେ। ଏଠାରେ ମୋର ପ୍ରାର୍ଥନା ଯେ ଯେତେବେଳେ ମୁଁ ଶେଷ ସମୟକୁ ଆସୁଥିବାର ଦେଖେ ଏବଂ ଏହା ଦେଖେ ଯେ କୌଣସି ବି ମିନିଟ୍ରେ କିଛି ଗୋଟାଏ ବିଷୟ ଘଟିଯାଇପାରେ ଏବଂ ଏହା ଜାଣେ ଯେ ଆମେମାନେ ପ୍ରଭୁଙ୍କ ଆଗମନଠାରୁ ବହୁତ ଅଧିକ ଦୂରରେ ନାହୁଁ, ତାହେଲେ ପ୍ରଭୁ ପରମେଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁଙ୍କ ନାମରେ ମୋତେ ସେହି ବାକ୍ୟ ସେହି ଖଡ୍ଗକୁ ନେବାକୁ ଦିଅନ୍ତୁ ଏବଂ ଏହାକୁ ମୋଠାରେ ଥିବା ବିଶ୍ୱାସ ସହିତ ଶୂନ୍ୟରେ ଚଲାଇବାକୁ ଦିଅନ୍ତୁ ଏବଂ ପ୍ରତ୍ୟେକ ଭୂତଶକ୍ତିକୁ କାଟି ମୋର ମାର୍ଗ ପ୍ରଶସ୍ତ କରିବାକୁ ଦିଅନ୍ତୁ, ଯେପର୍ଯ୍ୟନ୍ତ କି ମୁଁ ତାହାଙ୍କ ବାକ୍ୟରେ ସହଭାଗିତା ଦ୍ୱାରା ଯୀଶୁଙ୍କୁ ନ ଦେଖିନିଏ। ତାହାଙ୍କ ବାକ୍ୟ ସହିତ ସହଭାଗିତା କରନ୍ତୁ। ଯଦି ତୁମେ ମୋ ଠାରେ ରୁହ ଏବଂ ମୋ ବାକ୍ୟ ତୁମଠାରେ ରୁହେ, ତେବେ ତୁମର ଯାହା ଇଚ୍ଛା ତାହା ମାଗ ଏବଂ ତାହା ତୁମ ପାଇଁ କରାଯିବ। କେଡ଼େ ସୁନ୍ଦର! ତାହା ହିଁ ହେଉଛି ସେହି ବାକ୍ୟ ଏବଂ ସେହି ଆତ୍ମା ସହିତ ପ୍ରକୃତ ସହଭାଗିତା। ପୁଣି ତା ସହିତ ଏହାକୁ ଲହରାଇବା ହେତୁ ବିଶ୍ୱାସକୁ ମିଶାଇ ତୁମର ଯାହା ଇଚ୍ଛା ମାଗ ଏବଂ ତାହା ତୁମ ପାଇଁ କରାଯିବ। ଆସନ୍ତୁ ଆମେମାନେ ପ୍ରାର୍ଥନା କରିବା। ଅନୁଗ୍ରହକାରୀ ତଥା ସମ୍ଭ୍ରାନ୍ତ ପବିତ୍ର ପିତା ପରମେଶ୍ୱର, ସେହି ମହାନ ମୁଁ ଅଟେ ଅବ୍ରାହ୍ମଙ୍କ ପାଇଁ ସେହି ଏଲ୍ ସଦାଏ। ହେ ପରମେଶ୍ୱର, କିପରି ପ୍ରଭୁଙ୍କର ଏହି ମହାନ ପ୍ରଭୁ ଭୋଜ ଅନନ୍ତ ଜୀବନ ସହିତ ସମାନ ଅଟେ ଏବଂ ଏହା କିପରି ଗର୍ବରୁ ରକ୍ଷା ନିମନ୍ତେ ପ୍ରତିଷେଧକ ଭାବେ କାର୍ଯ୍ୟ କରେ, ଏହା କିପରି ଅବିଶ୍ୱାସରୁ ରକ୍ଷା ନିମନ୍ତେ ପ୍ରତିଷେଧକ କାର୍ଯ୍ୟ କରେ, ଏହା କିପରି ଜଗତର ପାପରୁ ରକ୍ଷା ନିମନ୍ତେ ପ୍ରତିଷେଧକ କାର୍ଯ୍ୟ କରେ, ଏହା ଆମର ସ୍ୱର୍ଗୀୟ ପିତାଙ୍କ ପ୍ରତି ଈଶ୍ୱରୀୟ ପ୍ରେମରେ ସହଭାଗିତା ଅଟେ ଏବଂ ଯୀଶୁଖ୍ରୀଷ୍ଟଙ୍କ ଧାର୍ମିକତା ଦ୍ୱାରା ଆମେମାନେ ଏହି ମେଜକୁ ପ୍ରବେଶ ପାଇଅଛୁ। ଏବଂ ହେ ପ୍ରଭୁ, ଆମେମାନେ ପ୍ରାର୍ଥନା କରୁଅଛୁ ଯେ ତୁମେ ଆମ ପ୍ରତ୍ୟେକ ଜଣଙ୍କୁ ଆଜି ରାତିରେ ଆତ୍ମାଙ୍କ ଦ୍ୱାରା ପ୍ରବେଶ ଦେବ, ଆମକୁ କ୍ଷମା କର। ଏବଂ ଆମେମାନେ ଚାହୁଁ ଯେ ଆମର ଆତ୍ମିକ ଶରୀର ଗୁଡ଼ିକ ବୃଦ୍ଧି ପାଉ। ଆମେମାନେ କୌଣସି ମଣ୍ଡଳୀ କିମ୍ବା କୌଣସି ନାମଧାରୀ ସଂସ୍ଥାରେ ଯୋଗ ଦେବା ବିଷୟରେ ଚିନ୍ତା କରୁନାହୁଁ। ଆମେମାନେ ତ ଆତ୍ମିକ ଶରୀରକୁ ପାପରୁ ପ୍ରତିରୋଧ ଭାବରେ ଏପରି ଏକ ସ୍ଥାନକୁ ଗଠନ କରିବାକୁ ଚାହୁଁ ଯେଉଁଠାରେ କି ଭୁଲ କରିବାର କୌଣସି ଇଚ୍ଛା ବାକି ରହେ ନାହିଁ, ଏବଂ ଯେଉଁଠାରେ କି ପବିତ୍ର ଆତ୍ମା ତାଙ୍କର ନିଜର ବାକ୍ୟକୁ ଏବଂ ଆମମାନଙ୍କର ଓଠଗୁଡ଼ିକୁ ନେଇପାରନ୍ତି ଏବଂ ସେତିକି ସତେଜ ଭାବରେ କଥା କହିପାରନ୍ତି ଯେପରିକି ତାହା ସେହିଦିନ କୁହାଯାଇଥିଲା, କାରଣ ଏହା ସେହି ସମାନ ଆତ୍ମା ଅଟନ୍ତି ଯାହାକି ପ୍ରଭୁ ଯୀଶୁଙ୍କ ଠାରେ ରହିଥିଲା। ପିତା, ମୁଁ ପ୍ରାର୍ଥନା କରେ ଯେ ତୁମେ ଆମକୁ ତାହା ପ୍ରଦାନ କରିବ। ସମୟ ସନ୍ନିକଟ ହୋଇ ଆସୁଅଛି, ଠିକ କେତେବେଳେ ଅଟେ ଆମେ ତାହା ଜାଣିନାହୁଁ ଯେ ସେହି ଶେଷ ଜଣକ ଉଦ୍ଧାର ପ୍ରାପ୍ତ ହେବ। ମାତ୍ର ମୁଁ ଆଜି ରାତିରେ ପ୍ରାର୍ଥନା କରୁଛି ଯେ ହେ ପ୍ରଭୁ, ଯଦି ଏଠାରେ ଏପରି କେହି ଅଛନ୍ତି ଯେଉଁମାନେ କି ତାହାଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ଜାଣିନାହାନ୍ତି, ଏହା ହେଉ ଯେ ସେମାନେ ଆଜି ରାତିରେ ତୁମକୁ ପାଆନ୍ତୁ, ଯେତେବେଳେ ସେମାନେ ବାପ୍ତିସ୍ମର ଏହି ଜଳ ନିକଟକୁ ଏକ ସ୍ମାରକ ଭାବରେ ଆସୁଥାନ୍ତି, ବିଶ୍ୱାସୀମାନଙ୍କର ଏହି ଶରୀର ନିକଟରେ ସ୍ୱୀକାର କରିବା ନିମନ୍ତେ ସେମାନେ ଏହି କାହାଣୀକୁ ବିଶ୍ୱାସ କରନ୍ତି ଯେ ନାଜରିତର ଯୀଶୁ କୁମାରୀ ମରିୟମଙ୍କ ଠାରୁ ଜନ୍ମ ହୋଇଥିଲେ ଏବଂ ପନ୍ତିଓ ପିଲାତଙ୍କ ଦ୍ୱାରା କୃଷାର୍ପିତ କରାଯାଇ ବଧ କରାଯାଇଥିଲେ ଏବଂ ତୃତୀୟ ଦିନ ପରମେଶ୍ୱରଙ୍କ ଦ୍ୱାରା ପୁନରୁତ୍ଥିତ କରା ହୋଇଥିଲେ ଏବଂ ଆଜି ରାତି ସେହି ମହାମହିମଙ୍କ ଡାହାଣ ପଟେ ବିରାଜିତ ହୋଇଅଛନ୍ତି, ଯେପରିକି ମଧ୍ୟସ୍ଥିର କାର୍ଯ୍ୟ ନିମନ୍ତେ ସଦାକାଳ ଜୀବିତ ଥାନ୍ତି। ପ୍ରଭୁ, ଏହା ପ୍ରଦାନ କର ଯେ ସେ ସମାନ ବ୍ୟକ୍ତି ବାଇବଲର ଆଦେଶ ଗୁଡ଼ିକ ପାଳନ କରେ, ତୁମେମାନେ ପ୍ରତ୍ୟେକ ଜଣ ମନଫେରଣ କର ଏବଂ ନିଜର ପାପ କ୍ଷମା ନିମନ୍ତେ ଶ୍ରୀଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅ, କାରଣ ସ୍ୱର୍ଗ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଅନ୍ୟ କୌଣସି ନାମ ନାହିଁ ଯାହାଦ୍ୱାରା କି ତୁମେମାନେ ଉଦ୍ଧାର ପ୍ରାପ୍ତ ହେବ। ହେ ପରମେଶ୍ୱର, ଏହା ହେଉ ଯେ ଲୋକମାନେ ଏହାର ନିଷ୍ଠାପରତାକୁ ଏବଂ ଦୃଢ଼ ବାକ୍ୟକୁ ଦେଖିପାରନ୍ତୁ। ସ୍ୱର୍ଗ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଅନ୍ୟ କୌଣସି ନାମ ନାହିଁ ଯାହାଦ୍ୱାରା କି ତୁମେମାନେ ଉଦ୍ଧାର ପ୍ରାପ୍ତ ହେବ, ମାତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ। ଅତଏବ ସେହି ପ୍ରେରିତ କହିଲେ, ତୁମେମାନେ ପ୍ରତ୍ୟେକ ଜଣ ମନଫେରଣ କର ଏବଂ ନିଜ ନିଜର ପାପ କ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅ ଏବଂ ତୁମେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବ, କାରଣ ସେହି ପ୍ରତିଜ୍ଞା ପ୍ରତ୍ୟେକ ଯୁଗ ନିମନ୍ତେ ଅଟେ, ଏପରି ଯେତେ ଲୋକଙ୍କୁ ଯାହାଙ୍କୁ ପ୍ରଭୁ ଆମ ପରମେଶ୍ୱର ଡାକିବେ। ପ୍ରଭୁ, ଏହା ପ୍ରଦାନ କର ଯେ ଆଜି ରାତି ସେଠାରେ ବହୁତ ଡାକରା ରହିବ ଏବଂ ଏହା ମଧ୍ୟ ଆମ ପ୍ରଭୁଙ୍କ ଦ୍ୱାରା କୁହାଯାଇଅଛି, କେହି ମୋ ପାଖକୁ ଆସିପାରେ ନାହିଁ ଯେପର୍ଯ୍ୟନ୍ତ କି ମୋ ପିତା ତାକୁ ଆକର୍ଷିତ ନ କରନ୍ତି, ଏବଂ ଯେ ସମସ୍ତଙ୍କୁ ପିତା ମୋତେ ଦାନ କରିଅଛନ୍ତି ସେମାନେ ମୋ ନିକଟକୁ ଆସିବେ, ମୋର ମେଣ୍ଢା ମୋର ସ୍ୱର ଶୁଣନ୍ତି। ଜଣେ ଅପରିଚିତ ଏବଂ ଜଣେ ଅପରିଚିତ ବ୍ୟକ୍ତି କଥା କୁହେ ଏପରି ଏକ ସ୍ୱର ଯାହାକି ଶାସ୍ତ୍ର ସଙ୍ଗତ ନୁହେଁ, ତେବେ ଶୀଘ୍ର ହିଁ ସେହି ମେଣ୍ଢା ତାହାକୁ ଚିହ୍ନି ପକାଇବ। ହେ ପରମେଶ୍ୱର, ଏବଂ ଯଦି ଏହା ତୁମର ସ୍ୱର ବାଇବେଲ ଅଟେ, ତେବେ ଏହା ଯାହା କିଛି ବି କୁହେ ପ୍ରତ୍ୟେକ ମେଣ୍ଢା ଏହାକୁ ଶୁଣିବେ, କାରଣ ଏହା ମେଣ୍ଢାର ଭୋଜନ ଅଟେ। ସେମାନେ ସହଭାଗିତା କରିଅଛନ୍ତି, ସେମାନେ ଜାଣିଛନ୍ତି ଯେ ପିତା କେଉଁ ପ୍ରକାରର ଭୋଜନ ପରିବେଷଣ କରନ୍ତି। ମନୁଷ୍ୟ କେବଳ ରୁଟି ଦ୍ୱାରା ବଞ୍ଚିବ ନାହିଁ, ବରଂ ପରମେଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟ ଦ୍ୱାରା ବଞ୍ଚିବ। ପ୍ରଭୁ ଏହା ପ୍ରଦାନ କର ଯେ ଅନେକ ଦେଖିବେ ଏବଂ ବୁଝିବେ ଏବଂ ଆଜି ରାତିରେ ତୁମ ପାଖକୁ ଆସିବେ। ଯେଉଁମାନେ ପବିତ୍ର ଆତ୍ମା ବିହୀନ ଅଛନ୍ତି, ଏହା ହେଉ ଯେ ସେମାନେ ଏହାକୁ ଅନ୍ୟ ଏକ ସମୟ ପାଇଁ ନ କରିଦିଅନ୍ତୁ। ଅନ୍ୟ ଏକ ସମୟରେ ଏହା ଅତ୍ୟଧିକ ବିଳମ୍ବ ହୋଇଯାଇପାରେ, ସେମାନେ ହୁଏତ ଏଠାରେ ନ ଥାଇପାରନ୍ତି। ଏବଂ ପିତା, ଯେତେବେଳେ ଆମେମାନେ ତୁମର ଭଗ୍ନ ଶରୀରର ଏହି ନିଦର୍ଶନ ସ୍ୱରୂପକୁ ଗ୍ରହଣ କରିବା ନିମନ୍ତେ ମେଜ ଚାରିପାଖରେ ଏକତ୍ର ହୋଇଅଛୁ, ଆମେମାନେ ପ୍ରାର୍ଥନା କରୁ ଯେ ଯଦି ଆମମାନଙ୍କ ମଧ୍ୟରେ ପାପ ରହିଛି, ପ୍ରଭୁ ତେବେ ଆମକୁ କ୍ଷମା କର। ତୁମେ କହିଛ ଯେତେବେଳେ ତୁମେ ଏକାଠି ହୁଅ ଜଣେ ଅନ୍ୟ ପାଇଁ ଅପେକ୍ଷା କର। ହେ ପରମେଶ୍ୱର, ଯଦି ଏହି ମଣ୍ଡଳୀରେ କୌଣସିଠାରେ ଏକ ପାପ ବିଷୟ ଅଛି, ମୁଁ ପ୍ରାର୍ଥନା କରେ ଯେ ଶ୍ରୀଖ୍ରୀଷ୍ଟଙ୍କ ରକ୍ତ ସେହି ପୁରୁଷକୁ ତାଙ୍କ ପାପରୁ, କିମ୍ବା ସେ ସ୍ତ୍ରୀକୁ, ପୁଅକୁ, କିମ୍ବା ଝିଅକୁ ତାଠାରୁ ଅଲଗା କରିଦେବ। ଏବଂ ପିତା, ମୁଁ ନିଜ ପାଇଁ ପ୍ରାର୍ଥନା କରେ ଯେ ତୁମେ ମୋତେ ପ୍ରତ୍ୟେକ ସନ୍ଦେହ, ପ୍ରତ୍ୟେକ ପାପ, ପ୍ରତ୍ୟେକ ଅବିଶ୍ୱାସରୁ ପୃଥକ କରିବ। ଏପରି କିଛି ଯାହା ବି ଆମେମାନେ ଜାଣୁ ଯେ ଅବିଶ୍ୱାସ ପାପ ଅଟେ, ତାହା ହିଁ ଏକମାତ୍ର ପାପ ଯାହାକି ସେଠାରେ ଅଛି। ଯିଏ ବିଶ୍ୱାସ କରେ ନାହିଁ ସେ ଆଗରୁ ନିନ୍ଦିତ କରାଯାଇଅଛି, ଏବଂ ଏକମାତ୍ର ପାପ ଯାହାକି ସେଠାରେ ଅଛି ତାହା ହେଉଛି ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ ନ କରିବା। ଏବଂ ପିତା, ଯଦି ମୋ ଭିତରେ କୌଣସି ଅବିଶ୍ୱାସ ଅଛି, ହେ ପରମେଶ୍ୱର ମୋତେ କ୍ଷମା କର, ଯାହାକି ସେଠାରେ ବହୁତ ଅଛି। ଏବଂ ମୁଁ ପ୍ରାର୍ଥନା କରେ ଯେ ତୁମେ ମୋତେ କ୍ଷମା କର। ଆଜି ରାତି ତୁମେ ମୋତେ ଦେଇଥିବା ମୋର ମଣ୍ଡଳୀକୁ କ୍ଷମା କର, ଏବଂ ସେମାନଙ୍କୁ ବାକ୍ୟରେ ପରିପୋଷିତ କର, ଏହାକୁ ପ୍ରଦାନ କର। ଏବଂ ଯେତେବେଳେ ଆମେମାନେ ତାହାଙ୍କର ସେହି ଭଗ୍ନ ଶରୀରର ଏହି ଛୋଟ ସ୍ମୃତିଗୁଡ଼ିକୁ ଗ୍ରହଣ କରୁଅଛୁ, ଯାହାଙ୍କୁ କି ମୃତ୍ୟୁରୁ ପୁନରୁତ୍ଥିତ କରାଯାଇଅଛି ଏବଂ ଆମ ମଧ୍ୟରେ ଚିରଦିନ ପାଇଁ ଜୀବିତ ରହିଛନ୍ତି, ଏହା ହେଉ ଯେ ହେ ପ୍ରଭୁ ଆମେମାନେ ତାହାଙ୍କଠାରୁ ପ୍ରଭୁବୋଜକୁ ପବିତ୍ର ଆତ୍ମାଙ୍କର ସେହି ସହଭାଗିତାକୁ ଗ୍ରହଣ କରୁ। ପିତା, ଏହାକୁ ପ୍ରଦାନ କର, ଆମେ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ତେବେ ଆପଣମାନେ ଯେଉଁମାନଙ୍କୁ କି ନିଶ୍ଚିତ ଭାବରେ ଯିବାକୁ ଅଛି ଏବଂ ପ୍ରାୟ 15 ମିନିଟର ପ୍ରଭୁଭୋଜ ସେବା ପାଇଁ ରହିପାରନ୍ତି ନାହିଁ, ଆମମାନଙ୍କ ମଧ୍ୟରେ ସେପରି ଅନେକ ଲୋକମାନେ ନାହାନ୍ତି, ଏବଂ ଆମେମାନେ ପ୍ରଭୁଭୋଜ ଗ୍ରହଣ କରିବା। ଏହା ଏକ ବନ୍ଦ ପ୍ରଭୁଭୋଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟେକ ଖ୍ରୀଷ୍ଟିଆନ ବିଶ୍ୱାସୀଙ୍କ ପାଇଁ ଅଟେ। ପରମେଶ୍ୱର ବାପ୍ଟିଷ୍ଟ ଏବଂ ମେଥଡିଷ୍ଟ ଏବଂ ଅନ୍ୟମାନଙ୍କ ମଧ୍ୟରେ ପାର୍ଥକ୍ୟ ରେଖା ଟାଣନ୍ତି ନାହିଁ। ଆମେମାନେ ସମସ୍ତେ ଗୋଟିଏ ଆତ୍ମା ଦ୍ୱାରା ଗୋଟିଏ ଶରୀରର ବାପ୍ତିଜିତ ଅଟୁ, ଏବଂ ଆମେମାନେ ପରମେଶ୍ୱରଙ୍କ ରାଜ୍ୟର ନାଗରିକ ଅଟୁ। ଏବଂ ଯଦି ଆମମାନଙ୍କ ମଧ୍ୟରେ ଏପରି କେହି ଅଛନ୍ତି ଯିଏକି ଅପରିଚିତ, ମୁଁ ଏଠାରେ ସେତିକି ଅଧିକ କିଛି ନୁହେଁ ଏବଂ ଜାଣେ ନାହିଁ ଯେ କିଏ ସଦସ୍ୟ ଅଟନ୍ତି ଏବଂ କିଏ ନୁହନ୍ତି। ମନେ ରଖନ୍ତୁ, ଯାହା ଆସେ ନାହିଁ ଯେ ଆପଣ କେଉଁ ମଣ୍ଡଳୀର, ଏହା ତାହା ସହିତ କୌଣସି ସମ୍ପର୍କ ନାହିଁ। ସେଠାରେ ଯାହା ବି ହେଉ, କେବଳ ଗୋଟିଏ ମଣ୍ଡଳୀ ଅଛି ଏବଂ ଆପଣ ସେଥିରେ ଯୋଗ କରନ୍ତି ନାହିଁ, ଆପଣ ତ ସେଥିରେ ଜନ୍ମଗ୍ରହଣ କରନ୍ତି, ତା ଠିକ ଅଟେ। ଏବଂ ଆପଣ ପରମେଶ୍ୱରଙ୍କ ଏହି ମଣ୍ଡଳୀରେ ଜନ୍ମଗ୍ରହଣ କରନ୍ତି, ଏବଂ ଆମେମାନେ ପ୍ରାର୍ଥନା କରୁଅଛୁ ଯେ ଆପଣ ଆଜି ରାତିରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବେ, ତାଙ୍କ ସହିତ ସହଭାଗିତା କରିବେ, ଯେତେବେଳେ କି ଆମେ ତାହାଙ୍କର ଭଗ୍ନ ଶରୀରକୁ ଏବଂ ନିସ୍ତାର ପର୍ବର ଏହି ଛୋଟ ଛୋଟ ଉପାଦାନ ଗୁଡ଼ିକୁ, ଯାହାକି ଆମେମାନେ ଗ୍ରହଣ କରିଥାଉ, ସ୍ମରଣ କରୁ। ଏବଂ ଏହା ହେଉ ଯେ ପରମେଶ୍ୱର ଆମର ହୃଦୟ ଗୁଡ଼ିକୁ ଏବଂ ବିବେକକୁ ରକ୍ତରେ ଛିଞ୍ଚି ଦିଅନ୍ତୁ। ତେବେ ସେମାନେ ପ୍ରଭୁଭୋଜକୁ ନେଇ ଆସିବେ, ଏବଂ ଆମେମାନେ ବର୍ତ୍ତମାନ ପ୍ରଥମ କରନ୍ତିୟ ତାର 12 ପର୍ବରୁ ପାଠ କରିବା, ଏବଂ ଆମେମାନେ ଏହାପରେ ସଙ୍ଗେ ସଙ୍ଗେ ପ୍ରଭୁଭୋଜ ଗ୍ରହଣ କରିବାକୁ ଯାଉଅଛୁ। ଏବଂ ଆମେମାନେ ବିଶ୍ୱାସ କରୁ ଯେ ପରମେଶ୍ୱର ଆପଣମାନଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରିବେ। ତାପରେ ଆମେମାନେ ଏହାକୁ ପଢିବା ମାତ୍ରେ, କିମ୍ବା ଆମେ ଏହାକୁ ପାଠ କରିବା ପୂର୍ବରୁ, ଯଦି ଆପଣମାନଙ୍କୁ ଯିବାକୁ ଅଛି, ତେବେ ଆପଣମାନେ ସହଜରେ ବାହାରକୁ ଯାଇପାରନ୍ତି, ଏବଂ ତାପରେ ପୁନର୍ବାର ବୁଧବାର ରାତି ଏବଂ ରବିବାର ସକାଳେ ଓ ରବିବାର ରାତିରେ ଆମ ସହିତ ରୁହନ୍ତୁ। ଯଦି ଆପଣମାନେ ଆମ ସହିତ ପ୍ରଭୁଭୋଜ ନେବା ପାଇଁ ରହିପାରନ୍ତି, ତେବେ ଆପଣମାନେ ଏହା କରିଥିବା ହେତୁ ଆମେମାନେ ବହୁତ ଖୁସି ହେବୁ। ତେବେ ତତ୍କ୍ଷଣାତ୍ ତାହାପରେ ପ୍ରଭୁଙ୍କର ହେବ ବାପ୍ତିସ୍ମ ସେବା ହେବ, ଯାହାକି ପ୍ରାୟ 15 ମିନିଟ ଭିତରେ ହେବ, କିମ୍ବା ବହୁତ ଅଧିକ ହେଲେ 20 ମିନିଟ ମୁଁ ଭାବୁଛି। ପ୍ରଥମ କରନ୍ତିୟ ତାର 11 ପର୍ବ 23ତମ ପଦ, ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ନିଅ ଓ ଭୋଜନ କର, ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର, ଯାହା ତୁମ ପାଇଁ ଭଗ୍ନ କରାଯାଇଅଛି, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, ଏହି ପାନପାତ୍ର ମୋର ରକ୍ତରେ ସ୍ଥାପିତ ନୂତନ ନିୟମ, ତୁମ୍ଭେମାନେ ଯେତେଥର ଏଥିରୁ ପାନ କର, ସେତେଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର। କାରଣ ଯେତେଥର ତୁମ୍ଭେମାନେ ଏହି ରୋଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁକୁ ପ୍ରଚାର କରୁଅଛ। ଅତଏବ ଯେ କେହି ଅଯୋଗ୍ୟ ଭାବରେ ଏହି ରୁଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ। କିନ୍ତୁ ମନୁଷ୍ୟ ଆପଣଙ୍କୁ ପରୀକ୍ଷା କରୁ ଆଉ ସେହିପରି ଭାବେ ଏହି ରୁଟିକୁ ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ। କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଭୋଜନ କରେ ଓ ପାନ କରେ ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ। ଏହି ହେତୁ ତୁମ୍ଭମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ପୀଡ଼ିତ ଅନେକ ମହାନିଦ୍ରା ପ୍ରାପ୍ତ ଅଟନ୍ତି। କିନ୍ତୁ ଯଦି ଆମ୍ଭେମାନେ ଆପଣ ଆପଣାର ବିଚାର କରନ୍ତୁ ତେବେ ବିଚାରିତ ହେଉ ନଥାନ୍ତୁ। ଆଉ ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ ଏଥି ନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ। ଅତଏବ ମୋର ଭାଇମାନେ ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର। ତେବେ ଆମ ସମସ୍ତଙ୍କ ପାଇଁ ଗୋଟିଏ କ୍ଷଣ ନିରବ ପ୍ରାର୍ଥନା କରିବା। ମୁଁ ଆପଣମାନଙ୍କ ପାଇଁ ପ୍ରାର୍ଥନା କରୁଥିବା ବେଳେ ଆପଣ ମୋ ପାଇଁ ପ୍ରାର୍ଥନା କରନ୍ତୁ। ସର୍ବଶକ୍ତିମାନ ପରମେଶ୍ୱର, ଏହି ଅନୁରୋଧଗୁଡ଼ିକୁ ପ୍ରଦାନ କର। ଆମମାନଙ୍କର ଅପରାଧଗୁଡ଼ିକ ପାଇଁ ଆମକୁ କ୍ଷମା କର, ଯେତେବେଳେ କି ଆମେ ସେମାନଙ୍କୁ କ୍ଷମା କରୁ ଯେଉଁମାନେ ଆମ ବିରୁଦ୍ଧରେ ଅପରାଧ କରିଥାନ୍ତି। ଏହା ଆମେ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ, ଆମେନ୍। ଏହି ଛୋଟ ଛୋଟ ଖଣ୍ଡଗୁଡ଼ିକ ଯାହାକି କୌଣସି ଘିଅ, କୌଣସି ମସଲା ଏବଂ ଅନ୍ୟ କୌଣସି ଇତ୍ୟାଦି ବିନା ସେହି କୋଷର ରୁଟି ତିଆରି ହୋଇଅଛି, ଯାହା ପ୍ରଭୁଙ୍କ ଶରୀରକୁ ନିଦର୍ଶିତ କରେ। ଏହା ଗୋଲାକାର ନୁହେଁ, ଏହା ସମସ୍ତ ଖଣ୍ଡରେ ଭଙ୍ଗାଯାଇଅଛି। ଏହାର କାରଣ ହେଉଛି ଯେ ଏହାର ଅର୍ଥ ହେଲା ତାହାଙ୍କର ଭଗ୍ନ ଶରୀର, ଯାହାକି ଆମ ପାଇଁ ଭଙ୍ଗାଯାଇଥିଲା, ଏବଂ ଏହାକୁ ଖାଉଥିବା ସମସ୍ତଙ୍କ ଉପରେ ପରମେଶ୍ୱର ତାଙ୍କର ଆଶୀର୍ବାଦକୁ ପ୍ରଦାନ କରନ୍ତୁ। ତେବେ ଏହା ଶରୀର ନୁହେଁ, ଏହା ତ କେବଳ ସେହି ଶରୀରକୁ ନିଦର୍ଶିତ କରେ। ମୋଠାରେ କୌଣସି ଶକ୍ତି ନାହିଁ, କାହାରି ପାଖରେ ବି ନାହିଁ ଯେ ଏହାକୁ ରୁଟି ବ୍ୟତୀତ ଅନ୍ୟ କିଛି କରିଦେବେ। କେବଳ ପରମେଶ୍ୱରଙ୍କ ପାଖରେ ଅଛି ଏବଂ ତାହା ହିଁ ଅଟେ ଯାହାକି ସେ ଆମକୁ କହିଅଛନ୍ତି ଯେ ଏହି ରୁଟିକୁ ଖାଆନ୍ତୁ ଏବଂ ଏହି ଦ୍ରାକ୍ଷରସର ପାନପାତ୍ରରୁ ପିଅନ୍ତୁ। ତେବେ ଆସନ୍ତୁ ଆମେମାନେ ଆମର ମସ୍ତକ ଗୁଡ଼ିକୁ ନତ କରିବା। ଅତି ପବିତ୍ର ପରମେଶ୍ୱର, ଯାହାଙ୍କର ସେବକ ଆମେମାନେ ଅଟୁ, ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ରୁଟିକୁ ଏହାର ଉଦ୍ଦିଷ୍ଟ ବ୍ୟବହାର ପାଇଁ ପବିତ୍ର କର, ଯେପରିକି ଆମମାନଙ୍କୁ ପ୍ରସ୍ତୁତ କରେ ଯେତେବେଳେ କି ଆମେ ଏହାକୁ ଗ୍ରହଣ କରୁ ତାହା ମନେ ରଖୁ ଯେ ଆମର ପ୍ରଭୁ କୃଷାର୍ପିତ ହୋଇଥିଲେ ଏବଂ ତାହାଙ୍କର ଶରୀର ବହୁମୂଲ୍ୟ ଏବଂ ପବିତ୍ର ଯାହାକି ଏହା ଅଟେ ତାହା ଆମ ପାଇଁ ଆଘାତ, କଣ୍ଟା ଏବଂ କଣ୍ଟକରେ ମିଶ୍ରିତ ହୋଇଥିଲା, ଯେପରିକି ତାହାଙ୍କର କ୍ଷତବିକ୍ଷତ ଶରୀର ଦ୍ୱାରା ଆତ୍ମା ଆସିଥାନ୍ତି, ଯାହାକି ଆମକୁ ଅନନ୍ତ ଜୀବନ ପ୍ରଦାନ କରିଥାଏ। ଏହା ହେଉଛି ଆମେମାନେ ହେ ପ୍ରଭୁ, ଯେତେବେଳେ ଆମେ ଏହାକୁ ଭୋଜନ କରୁ ଯାତ୍ରା ନିମନ୍ତେ ଅନୁଗ୍ରହକୁ ପାଉ, ଯେପରିକି ଇସ୍ରାଏଲ ପ୍ରାନ୍ତରରେ 40 ବର୍ଷ ନିମନ୍ତେ ପାଇଥିଲା। ଏବଂ ସେମାନଙ୍କ ମଧ୍ୟରେ ଜଣେ ହେଲେ କେହି ଦୁର୍ବଳ ନଥିଲେ। ପିତା ପରମେଶ୍ୱର, ଏହାକୁ ପ୍ରଦାନ କର ଯେତେବେଳେ ଆମେମାନେ ପ୍ରାର୍ଥନା କରୁଅଛୁ। ତୁମେ ଏହି ରୁଟିକୁ, କୋଷର ରୁଟିକୁ ଏହାର ଉଦ୍ଦିଷ୍ଟ ବ୍ୟବହାର ପାଇଁ ପବିତ୍ର କର, ଯୀଶୁଙ୍କ ନାମରେ, ଆମେନ୍। ନୂତନ ନିୟମର ପାନପାତ୍ର ସେହି ରକ୍ତ, ମୁଁ ସେହି ଗୀତ ବିଷୟରେ ଭାବୁଅଛି। ଯେବେଠାରୁ ବିଶ୍ୱାସ ଦ୍ୱାରା ମୁଁ ସେହି ନିର୍ଜରକୁ ଦେଖିଲି, ତୁମର ପ୍ରବାହିତ କ୍ଷତଗୁଡ଼ିକରୁ ଯୋଗାଉଥାଏ। ମୁକ୍ତିକାରକ ପ୍ରେମ ମୋର ମୂଳବିନ୍ଦୁ ରହିଅଛି, ମୋର ମରିବା ପର୍ଯ୍ୟନ୍ତ ରହିବ। ଯେତେବେଳେ ମୁଁ ଏହି ରକ୍ତ, ଦ୍ରାକ୍ଷାଫଳ, ଦ୍ରାକ୍ଷାଫଳର ରକ୍ତ ଦେଖିଥାଏ, ମୁଁ ଜାଣେ ଯେ ଏହା ପ୍ରଭୁ ଯୀଶୁଙ୍କ ଶରୀରରୁ ବାହାରୁଥିବା ରକ୍ତକୁ ନିଦର୍ଶିତ କରେ। ଯେ କେହି ଏହାକୁ ଗ୍ରହଣ କରନ୍ତି ସେ ଅନନ୍ତ ଜୀବନ ପାଆନ୍ତୁ, ଅସୁସ୍ଥତା ସେମାନଙ୍କ ଶରୀରରୁ ଚାଲିଯାଉ। ଏହା ହେଉ ଯେ କ୍ଲାନ୍ତ ଏବଂ ଦୁର୍ବଳତା, ଅତ୍ୟାଚାର, ଏହା ହେଉ ଯେ ଶୈତାନ, ପ୍ରତ୍ୟେକ ରୂପରେ ସେମାନଙ୍କୁ ଛାଡ଼ି ଚାଲିଯାଉ, ଯେପରିକି ସେମାନେ ଅତ୍ୟଧିକ ଶକ୍ତି ଏବଂ ସ୍ୱାସ୍ଥ୍ୟ ଏବଂ ଅନନ୍ତ ଜୀବନ ପାଇପାରିବେ, ଯେପରିକି ପରମେଶ୍ୱରଙ୍କୁ ମହିମା ଦେବା ପାଇଁ ଆମେ ରହୁଥିବା ଏହି ଦୁଷ୍ଟ ତଥା ବ୍ୟଭିଚାରକାରୀ ପିଢ଼ି ସମ୍ମୁଖରେ ସେମାନଙ୍କର ପ୍ରକାଶକୁ ଆଲୋକିତ କରୁ। ସ୍ୱର୍ଗୀୟ ପିତା, ଆମେମାନେ ତୁମଠାରେ ଦ୍ରାକ୍ଷଲତାର ଫଳ ଉପସ୍ଥାପନ କରୁଅଛୁ। ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହାକୁ ପବିତ୍ର କର, ଯେପରିକି ତୁମର ପୁତ୍ର ଯୀଶୁଙ୍କ ରକ୍ତକୁ ନିଦର୍ଶିତ କରେ। ଏଥିରେ ଆମମାନଙ୍କୁ ମିଳୁ, ଆମର ଅପରାଧଗୁଡ଼ିକ ପାଇଁ କ୍ଷତବିକ୍ଷତ ହୋଇଅଛ, ତାହାଙ୍କ କରୁଣାଘାତ ଦ୍ୱାରା ଆମେମାନେ ସୁସ୍ଥ ହୋଇଅଛୁ। ପ୍ରଭୁ, ଏହା ପ୍ରଦାନ କର ଯେ ଆମ ପାଖକୁ ସେହି ଜୀବନ ପ୍ରଚୁର ପରିମାଣରେ ଅନନ୍ତ ଜୀବନ ଆସିବ, ଯେପରିକି ଆମେମାନେ ତୁମକୁ ଆହୁରି ଉତ୍ତମ ଭାବେ ସେବା କରିବାକୁ ସମର୍ଥ ହୋଇପାରିବୁ ଏବଂ ଆମକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ ଶକ୍ତି ଏବଂ ସ୍ୱାସ୍ଥ୍ୟ ପାଇପାରିବୁ, ଯେଉଁ ସ୍ଥାନକୁ ବି ତୁମେ ଆମକୁ ଡାକିବ। ଯୀଶୁଙ୍କ ନାମରେ ଏହି ଆଶୀର୍ବାଦଗୁଡ଼ିକୁ ପ୍ରଦାନ କର। ଆମେ ପ୍ରାର୍ଥନା କରୁଅଛୁ, ଆମେନ୍।